Hare Rama, Hare Rama, Rama Rama, Hare Hare. स्तोत्र श्रीमद्गौरवंद स्वामी गुरु महाराज की जय। विष्णुपाद परमहंस परिव्राजकाचार्य अष्टोत्तर श्रीमदाधरवंद स्वामी गुरु महाराज की जय। जगतला प्रविष्ट अष्टोत्तर श्रीमद भक्ति वेदांत स्वामी श्री प्रभुपाद जी महाराज की जय। जगतला प्रविष्ट अष्टोत्तर श्रीमद भक्ति सिद्धांत सरस्वती ठाकुर गोस्वामी श्री प्रभुपाद जी महाराज की जय। अनंत कोटि वैष्णव वृंद की जय। प्रभु जगन्नाथ बलदेव सुभद्रा महाराणी की जय। ग्रंथरा श्रीमद भागवतम की जय। संवेद भक्त वृंद की जय। निताय गौर ब्रह्मानंदे पुंग ज्ञान तिमिरांधस्य ज्ञानंजन शलाकया चक्षुरुन्मीलितं येन तस्मै श्री गुरुवे नमः। श्रीचैतन्य मनोभीष्टं स्थापितं येन भूतले स्वयं रूपं कदा मह्यं ददान्ति स्वपदम्बिकं। वंदेहं श्रीगुरो श्रितपदकमलं श्रीगुरोन वैष्णवश्च श्रीरूपं सग्रजातं सगण रघुनाथानित्यं त्वं सजीवं सद्वैतं सावधूतं परिजनसहितं कृष्ण चैतन्यदेवं श्रीराधाकृष्णपदानु सगण ललिता श्री विशाखानित्यांश्च। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। बॉक्स को ए साइड की से साइड बुला से पे साउंड ठीक आसु ए साइड बुला जे स्टेज आड़ तो बॉक्स रे साउंड आसी। सर्वप्रथम आपण मन को अंतरराष्ट्रीय कृष्ण चेतना संघ भुवनेश्वर शाखा तरफ धन्यवाद अर्पण करुछि। जेहेतु आपण माने अमर ए भागवत सप्ताह कार्यक्रम रे प्रथम दिन रे बहु संख्या रे योगदान जोग प्रदान करिसंती। विशेष भाव रे महाराज गराची इठारे कथा कहिबार व्यवस्था थिला किंतु महाराज वर्तमान फ्लाइट रे आसी पहुँचिले एवं दीर्घ चार दिन धरी कथा मध्ये कीर्तन करिसंती। महाराज क्लांत थिबारु महाराजंकर अनुमति क्रमे तंकर कृपा भिक्षा करी एवं गुरु परंपरा कृपा भिक्षा करी आपण मानकर कृपा भिक्षा करी आम सकाळे जो भीष्मदेवंकर कथा आलोचना करूथिले ताही मु प्रभुंकर प्रार्थना करी प्रभु जा मते स्मरण देबे सेही हिसाबरे मु कथा कीर्तन करी। तेबे आम मैंने सकाळे शुणुथिले जे भीष्मदेवंकर शांतकुमार भीष्मदेव जो समय सरसज्जारे शयन करिसंती एवं सरसज्जारे शयन करिबा समय पंच पांडवंक सह भगवान श्रीकृष्ण आसी उपस्थित होइछंती। एक अद्भुत इतिहास जे भगवान स्वयं जोटी उपस्थित अच्छा सेठे भीष्मदेव को आदेश प्रदान करुछंती भीष्म तुम्हें आज युधिष्ठिर महाराज को सांत्वना प्रदान कर। तेरे मो कथ आरंभ आपको क्षमा प्रार्थना करुच्छी मोर कथार शैली टी भिन्न विशेषकर मु जोर कहे और शीघ्र शीघ्र कहे मुझे किसी कंट्रोल करने आपड़े मो सहित आडजस्ट करेंगे ये स्वभाव। तेरे भीष्मदेव भगवान को सम्मुख में प्रवचन प्रदान करुछंती कि भली ना भगवान को कृपार प्रकृत जो मैंने शुद्ध भगवत कथा कीर्तन करती से मैंने भगवान को कृपार ही भगवत कथा ही कहती। जीव तार शक्ति बल से माया जगत में हजार हजार गुण कीर्तन करिपारे किंतु शुद्ध भगवत कथा कीर्तन करने प्रभुंकर कृपा ही आवश्यक। प्रभुंकर कृपा बिना कहीं प्रभुंकर कथा को जगत प्रचार करें। कृष्ण शक्ति बिना नुहे तार प्रवर्तन प्रभुंकर नाम प्रभुंकर कथा ये कृष्ण शक्ति तेणु जो मैंने कृष्ण शक्तिर आविष्ट था से मैंने केवल प्रभुंकर कथा को जगत में प्रचार करें। भगवान निजे ही भीष्मदेव को आदेश प्रदान करें आम मैंने शुणुले भीष्मदेव तर प्रवचन कार्यक्रम आरंभ कर दुईट श्लोक कही प्रथम श्लोक कही अहो कष्टम अहो अन्यायम जज्जुयम धर्मनंदना केत बड़ कष्ट केत बड़ अन्याय होती है युधिष्ठिर तुम मान प्रति तुम मैंने धर्मर पुत्र ही मध्य बहु कष्ट स्वीकार कर कष्ट किए प्रदान करशत तुम मान या आसी कष्ट कहना साधारण जीव जो क्लेश भोग कै कष्ट जो भोग कै ये पूर्वजन्मर पापटा ही बर्तमान क्लेश बा कष्ट रूप से आसे कितु तुम्हें धर्मानंद तुम्हें धर्मर सतान तुम्हें जो कष्ट आसी प्रभु कृत्य भगवत इच्छा या व्यतीत कौन समाधान ही देपरना कहीं समाधान करना ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହିଲେ ସର୍ବଂ କାଳଂ କୃତଂ ମନ୍ୟେ ଭବତାଂ ଯତ୍ ଅପ୍ରିୟଂ ସପାଳ ଯତ୍ ବସେ ଲୋକ ବାୟୁରିବ ବନାବଳି। ବହୁତ ସୁନ୍ଦର ଉଦାହରଣ ଦେଉଥିଲେ ଏବଂ ସେ ଶ୍ଳୋକରେ ମୁଁ କିଛି କହିଥିଲି, ଆଉ କିଛି ଏଠୁ ଆରମ୍ଭ କରିବି। ପ୍ରକୃତରେ ଆମେ ଭାଗବତର ଛତ୍ରୀ ଛତ୍ରେ ମହାଜନଙ୍କ ମୁଖରେ ପ୍ରବଚନ ଶୁଣିବା ଦରକାର। ଭାଗବତର ଯେଉଁ ସମ୍ବାଦ ଅଛନ୍ତି ଦେଖନ୍ତୁ, ଏତେ ସୁନ୍ଦର ସଂସ୍କରଣ ପ୍ରଭୁ ବ୍ୟାସଦେବ କରିଛନ୍ତି ଯେ ସମସ୍ତ ପ୍ରବକ୍ତା ଜଣେ ଜଣେ ମହାଜନ, ଏବଂ ପ୍ରତ୍ୟେକ ମହାଜନଙ୍କ ବାଣୀ ଭିତରେ କିଭଳି ସାମଞ୍ଜସ୍ୟ ଅଛି। ହଠାତ୍ ପଢ଼ୁ ପଢ଼ୁ ପ୍ରଭୁଙ୍କ କୃପାରେ ସ୍ମରଣ ଆସିଲା, ଦେଖନ୍ତୁ ଏ କାଳ ସମ୍ବନ୍ଧରେ କହୁଛନ୍ତି ଭୀଷ୍ମଦେବ, ସର୍ବଂ କାଳଂ କୃତଂ ମନ୍ୟେ। ଯୁଧିଷ୍ଠିର ଯଦି ପ୍ରଶ୍ନ କରିବେ, ଆମେ ପଞ୍ଚପାଣ୍ଡବ ଏତେ କଷ୍ଟ ଭୋଗ କରିଛୁ, ଠିକ୍ ଅଛି, ଆମେ ପଞ୍ଚପାଣ୍ଡବ ଏତେ କଷ୍ଟ ଭୋଗ କରିଛୁ, କାହିଁକି ଏତେ କଷ୍ଟ ଭୋଗ କରିଛୁ? ତାର ସମାଧାନ, ନା ସର୍ବଂ କାଳଂ କୃତଂ ମନ୍ୟେ, ଏସବୁ କାଳ ଦ୍ୱାରା ହେଇଛି, ଏବଂ ଯାହା ଅପ୍ରିୟ ସବୁ କାଳ ଦ୍ୱାରା କୃତ, ଏବଂ କାଳ ହିଁ ସମସ୍ତଙ୍କୁ ବଶ କରି ରଖିଛି। ଏବଂ କାଳର ଶକ୍ତିଟା କ'ଣ ଭଗବାନ ଭଗବତ ଗୀତାରେ କହିଛନ୍ତି, ଯେଉଁମାନେ ଦଶମ ସ୍କନ୍ଧରେ ଏ ଦଶମ ଅଧ୍ୟାୟ ପଢ଼ିଥିବେ ଭଗବାନ ଭଗବତ ଗୀତାରେ କହୁଛନ୍ତି, ପ୍ରହ୍ଲାଦ ଚ ଅସ୍ମି ଦୈତ୍ୟନାମ କାଳ କଳୟତାମହମ। ମୁଁ ଦୈତ୍ୟମାନଙ୍କ ଭିତରେ ପ୍ରହ୍ଲାଦ, ଏବଂ କାଳ କଳୟତାମହମ, ମୁଁ କାଳ ରୂପେ ସମସ୍ତଙ୍କୁ କବଳୀକୃତ କରେ, କେହି କାଳ ମୁଖରୁ ଯାଇପାରିବ ନା। କିନ୍ତୁ ଏଇ କାଳର ଶକ୍ତିଟା କ'ଣ, ଆକୁ କିଭଳି ବ୍ୟକ୍ତି ଅତିକ୍ରମ କରିବ, କାଳର ପରାକ୍ରମ କ'ଣ, ଏ ବିଷୟରେ ବଳି ମହାରାଜ ପ୍ରବଚନ ଦେଉଛନ୍ତି। ଆପଣ ଅଷ୍ଟମ ସ୍କନ୍ଧକୁ ଯାଆନ୍ତୁ, ଯେଉଁ ସମୟରେ ଭଗବାନ ବାମନଦେବ ରୂପରେ ବଳିଙ୍କର ସର୍ବସ୍ୱ, ଦୁଇ ପାଦରେ ସର୍ବସ୍ୱ କିଛି ଅପହରଣ କରିନେଇଛନ୍ତି, ବଳି ମହାରାଜ ଏକ ନିଶ୍ୱ ପରି ଦଣ୍ଡାୟମାନ ହୋଇଛନ୍ତି, ଏବଂ ବଳିଙ୍କର ସୈନ୍ୟମାନେ, କାରଣ ବଳି ହେଉଛନ୍ତି ମହାଜନ, ବଳିଙ୍କର ସୈନ୍ୟମାନେ ବିଷ୍ଣୁଙ୍କୁ ଦ୍ରୋହୀ ଭାବୁଛନ୍ତି, ଇଏ ଛଦ୍ମବେଶୀ ବିଷ୍ଣୁ, ଇଏ ଦ୍ରୋହୀ, ଇଏ ଆମ ରାଜାଙ୍କର ସର୍ବସ୍ୱ ଅପହରଣ କରିନେଲେଣି, ଆମେ ଆକୁ ଆକ୍ରମଣ କରିବୁ। ଏବଂ ବଳି ମହାରାଜଙ୍କ ନିକଟରେ ବହୁତ ପରାକ୍ରମୀ ଯୋଦ୍ଧାମାନେ ଥିଲେ, ସେମାନେ ସମସ୍ତେ ଆସିଛନ୍ତି ଏବଂ ବାମନଦେବଙ୍କୁ ଆକ୍ରମଣ କରୁଛନ୍ତି। କିନ୍ତୁ ଭଗବାନ ବାମନଦେବ ତାଙ୍କର ବଳି ମହାରାଜଙ୍କର ସମସ୍ତ ସୈନ୍ୟମାନଙ୍କୁ ବିନାଶ କରୁଛନ୍ତି, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ବିନାଶ କରି କରି ଯାଉଛନ୍ତି। କିନ୍ତୁ ବଳି ମହାରାଜ ସେଠି ଦଣ୍ଡାୟମାନ ଅଛନ୍ତି, ବଳି ମହାରାଜ ଦେଖିଦେଲେ, ଆଚ୍ଛା ଇଏ ବହୁତ ବଡ଼ ମୂର୍ଖାମୀ କାର୍ଯ୍ୟ କରୁଛନ୍ତି ମୋର ସୈନ୍ୟମାନେ, କାରଣ କାଳର ଶକ୍ତିକୁ ହିଁ ବୁଝୁନାହାନ୍ତି। ବଳି ମହାରାଜ ସେଠି ପ୍ରବଚନ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ଏ କାଳ ବିଷୟରେ। ଭୀଷ୍ମଦେବ, ଆପଣ ପ୍ରସଙ୍ଗ ମନେ ରଖିଥିବେ, ଭୀଷ୍ମଦେବ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି, ହେ ଯୁଧିଷ୍ଠିର, କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଯେଉଁ ସୈନ୍ୟମାନେ ମୃତ୍ୟୁବରଣ କରିଛନ୍ତି, ଏଥିପାଇଁ ତୁମେ ଦାୟୀ ନୁହଁ, ଏ କାଳ ଦ୍ୱାରା ସଂଘଟିତ ହୋଇଛି, ଏବଂ ଏଇ କାଳ ହିଁ ବହୁ ବଳବାନ। ଏଇ କଥାର ପ୍ରବଚନରୁ ଆମେ ଆରମ୍ଭ କରିଛେ ବଳି ମହାରାଜଙ୍କ ପ୍ରସଙ୍ଗ, କାଳର ଶକ୍ତି। ଏବଂ ଯେତେବେଳେ ବଳି ମହାରାଜ ଦେଖୁଛନ୍ତି କିଛି ସୈନ୍ୟ ବିନାଶ ହୋଇଗଲାଣି, ପୁଣି ସୈନ୍ୟ ଲିଡରମାନେ, ସୈନ୍ୟ ଦକ୍ଷମାନେ ପୁଣି ଆସୁଛନ୍ତି ବାମନଦେବଙ୍କୁ ଆକ୍ରମଣ କରିବା ପାଇଁ, ସେତେବେଳେ ବଳି ମହାରାଜ କହୁଛନ୍ତି ତାଙ୍କର ସୈନ୍ୟମାନଙ୍କୁ, ହେ ବିପ୍ରଚିତେ ହେ ରାହୋ ହେ ନେମାଶ୍ରୟତାମ୍ବଚ ମାଞ୍ଜୁଦ୍ୟସ୍ୟ ନିବର୍ଦ୍ଧତ୍ୱଂ ନ କାଳୟମର୍ଥକୃତ। ହେ ବିପ୍ରଚିତ, ହେ ରାହୋ, ଜଣ ଜଣଙ୍କ ନାମ ଧରି ବଳି ମହାରାଜ, ଏ ବଳି ମହାରାଜ କହୁଛନ୍ତି, ଯୁଦ୍ଧ ବନ୍ଦ କର, ତୁମେ ଯୁଦ୍ଧ ବନ୍ଦ କର, ନା କାହିଁକି, ନା ବର୍ତ୍ତମାନ କାଳ ଆମର ଅପ୍ରିୟ ହୋଇଯାଇଛି, ମା ଯୁଦ୍ଧସ୍ୱ ନିବର୍ତ୍ତତ୍ୱମ୍, ତୁମେ ନିବର୍ତ୍ତିତ ହିଁ ଯାଅ, ଯୁଦ୍ଧରୁ ନିବର୍ତ୍ତିତ ହୋଇଯାଏ, କାରଣ କାଳ ଆମର ଅପ୍ରିୟ, କାଳ ଆମକୁ ବର୍ତ୍ତମାନ ସହାୟକ ହେଉନି, ତୁମେ ଯୁଦ୍ଧ କଲେ କେବେ ହେଲେ ବାମନଦେବଙ୍କୁ ତୁମେ ବଧ କରିପାରିବ ନା, କାରଣ ବଳି ମହାରାଜ ଜାଣନ୍ତି କାଳର ଶକ୍ତି କେତେ। କିନ୍ତୁ ସୈନ୍ୟମାନେ ଏତେ ଉଦ୍ଧତ ଥିଲେ ବା ଏତେ ରଜଗୁଣାରିଷ୍ଟ ଥିଲେ ପ୍ରଭୁଙ୍କର, ତାଙ୍କର ପ୍ରଭୁ ଯେ ବଳି ମହାରାଜ, ତାଙ୍କୁ ଯେହେତୁ ଏକ ଅସହାୟ ଅବସ୍ଥାରେ ଭଗବାନ ରଖିଛନ୍ତି, ସେମାନେ କିନ୍ତୁ ଦୃଢ଼ ଅବସ୍ଥାରେ ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରି ବଳି ମହାରାଜଙ୍କର କଥାକୁ ଏତେ ଶୀଘ୍ର ସେମାନେ ଗ୍ରହଣ କରୁନାହାନ୍ତି। କିନ୍ତୁ ବଳି ମହାରାଜ ପୁଣି ବି କହୁଛନ୍ତି, ଜଂ ପ୍ରଭୁ ସର୍ବଭୂତାନାଂ ସୁଖ ଦୁଃଖ ପ୍ରପତୟେ ତମ ନାତି ବର୍ତ୍ତମୁ ଦୈତ୍ୟମ ପୁରୁଷେରେ ପୁମାନ। ବ୍ୟକ୍ତି ନିଜର ପୌରୁଷତା ବଳରେ, ନିଜର ଶକ୍ତି ବଳରେ କାଳକୁ କେବେ ଅତିକ୍ରମ କରିପାରିବ ନା, ନିଜେ ହିଁ କହୁଛନ୍ତି। ଏବଂ ବାମନଦେବ ଶୁଣୁଛନ୍ତି, ଯେଭଳି ଏଠି ଭୀଷ୍ମଦେବ ପ୍ରବଚନ ଦେଉଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ଭଗବାନ ଶୁଣୁଛନ୍ତି, ଭଗବାନ ନିଜେ କାହମ୍, ବାମନଦେବ ନିଜେ ଶୁଣୁଛନ୍ତି, ବଳି ମହାରାଜ ତାଙ୍କର ସୈନ୍ୟମାନଙ୍କୁ ପ୍ରବଚନ ଦେଉଛନ୍ତି। ଜ ପ୍ରଭୁ ସର୍ବଭୂତାନାମ୍ ସୁଖ ଦୁଃଖମ୍ ଉପପତ୍ତେ। ଜୀବନ ଯେଉଁ ସୁଖ ଆଉ ଦୁଃଖ, ଇଏ ପ୍ରଭୁ ସ୍ୱୟଂ କାଳ, ଏ ପ୍ରଭୁଙ୍କର ପ୍ରତିନିଧି। ପ୍ରଭୁପାଦ ସେଠି ଲେଖୁଛନ୍ତି କାଳ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି। ସେ ପ୍ରଭୁ ତାଙ୍କୁ କହିଛନ୍ତି ଜ ପ୍ରଭୁ ସର୍ବଭୂତାନାମ୍। ବିଶ୍ୱନାଥ ଚତୁର୍ଥୀ ଠାକୁର ପ୍ରଭୁ ଅର୍ଥରେ ଲେଖୁଛନ୍ତି ସର୍ବସମର୍ଥ। ଏ କାଳ ଭଗବାନଙ୍କ ଭଳି ସର୍ବସମର୍ଥ ବ୍ୟକ୍ତି, ତାର ପାରୁଷ୍ୟତା ବଳରେ, ତାର ଶକ୍ତି ବଳରେ କାଳକୁ ଅଟକି ପାରିବ ନା, ଚେକ୍ କରିପାରିବ ନା, କେବେ ନୁହେଁ। ଏବଂ ତାଂ ନାତିବର୍ତ୍ତିତ୍ୱ ଦୈତ୍ୟା ପୌରୁଷ୍ୟ ଈଶ୍ୱରେ ପମାନ। ଯେ ଭଗବାନଙ୍କର ଏ ଶକ୍ତି କାଳକୁ କେହି ନିଜର ପୁରୁଷ ବଳରେ ଚେକ୍ କରିପାରିବ ନା, ଏ ସମ୍ଭବ ନୁହେଁ, କଦାପି ନୁହେଁ। ତେଣୁ ଦୈତ୍ୟମାନେ ପ୍ରଶ୍ନ ଉଠେଇବେ କାଳ ଏତେ ବଳିବାନ। ଗୋଟିଏ ସୁନ୍ଦର ପ୍ରସଙ୍ଗ ମୁଁ ଆପଣଙ୍କୁ କହୁଛି, ଏ କାଳକୁ କିଭଳି ଅତିକ୍ରମ କରାଯିବ। ଯେଉଁ ସମୟରେ ଯୁଧିଷ୍ଠିର ମହାରାଜ ଶାନ୍ତି ପର୍ବରେ ଭୀଷ୍ମଦେବଙ୍କୁ ପଚାରୁଛନ୍ତି ବ୍ୟକ୍ତି କାଳକୁ କିଭଳି ଅତିକ୍ରମ କରିବ, କାଳ ସମ୍ମୁଖରେ କେହି ମସ୍ତକ ଟେକି କାଳକୁ ଚ୍ୟାଲେଞ୍ଜ କରିପାରିବେ ନା, ଏ ସାମର୍ଥ୍ୟ ଜୀବନ ନାହିଁ। କାରଣ କାଳ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି, ସ୍ୱୟଂ ପ୍ରଭୁ। ଯୁଧିଷ୍ଠିର ମହାରାଜଙ୍କୁ ଯୁଧିଷ୍ଠିର ମହାରାଜ ଯେତେବେଳେ ପ୍ରଶ୍ନ ପଚାରିଛନ୍ତି, ବ୍ୟକ୍ତି ଯେତେବେଳେ ସମୟ ପ୍ରଭାବରେ, କାଳ ପ୍ରଭାବରେ ଆତଙ୍କିତ ହେଉଛି, ସେତେବେଳେ ସେ କ'ଣ କରିବା ଆବଶ୍ୟକ, ବ୍ୟକ୍ତି କିଭଳି କାଳ ପ୍ରଭାବର ପ୍ରଭାବକୁ ଅତିକ୍ରମ କରିବ। ଭୀଷ୍ମଦେବ କହୁଛନ୍ତି ଏଇ ସରସଜ୍ଜାରେ, ଏ ପରେ ହିଁ ପ୍ରବଚନ ଦେବେ। ବର୍ତ୍ତମାନ ମୁଁ ଆପଣଙ୍କୁ କହୁଛି ସେ କଥା ହିଁ ମହାଭାରତରେ ଦେଇଛନ୍ତି ପ୍ରବଚନ। ହେ ଯୁଧିଷ୍ଠିର, ନଦୀ ତଟରେ, ନଦୀର ଯେତେବେଳେ ସ୍ରୋତ ଆସୁଛି, ନଦୀ ସ୍ରୋତରେ ଦେଖିବେ ନଦୀର ତଟରେ ଥିବା ବହୁ ବୃକ୍ଷମାନ ଯେ ଉତ୍ପାଟିତ ହେଉଛନ୍ତି। ଆପଣ ଦେଖନ୍ତୁ ନଦୀର ଯେତେବେଳେ ପ୍ରଖର ଜଳ ଆସୁଛି, ନଦୀର ଯେତେ ନଦୀ ତଟରେ ଥିବା ବଡ଼ ବଡ଼ ବୃକ୍ଷମାନେ ଉପୁଡ଼ି ପଡ଼ୁଛନ୍ତି। କିନ୍ତୁ ଭୀଷ୍ମଦେବ କହୁଛନ୍ତି, କିନ୍ତୁ ଏଭଳି ଗୋଟିଏ ବୃକ୍ଷ ନଦୀରେ ଥାଏ ଯେ ନଦୀ ସ୍ରୋତରେ କେବେ ହେଲେ ପ୍ରଭାବିତ ହୁଏନି। ସେ କିଏ? ବେତ। ଆମର ଓଡ଼ିଆରେ ବେତ କୁହନ୍ତି, ବେତ ବୃକ୍ଷ। ବ୍ୟକ୍ତି କାଳ ସମ୍ମୁଖରେ ବେତ ଭଳି ନଇଯିବା ଦରକାର। ଯୁଧିଷ୍ଠିର ମହାରାଜ କହୁଛନ୍ତି, ଏ ଭୀଷ୍ମଦେବ କହୁଛନ୍ତି, ଯୁଧିଷ୍ଠିର, ଏ ନଦୀର ତଟରେ କେବଳ ବେତ ଗଛ ହିଁ ରହୁଛି, କାହିଁକି ନା ଯେତେବେଳେ ସ୍ରୋତର ପ୍ରଭାବ ଆସୁଛି ସେ ଜାଣେ ସେ ନଈ ପଡ଼ୁଛି, ଏବଂ ଜଳ ତା ଉପରେ ପ୍ରଭାବିତ ହୋଇଗଲା ପରେ ସେ ପୁଣି ଠିଆ ହେଉଛି। ସେ ଜଳକୁ ପ୍ରତିରୋଧ କରୁନି, ଆଉ ଏଇ ବଡ଼ ବଡ଼ ବୃକ୍ଷମାନେ ପ୍ରତିରୋଧ କରୁଛନ୍ତି ବୋଲି ତାଙ୍କର ମୂଳ ଉତ୍ପାଟନ ହୋଇଯାଉଛି। ତେଣୁ ଯେକୌଣସି ବ୍ୟକ୍ତି ତାର ସାମର୍ଥ୍ୟ ବଳରେ ଏଇ ସର୍ବସମର୍ଥ କାଳଙ୍କୁ ତାଙ୍କର ପାରୁଷ୍ୟତା ବଳରେ ଚାହିଁବ ଅବରୋଧ କରିବା ପାଇଁ ସମ୍ଭବ ନାହିଁ, ସେ ଏ ବଡ଼ ବୃକ୍ଷ ଭଳି ଉତ୍ପାଟିତ ହେଇଯିବେ। ଯେତେବେଳେ କାଳ ଆପଣଙ୍କୁ ସୁଖ କରୁନି ମାନେ, ବଳି ମହାରାଜ ଦେଖନ୍ତୁ କେତେ ସୁନ୍ଦର ପ୍ରବଚନ ଦେଉଛନ୍ତି। ବଳି ମହାରାଜ ପ୍ରବଚନ ଆପଣ ଭାଗବତରେ ଦେଖନ୍ତୁ, ବଳି ମହାରାଜ ଜାଣନ୍ତି ମୋତେ ବାମନଦେବ ଇ ଭଗବାନ ତ ନିଶ୍ଚିତ ମୋର ସବୁ ନେଇଗଲେଣି ଦୁଇ ପାଦରେ। ଏବଂ ତୃତୀୟ ପାଦ ପାଇଁ ବଳି ମହାରାଜ ବିଲକୁଲ ସ୍ଥିର ଅଛନ୍ତି, ମୁଁ ତୃତୀୟ ପାଦ ବି ଦେବି, ଯାହା ମାଗିବି ମୁଁ ଦେବି। ଡିଟର୍ମିନେସନ ପୁରା ଷ୍ଟ୍ରଙ୍ଗ ତାଙ୍କର। ପୁଣି ବି ପ୍ରବଚନ ଷ୍ଟାର୍ଟ କରୁଛନ୍ତି, ତୁମେ ଯୁଦ୍ଧ କରନି, କାରଣ ନିଜର ପାରୁଷ୍ୟତା ବଳରେ କେହି ହେଲେ କାଳକୁ ଅତିକ୍ରମ କରିପାରିବ ନା, କାଳ ଏତେ ବଳିଆ, କାଳ କଳ ଏତା ହମ୍। ଏବଂ ତା ପରବର୍ତ୍ତୀରେ, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ବଳି ମହାରାଜ ତାଙ୍କର ସୈନ୍ୟମାନଙ୍କୁ କେତେ ସୁନ୍ଦର ଉପଦେଶ ଦେଇଛନ୍ତି ଦେଖନ୍ତୁ ଭାଗବତମରେ। ବ୍ୟକ୍ତି ଶିକ୍ଷା କରିବା ଦରକାର, ଯେଉଁ ସମୟରେ ବ୍ୟକ୍ତି ଦୁଃଖାଭିଭୂତ ହେଇଯାଉଛି, ଶୋକାଭିଭୂତ ହେଇଯାଉଛି, ସେ ସଂଘର୍ଷରତ ରହୁଛି ତା ଜୀବନର ସମସ୍ତ ନାଇଁ ଷ୍ଟ୍ରଗଲିଂ ଫର୍ ଏକ୍ଜିଷ୍ଟାନ୍ସ, ମୋର ସ୍ଥିତିଟାକୁ ମୁଁ ଦୃଢ଼ କରିବା ପାଇଁ ବ୍ୟକ୍ତି ସମୟ ସହିତ ସଂଘର୍ଷ କରୁଛି, କିନ୍ତୁ ବ୍ୟକ୍ତିର ଏଟା ବୁଦ୍ଧିମାନ କାର୍ଯ୍ୟ ନୁହେଁ। ଏଥିରେ କ'ଣ ଅବସ୍ଥା, କ'ଣ ନଷ୍ଟ ହେଉଛି ବ୍ୟକ୍ତିର? ତତ୍ପ୍ରୟାସମନା କର୍ତ୍ତବ୍ୟମ ପରମ ନ ତଥା ବିନ୍ଦନ୍ତି କ୍ଷେମ ମୁକୁନ୍ଦ ଚରଣାମ୍ବୁଜଂ। କାଳ ସମ୍ମୁଖରେ ଆପଣ ଶକ୍ତି ଆଉ ଆୟୁକୁ ନଷ୍ଟ କରିଦେଲେ, ସାତ ବର୍ଷର ବାଳକ ପ୍ରହ୍ଲାଦ କହୁଛନ୍ତି ଅସୁର ବାଳକମାନଙ୍କୁ, ତତ୍ପ୍ରୟାସମନା କର୍ତ୍ତବ୍ୟମ, ଆପଣ ମେଟେରିଆଲ ଆଡ଼ଭାନ୍ସ କରିବା ପାଇଁ କାଳ ସହିତ ସଂଘର୍ଷ କରୁଛନ୍ତି। ପ୍ରହ୍ଲାଦ କହିଲେ ନା, ତତ୍ପ୍ରୟାସମ ନା କର୍ତ୍ତବ୍ୟମ ଯତ୍ ଆୟୁ ବେହି ପରମ, ଯେଉଁଥିରେ ଆୟୁ ଆଉ ଶକ୍ତି, ସମୟ ଶକ୍ତି ଯେଉଁଥିରେ ନଷ୍ଟ ହୋଇଯାଉଛି, ସେଥିରେ ବ୍ୟକ୍ତି ସେ ଏ ଅଯଥାରେ ସମୟ ଆଉ ଶକ୍ତିକୁ ନଷ୍ଟ କରିବା ଉଚିତ ନୁହେଁ। ନଷ୍ଟ କଲେ କ'ଣ ହେବ? ନ ତଥା ବିନ୍ଦନ୍ ଦେଖି ମ ମୁକୁନ୍ଦ ଚରଣାମ୍ବୁଜଂ। ପ୍ରଭୁଙ୍କର ପାଦପଦ୍ମ, ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମ କେବେ ପ୍ରାପ୍ତି ହୋଇପାରିବା? ତେଣୁ କାଳ ଯେତେବେଳେ ଆମକୁ ସୁଟ୍ କରୁନି, ଆମେ କେବଳ ଗୋଟିଏ ଜିନିଷ କରିବା ଦରକାର, ଯେଭଳି ପାଣ୍ଡବ ମାନେ କରୁଥିଲେ। କେବଳ ଭଗବାନଙ୍କ ଆଶ୍ରୟ ନେବା ଦରକାର, କେବଳ ନାମର ଆଶ୍ରୟ ନେବା ଦରକାର। ଯେ ସମୟରେ ବିପଦ ଆସୁଛି କେବଳ ଭଗବାନଙ୍କର ନାମ କୀର୍ତ୍ତନ କରିବା ଦରକାର। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବ୍ୟକ୍ତି ଦୃଢ଼ୀଭୂତ ହବ, ପ୍ରଭୁଙ୍କର ନାମ କୀର୍ତ୍ତନ, ପ୍ରଭୁଙ୍କର ଯଶ କୀର୍ତ୍ତନ, ପ୍ରଭୁଙ୍କର ଗୁଣ କୀର୍ତ୍ତନ କଲେ ବ୍ୟକ୍ତି ଯେଉଁ ନିରାଶ ଭାବ ଆସୁଛି ତାର ନିରାଶ ଆସିବ ନା, ସେ କାଳକୁ ଯାହା କୁହନ୍ତି ଅତିକ୍ରମ କରିଯିବ। ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହିଛନ୍ତି, ଜନ ଭବାୟ ପ୍ରାକାଶିତ ଭବାୟ ଦିବାକୋଶମ ସ୍ୱୟଂ ଭଗବାନ ଅଦ୍ୟବତ୍ୟତେ ତଦ୍ ବିପର୍ଯ୍ୟୟମ। ବଳି ମହାରାଜ କହୁଛନ୍ତି, ତତ୍ ବିପର୍ଯ୍ୟୟମ, ଏ ଦିବାକୋଶ ଏ ଦେବତାମାନେ କାଳେ ତାଙ୍କର ସୈନ୍ୟମାନେ କହିବେ, ଆମେ ତ ପୂର୍ବରୁ ଦେବତାମାନଙ୍କୁ ବହୁତ ଚେର କରୁଛୁ, ଆପଣ କାହିଁକି ଆପଣ ଆମର ରାଜା ହେଇ ଆପଣ ଗୋଟେ ପୁରୁଷହୀନ ବ୍ୟକ୍ତି ଭଳି କାର୍ଯ୍ୟ କରୁଛନ୍ତି, ଆମେ ତ ବର୍ତ୍ତମାନ ଯୁଦ୍ଧ କରିବୁ, ବହୁବାର ଦେବତାମାନଙ୍କୁ ଜୟ କରୁଛି, ଇଏ ତ ଛୋଟ ବାମନ ଦେବ, ଆମେ ସାଙ୍ଗରେ ଯୁଦ୍ଧ କରିବୁ ନା। ବଳି ମହାରାଜ କହୁ, ନା ଇଏ ସମ୍ଭବ ନା, ତୁମେ ବହୁବାର ପୂର୍ବରୁ ଯୁଦ୍ଧ କରି ପରାସ୍ତ କରିପାରିଥାଅ, କିନ୍ତୁ ବର୍ତ୍ତମାନ ତୁମେ ପାରିବ ନା, ତୁମର ସାମର୍ଥ୍ୟ ନାହିଁ, କାରଣ କାଳ ତୁମକୁ ସପୋର୍ଟ କରୁନି। ଯୌନ ଭାବେ ପ୍ରାକ ଆସି ଭବାୟ ଦିବ ଅବସାନ, ଏ ଅସୁରମାନଙ୍କର ବର୍ତ୍ତମାନ ଶୁଭ ସମୟ ଆସିଯାଇଛି, ବର୍ତ୍ତମାନ ତୁମେ ତାଙ୍କ ଜୟ କରିପାରିବ ନା। ଅସୁରମାନେ ତାଙ୍କର ସୈନ୍ୟମାନେ ପ୍ରଶ୍ନ କରିବେ, ତାହେଲେ କାଳକୁ କ'ଣ ଆମର କୌଣସି ଶକ୍ତି ଦ୍ୱାରା ଜୟ କରିହେବ ନା। ବହୁତ ସୁନ୍ଦର ପ୍ରବଚନ ଦେଉଛନ୍ତି ବାମ ଏ ବଳି ମହାରାଜ, କାଳ ଉପରେ ବଳି ମହାରାଜଙ୍କ ପ୍ରବଚନର ଏ ଶ୍ଳୋକ ସବୁଠୁ ଶ୍ରେଷ୍ଠ ଶ୍ଳୋକ। ସମଗ୍ର ଭାଗବତ ଆପଣ ଖୋଜିବେ ସମୟ ଉପରେ କାଳ ଉପରେ ବଳି ମହାରାଜଙ୍କର ଏଇ ଗୋଟିଏ ଶ୍ଳୋକ ହେଉଛି ସବୁଠୁ ଯେ ମୂଲ୍ୟବାନ, ଯେ ବ୍ୟକ୍ତି କେବେ ହେଲେ କାଳକୁ ଅତିକ୍ରମ କରିପାରିବନି ତାର ବୁଦ୍ଧି ବଳରେ। କାହା ବଳରେ ନା, ବୋଲେ ନା ସଚିବ ବୁଦ୍ଧ୍ୟା ଦୁର୍ଗେ ମନ୍ତ୍ର ସାଧିବି ସାମାଧିବି ପ୍ରୟାସ କାଳ ନତ୍ୟାତି ବୈ ଜନା ଜନା। ବ୍ୟକ୍ତି ଅତ୍ୟାତି ଅତିକ୍ରମ କେବେ କରିପାରିବ ନା, କେଉଁ ଦ୍ୱାରା? ପ୍ରଥମେ କହୁଛନ୍ତି ବଳେନ, ସମାଜ ଶିକ୍ଷା କରିବା ଦରକାର ଭାଗବତମର। ଆମେ ଚନ୍ଦ୍ରଗ୍ରହକୁ ଯିବୁ, ଆମେ ପ୍ରଭୁପାତ ସବୁ ସମୟରେ କହୁଛନ୍ତି ନା, ତୁମର ସେ ଶକ୍ତି ନା, ସବୁଥିରେ ଲାଷ୍ଟରେ ତୁମେ ଫେଲ୍ ହବ, ତୁମ ଶକ୍ତି ପ୍ରୟୋଗ କରି ତୁମେ କେବେ ହେଲେ ବଳିଆନ ହେଇପାରିବ ନା। ତୁମେ କେବେ ପ୍ରଭୁପାତ ସୁନ୍ଦର ଉଦାହରଣ ଦିଅନ୍ତି, ଯେଉଁ ସମୟରେ ଭଗବାନ ଯେଉଁଠି ସ୍ୱୟଂ ପ୍ରବଚନ ଦେଇ କହୁଛନ୍ତି, ଜାନ୍ତି ଦେବବ୍ରତା ଦେବାନ ପିତୃ ଜାନ୍ତି ପିତୃବ୍ରତା ଭୂତାନି ଜାନ୍ତି ଭୂତ୍ୟା ଜାନ୍ତି ମଜା ଜିନୁ ଅପିମାନ। ଯଦି କେବଳ ଉଚ୍ଚ ଲୋକକୁ ଟ୍ରାନ୍ସଫର ହେବା ପାଇଁ କେବଳ ଗୋଟେ ସରଳ ପ୍ରୋସେସ୍ ଦିଆଯାଇଛି ଭଗବାନ ପାଖକୁ ଯିବା ପାଇଁ, ଚନ୍ଦ୍ର ଲୋକକୁ ଯିବା ପାଇଁ, ଚନ୍ଦ୍ରଙ୍କୁ ପୂଜା କରନ୍ତୁ, କାଳ ସହିତ ସଂଘର୍ଷ କରି ଆୟୁ ଅର୍ଥ ସବୁକିଛି ନଷ୍ଟ କରି ପୁଣି ଲାଷ୍ଟକୁ ଡିସାଇଡ୍ କରୁଛନ୍ତି ନା, ଉଚ୍ଚ ଲୋକ ଗୋଟେ ଅଛି, ତା ପୂର୍ବରୁ ତ ଭଗବାନ ପ୍ରବଚନ ଦେଇସାରିଛନ୍ତି। ଜଗତକୁ ସମୃଦ୍ଧ କରିବା ପାଇଁ କାଳ ସହିତ ସଂଘର୍ଷ କରି କେତେ ପ୍ଲାନ୍ ପ୍ରୋଜେକ୍ଟ ସରକାର କରୁଛି, କିନ୍ତୁ ବୁଲିଯିବା ଦରକାର, ତୁମର ପ୍ଲାନ୍ ପ୍ରୋଜେକ୍ଟ କିଛି ରହିବନି, କାରଣ ଭଗବାନ ହେଉଛନ୍ତି ଅନୁମନ୍ତା, ଅନୁମନ୍ତା ଉପଦ୍ରଷ୍ଟା, ମୁଁ ହେଉଛି ଅନୁମନ୍ତା, ଆଇ ଆମ୍ ଦି ଅଲ୍ଟିମେଟ୍ ସାଂସାରିକ ଅଥରିଟି, ଭଗବାନ ଅନୁମନ୍ତା। ଏବଂ ବର୍ତ୍ତମାନ ସେ କହୁଛନ୍ତି, କାଳ ଯେତେବେଳେ ଆପଣଙ୍କର ବିରୁଦ୍ଧ ହେଇ ଦଣ୍ଡାୟମାନ ହେବ, ଆପଣ କାହା କାହା ଦ୍ୱାରା ଜୟ ହେଇପାରିବେ ନା? ପ୍ରଥମେ କହୁଛନ୍ତି ବଳେନ, ଏବଂ ଚକ୍ରୋତ୍ପାତ ଟିକାରେ କହୁଛନ୍ତି ଶସ୍ତ୍ରବଳ ଆଉ ଜନବଳ, ଏହାଦ୍ୱାରା ଆପଣ କେବେ ହେଲେ ବଳେନ କାଳକୁ ଅତିକ୍ରମ କରିପାରିବେ ନା। ସଚିବେ ମନ୍ତ୍ରୀ, ଆପଣଙ୍କ ମୋର ଏକ୍ସପର୍ଟ ମିନିଷ୍ଟର ମାନେ ଅଛନ୍ତି, ମୋର ବହୁତ ଦକ୍ଷ ମନ୍ତ୍ରୀମାନେ ଅଛନ୍ତି, ସେମାନଙ୍କ ନିକଟରୁ ମୁଁ ପରାମର୍ଶ ନେଇ ମୁଁ କାଳକୁ ଅତିକ୍ରମ କରିବି, ତା ସମ୍ଭବ ନୁହେଁ। ବାମନରେ ଠିଆ ହୋଇ ଶୁଣୁଛନ୍ତି ବଳି ମହାରାଜ ପ୍ରବଚନ ଦେଉଛନ୍ତି, କାହାକୁ? ତାଙ୍କର ସୈନ୍ୟମାନଙ୍କୁ, ଯେଉଁମାନେ କି ବାମନଦେବଙ୍କୁ ଆକ୍ରମଣ କରିବା ପାଇଁ ଆସିଥିଲେ। ଏବଂ ବୁଦ୍ଧି ଦ୍ୱାରା ମଧ୍ୟ ଆମେ କାଳକୁ ଅତିକ୍ରମ କରିପାରିବ ନା। ଏବଂ ଦୁର୍ଗେ ଅର୍ଥ ନିଜକୁ ସୁରକ୍ଷିତ କରିବା ପାଇଁ, ଯେଭଳି ଦୁର୍ଗ ଥାଏ, ବହୁ ବ୍ୟକ୍ତି ଦ୍ୱାରା ଆପଣ ସୁରକ୍ଷିତ ହେଇପାରନ୍ତି, ବା ବହୁତ ଯାହା କୁହନ୍ତି ନିଜକୁ ସେଫ୍ ସିକ୍ୟୁରିଟି ରଖିପାରନ୍ତି, ବା ନିଜର ସ୍ଥିତିକୁ ବି ସେଫ୍ ସିକ୍ୟୁରିଟି ରଖିପାରନ୍ତି, କିନ୍ତୁ କାଳ ଆସିଲା ମାନେ କାଳ କଳୟତା। ଏବଂ ପ୍ରଭୁପାଦ ସିଧା ଲେଖୁଛନ୍ତି, କାଳ ରୂପରେ ଭଗବାନ ସର୍ବସ୍ୱ ଅପହରଣ କରିବେ, ଯେଉଁମାନେ ମାଇଜର ଯେଉଁମାନେ କୃପଣ, କମ୍ ସେ କମ୍ ସେମାନେ କାହାକୁ ଦାନ ନ କଲେ ବି କାଳକୁ ଦାନ କରିବେ ଲାଷ୍ଟ। ଏବଂ କିପରି ଦାନ କରିବେ ନା, ସର୍ବସ୍ୱ ଅପହରଣ କରି ନେଇଯିବ କାଳ, ଏହି ଭଗବାନ ଏକ ଟଙ୍କା ନ ଦେଲେ ବି ଭଗବାନ ଟଙ୍କାଟା ପାଇଁ ବି ହାତ ରଖିବେନି, ପୁରା ଖୋଲା ହାତ କରିଦେବେ, ଏମିତି ହାତ ଝୁଲେଇକି ଯିବେ ସେ କାଳ। ବୁଦ୍ଧି ଦ୍ୱାରା ମଧ୍ୟ ପାରିବେ ନା, ଆଉ ଏ ଦୁର୍ଗେ ମନ୍ତ୍ର ଔଷଧ, ମନ୍ତ୍ର ଦ୍ୱାରା ଆଉ ଔଷଧ ଦ୍ୱାରା ଇଏ ବି ସମ୍ଭବ ନୁହେଁ କାଳ। କେତେ ସୁନ୍ଦର ପ୍ରବଚନ ମହାଜନ ଦେଉଛନ୍ତି ଦେଖନ୍ତୁ ବଳି ମହାରାଜ। ଯେଉଁଠି ଭଗବାନ ନିଜେ ହିଁ ଶୁଣୁଛନ୍ତି ଏବଂ ଭଗବାନ ପରୀକ୍ଷା ବି ନେବେ ତାଙ୍କ ନିକଟ, ଏତେ ପ୍ରଶଂସା ଭଗବାନ କରିବେ ପରେ ଆସିବ। ଆଉ ସମାଧି ବି ଉପାୟ କିଏ କହିବ ଠିକ ଅଛି କାଳକୁ ମୁଁ ଅକ୍ତିଆର କରିଦେବି ବୁଦ୍ଧି ବଳରେ। ବହୁତ ଲୋକ କୁହନ୍ତି ନା ଆରେ ବାବା ମୋର ବହୁତ ବୁଦ୍ଧି ଅଛି ନା, ଠିକ ଅଛି ଏଇବାର ତ ମୁଁ କମ୍ ସେ କମ୍ ଏଇ ପାର୍ଟିରୁ ହାରିଗଲି ନା, ଠିକ ଅଛି ସେ ପାର୍ଟି ସହିତ ମୁଁ ସନ୍ଧି କରିକି ମୁଁ ଇଲେକ୍ସନରେ ଠିଆ ହେଲେ ଭୋଟ ପାଇଯିବି। ନା ଭାଇ, କାଳ ତୁମକୁ ସୁଟ୍ କରୁନି ମାନେ ସମାଧି ବି। ରାଜନୀତିର ଯେଉଁ ଚାରିଟି ଅଙ୍ଗ ଅଛି, ସାମ ଦାନ ଭେଦ ଆଉ ଦଣ୍ଡ, ଏ ଚାରି ନୀତି ଉପାୟ ଦ୍ୱାରା ମଧ୍ୟ ଆପଣ କାଳକୁ ଅତିକ୍ରମ କରିପାରିବେ। ଏ ଚ୍ୟାଲେଞ୍ଜ ଯେଉଁମାନେ କହୁଛନ୍ତି ଭଗବାନ ନାହାନ୍ତି, କମ୍ ସେ କମ୍ ଭଗବାନଙ୍କ ରିପ୍ରେଜେଣ୍ଟେଟିଭ ଦେଖନ୍ତୁ, କାଳକୁ ଦେଖନ୍ତୁ, ତାଙ୍କ ପୋଷ୍ଟ ନିଜ ସ୍ଥିତିକି ଦେଖନ୍ତୁ। ଏ ଚ୍ୟାଲେଞ୍ଜ ଭାଗବତ ଦେଉଛନ୍ତି ସମାଧି ବି ଆଉ ଉପାୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ୟା ପରେ ବି ଆଉ ଯେତେ ଉପାୟ ରହିଲା, ଯେତେ ପ୍ରକାର ଆପଣ ଉପାୟ ତିଆରି କରନ୍ତୁ, କାଳ ନ ଅତ୍ୟତି ବୈଜନା, କାଳ କୌଣସି ବ୍ୟକ୍ତି କାଳକୁ ଅତିକ୍ରମ କରିପାରିବନି। ହେ ଦୂତଗଣ ତୁମେ ଫେରିଯାଅ ଆଉ ଯୁଦ୍ଧ କରନି, ଏବଂ ଯେଉଁ ସମୟରେ କାଳ ଆମକୁ ସପୋର୍ଟ କରିବ ସେହି ସମୟରେ ତୁମେ ପୁଣି ଯୁଦ୍ଧ କରିବ, ଆମେ ପୁଣି ଇନ୍ଦ୍ର, ମୁଁ ପୁଣି ଇନ୍ଦ୍ର ହେବି ଏବଂ ଦେବତାମାନଙ୍କୁ ପରାଜୟ କରିବି, ତୁମେ ଯାଅ। ଏବଂ ବାମନଦେବ ଏ ବଳି ମହାରାଜଙ୍କ ପ୍ରବଚନରେ ସୈନ୍ୟମାନେ ଚାଲିଗଲେ। କିନ୍ତୁ ଆମର କଥା ଥିଲା ଯେ ଏହି କାଳର କଥା ହିଁ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି, ଏ କାଳ କେତେ ବଳିଆନ, ସର୍ବଂ କାଳମ କୃତମ ମନ୍ୟ ଭବତାମ ଯଦପ୍ରିୟମ, କାଳ ଇତି ବଳବାନ ସପାଳ ଦୁର୍ବଶରେ ଲୋକ ବାୟୁ ରିବ ଘନାବଳୀ, ଯେଭଳି ମେଘ ଆକାଶରେ ଯାଉଛି ତାର କୌଣସି ସ୍ୱତନ୍ତ୍ରତା ନାହିଁ, ବାୟୁ ତାଙ୍କୁ ଯେଉଁ ଦିଗକୁ ନେବ ସେ ସେଇ ଦିଗରେ ଚାଲିବ। ସେଭଳି ଏ ଜଗତରେ ଯିଏ ରହୁଛି ସେ କମ୍ ସେ କମ୍ ଜାଣିବା ଦରକାର ମୁଁ କାଳ ଦ୍ୱାରା କବଳିତ। ଏବଂ ଯୁଧିଷ୍ଠିର ମହାରାଜ ବର୍ତ୍ତମାନ ପ୍ରଶ୍ନ ଉଠାଇବେ, ଏ ପ୍ରଥମ ସ୍କନ୍ଧର ନବମ ଅଧ୍ୟାୟରେ ଆଲୋଚନା ଆମର ଚାଲିଛି ପ୍ରାସଙ୍ଗିକ କ୍ରମେ। ବର୍ତ୍ତମାନ ଯୁଧିଷ୍ଠିର ମହାରାଜ ପ୍ରଶ୍ନ ଉଠାଇବେ, ପ୍ରଭୁ ଆପଣ କୁହନ୍ତୁ, ଆପଣ କହୁଛନ୍ତି ମୋର ପ୍ରାରବ୍ଧ ନାହିଁ କାରଣ ମୁଁ ଧର୍ମରାଜ, ମୋର ପ୍ରାରବ୍ଧ ପୂର୍ବ ଜନ୍ମରେ କୌଣସି ପାପ ନାହିଁ, କିନ୍ତୁ ଆମେ ଏତେ କଷ୍ଟ କାହିଁକି ଭୋଗିଲୁ, ଏହାର କାରଣ? ବର୍ତ୍ତମାନ ଚିନ୍ତାରେ ପଡ଼ିଯାଇଛନ୍ତି କିଏ ଭୀଷ୍ମଦେବ, ସରସଜ୍ୟାରେ ଚିନ୍ତାରେ ସୟନ କରି ଶ୍ଳୋକଟି କହୁଛନ୍ତି, ଯତ୍ର ଧର୍ମ ସୁତ ରାଜା ଗଦା ପାଣି ବୃକୋଦର କୃଷ୍ଣସ୍ତି ଗଣ୍ଡିମମ୍ ଚାପମ୍ ସୁ କୃଷ୍ଣ ତତ ବିପଦ। ମୁଁ କଣ ସମାଧାନ ଦେବି ଯୁଧିଷ୍ଠିର, ବଡ଼ ଚିନ୍ତାଗ୍ରସ୍ତ ହେଇ କହୁଛନ୍ତି ଚକ୍ରଦେବତା ତାଙ୍କ ଟିକାରେ କହୁଛନ୍ତି, ବିଲକୁଲ ଚିନ୍ତାଗ୍ରସ୍ତ ହେଇ ଯୁଧିଷ୍ଠିରକୁ ଚାହିଁ କହୁଛନ୍ତି ଭୀଷ୍ମଦେବ, ଏଇ ଜଗତରେ ଏ ପାଞ୍ଚଟି ବଡ଼ କାହା ନିକଟରେ ନଥିଲା। ଭାଗବତର ଶିକ୍ଷାକୁ ଆପଣମାନେ କମ୍ ସେ କମ୍ ଗ୍ରହଣ କରିବା ଦରକାର। ଆମର କି କ୍ୱାଲିଟି ଅଛି ଆଜ୍ଞା କୁହନ୍ତୁ, ବ୍ୟକ୍ତି ଗୋଟିଏ ଗୁଣରେ ଗୁଣୀମାନ ହେଇଗଲେ ସେ କେତେ ନିଜକୁ ଗୌରବାନ୍ୱିତ ମନେ କରୁଛି, କିନ୍ତୁ ପାଞ୍ଚ ପାଣ୍ଡବ ଭଗବାନ ପଞ୍ଚ ପାଣ୍ଡବକୁ ପାଞ୍ଚଟି ଗୁଣରେ ବିଭୂଷିତ କରିଥିଲେ ଏବଂ ପାଞ୍ଚ ଜଣ ଗୋଟିଏ ଜାଗାରେ ରହିଥିଲେ, କିନ୍ତୁ ଗୋଟିଏ ଜାଗାରେ ରହି ଯାହା କୁନ୍ତି ଦେବୀ କହୁଥିଲେ ମୁହୁ ବିପଦ ଗଣା, ବାରମ୍ବାର ବିପଦ ଆସୁଥିଲା। ଆଚ୍ଛା ଆମେ କି ଗୁଣରେ ଗୁଣୀମାନ ଯେ ଆମ ଉପରକୁ ବିପଦ ଆସିବନି, ଆଉ ଆମେ କାଳକୁ ଚ୍ୟାଲେଞ୍ଜ କରି ଉତ୍ତରି ଯିବା ନା? ଏବଂ ଭୀଷ୍ମଦେବ କହୁଛନ୍ତି କିଭଳି ଏହାର ଉପାୟ, ଏବାର କାରଣ କିଭଳି କୁହାଯିବ, ଯତ୍ର ଧର୍ମ ସୁତ ରାଜା, ଏ ତୁମ ପଞ୍ଚ ପାଣ୍ଡବ ଭିତରେ ପାଞ୍ଚଟି ବଳ ଅଛି, ପ୍ରଥମ ବଳ ହେଲା ଧର୍ମ ବଳ, କି ଯୁଧିଷ୍ଠିର ତୁମେ ହେଉଛ ଧର୍ମ ରାଜା, ତୁମର ଧର୍ମ ବଳ ଅଛି, କିନ୍ତୁ ତୁମ ଉପରୁ ବିପଦ ଆସିଛି, ଏହାର କାରଣ ମୁଁ କ'ଣ ଦେବି, ମୁଁ କି ଦେଇପାରିବିନି। ଆଉ ସମସ୍ତେ ଧର୍ମର ପୁତ୍ର, ଯଦି ଜୁୟାମ ଧର୍ମ ବନ୍ଧନ ତା ପୂର୍ବରୁ କହିଛନ୍ତି ସମସ୍ତେ ଧର୍ମର ପୁତ୍ର, କିନ୍ତୁ ତୁମେ ଧର୍ମର ରିପ୍ରେଜେଣ୍ଟେଟିଭ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତେଣୁ ଧର୍ମର ବଳ ତୁମ ନିକଟରେ ପ୍ରଚୁର ଭାବରେ ଅଛି, କିନ୍ତୁ ତାହା ସୁଦ୍ଧା ବି ବିପଦ, ମୁଁ ୟାର ଉପାୟ କିଛି କହିପାରିବିନା। ଯତ୍ର ଧର୍ମ ସୁତ ରାଜା ଗଦା ପାଇଁ ବୃକୋଦର, ବୃକୋଦର ଯେ ଭୀମସେନ ଯେ ଗଦା ହସ୍ତରେ ଧରିଥାନ୍ତି ତାଙ୍କ ନିକଟରେ କ'ଣ ଥିଲା ନା ଶାରୀରିକ ବଳ, ଦଶ ହଜାର ହସ୍ତିର ବଳ ଥିଲା, ତାହା ସୁଦ୍ଧା ବି ବିପଦ। କୃଷ୍ଣ ଅସ୍ତି ଗାଣ୍ଡିବମ୍ ଚାପମ୍, ଅର୍ଜୁନ ପାଞ୍ଚ ଭାଇ ଭିତରେ ଭଗବାନ କହିଛନ୍ତି ମୁଁ ହଉଛ ବୃଷ୍ଣି ନାମ ଅସ୍ମି ଧନଞ୍ଜୟ, ପାଣ୍ଡବ ନାମ ଅସ୍ମି ଧନଞ୍ଜୟ, ବୃଷ୍ଣି ନାମ ବାସୁଦେବ ଅସ୍ମି କହିଛନ୍ତି, ମୁଁ ପାଣ୍ଡବ ନାମ ଭିତରେ ଧନଞ୍ଜୟ। କାହିଁ କହିଲେ, କାହିଁ କହିଲେ, ନୈପୁଣ୍ୟ ବଳ, ଭଗବାନ ସମସ୍ତ ବୁଦ୍ଧି ଅର୍ଜୁନ ଜୀ ପ୍ରଦାନ କରିଥିଲେ ଏବଂ ନୈପୁଣ୍ୟ ବଳ ବି ଥିଲା। ଭୀଷ୍ମଦେବ ପ୍ରବଚନ ଦେଉଛନ୍ତି, ଭଗବାନ ନିଜେ ଶୁଣୁଛନ୍ତି ପାଦତଳେ ଠିଆ ହେଇ ଏବଂ ଯୁଧିଷ୍ଠିର ତାଙ୍କ ପଛକୁ ଠିଆ ହେଇଛନ୍ତି। ମୁଁ କ'ଣ କହିବି ପଞ୍ଚ ପାଣ୍ଡବ ତୁମମାନଙ୍କ ପାଇଁ ଯେଉଁ ବିପଦ ଆସିଛି, କିନ୍ତୁ ତୁମର କୌଣସି ଯାହା କହନ୍ତି ପଏଣ୍ଟ କୌଣସି ମୁଁ ଅଭାବ ଦେଖୁନି, ଏହାର କାରଣ ମୁଁ କ'ଣ କହିବି, ପ୍ରଥମରେ ଧର୍ମ ବଳ ଅଛି, ଦ୍ୱିତୀୟରେ ଶାରୀରିକ ବଳ ଅଛି, ତୃତୀୟରେ ନୈପୁଣ୍ୟ ବଳ। ତୁମେ ଏକ୍ସପର୍ଟ ମିନିଷ୍ଟର ଅର୍ଜୁନ ବହୁତ ବଡ଼ ଦକ୍ଷ, ଯାହା କୁହାଯାଏ ସବୁ କାର୍ଯ୍ୟରେ ଦକ୍ଷ ଅର୍ଜୁନ। ଆଉ ଗାଣ୍ଡିବମ୍ ଚାଣପମ୍, ଠିକ ଅଛି ଭୀମର ଗଦାର କିଛି ମୂଲ୍ୟ ନାହିଁ, ନକୁଳ ସହଦେବଙ୍କର ଖଡ଼ଗ ବା ଅଲଗା ଅସ୍ତ୍ର କିଛି ମୂଲ୍ୟ ନାହିଁ, କିନ୍ତୁ ଗାଣ୍ଡିବର ତ ମୂଲ୍ୟ ଅଛି ନା। କାରଣ ଯେଉଁ ସମୟରେ ଅର୍ଜୁନ ଗାଣ୍ଡିବ ଧରନ୍ତି, ଦେବଲୋକରେ ମଧ୍ୟ କମ୍ପମାନ ଆରମ୍ଭ ହୋଇଯାଏ, କିଛି ନା କିଛି ଅର୍ଜୁନ କାହା ଉପରେ ଟାର୍ଗେଟ୍ କଲେ ବର୍ତ୍ତମାନ। କାରଣ ଗାଣ୍ଡିବ କେବେ ଅନ୍ଫେଲେବୁଲ ୱେପନ୍, ସେ ଫେଲେବୁଲ ହେବେନି କେବେ। ଏବଂ ଶସ୍ତ୍ର ବଳ ଭିତରେ ଚତୁର୍ଥ ବଳ କହୁଛନ୍ତି ଶସ୍ତ୍ର ବଳ, ନୈପୁଣ୍ୟ ବଳ। ଅର୍ଜୁନଙ୍କ ନିକଟରେ ଦୁଇଟି ବଳ ଥିଲା, ନୈପୁଣ୍ୟତା ଏବଂ ଶସ୍ତ୍ର ବଳ। ଭଗବାନ ପାଞ୍ଚ ଭାଇଙ୍କୁ ସବୁ ଦେଇଛନ୍ତି, ପୁଣି ବି ବିପଦ। ଆଉ ପଞ୍ଚମ ବଳ ସବୁଠୁ ବଡ଼ ବଳ, ଏ ଜଗତରେ ଚାରିଟା ବଳ ଜହ ଲୋକ ନିକଟରେ ଥାଇପାରେ, କିନ୍ତୁ ପଞ୍ଚମ ବଳ ନଥିଲେ ସେ ସବୁଠୁ ଦୁର୍ବଳ। କ'ଣ? ସୁହୃତ ବଳ, ବନ୍ଧୁ ରହିବା ଦରକାର। ଦେଖନ୍ତୁ ଆପଣ ଯେତେ ଦକ୍ଷ ହୁଅନ୍ତୁ, ଯଦି ଆପଣଙ୍କ ପାଖରେ କେହି ଜଣେ ନାହାନ୍ତି, ଆପଣ କେବେ ହେଲେ ଜୟଲାଭ କରିପାରିବେ ନା। କିନ୍ତୁ ପଞ୍ଚ ପାଣ୍ଡବଙ୍କରେ ସବୁଠୁ ବଡ଼ ସୁହୃତ ବଳ ଥିଲା କ'ଣ? ସୁହୃତ କୃଷ୍ଣ, ବନ୍ଧୁ ଥିଲେ ଭଗବାନ। ଏବଂ ଭୀଷ୍ମଦେବ କହୁଛନ୍ତି ସୁହୃତ କୃଷ୍ଣ ତତ ବିପଦ, ଯାହା ସହୃଦ ବଳ ସ୍ୱୟଂ ଭଗବାନ, ତାଙ୍କୁ ବିପଦ ଆସିଛି, ଏହାର କାରଣ ମୁଁ କହିପାରିବିନି। ଏବଂ ପ୍ରଭୁପାଦ ତାଙ୍କର ଭାବାର୍ଥରେ ବହୁତ ସୁନ୍ଦର ଜିନିଷ ଲେଖିଛନ୍ତି, ବହୁତ ସୁନ୍ଦର ଜିନିଷ, ବେଦ ବେଦାନ୍ତର ସାର ଜିନିଷ ଲେଖିଛନ୍ତି, ଯାହା କୁହାଯାଏ ବିଜ୍ଞାନ ଅନୁଭୂତି। ପ୍ରଭୁ ତାଙ୍କୁ ସେ ଜ୍ଞାନ ଦେଇଥିଲେ, ଆପଣ ପାଠ କରିବେ ଦେଖିବେ, ଆଜି ମୁଁ ପାଠ କରିଦେବି। ପ୍ରଭୁପାଦ କହୁଛନ୍ତି ବୋଥ ମେଟେରିଆଲି ଆଣ୍ଡ ସ୍ପିରିଚୁଆଲି, ପାଣ୍ଡବମାନେ ମେଟେରିଆଲି କାମ ନେଇଛନ୍ତି ପ୍ରଭୁପାଦ ନା ଅର୍ଜୁନ ଆଉ ଭୀମସେନ, ପ୍ରଭୁପାଦ ଭାଗ କରିଛନ୍ତି ଏ ଯେଉଁ ପାଞ୍ଚଟା ବଳକୁ ଦୁଇ ଭାଗରେ ଭାଗ କରିଛନ୍ତି, ମାନେ ପାଞ୍ଚଟି ବଳ ଅଛି, ଏ ପାଞ୍ଚ ପାଣ୍ଡବକୁ ଦୁଇ ଭାଗରେ ଭାଗ କରିଛନ୍ତି, ମାନେ ଭୌତିକ ଦୃଷ୍ଟିରୁ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ପଞ୍ଚ ପାଣ୍ଡବ ମାନେ ସର୍ବଶକ୍ତି ସମ୍ପନ୍ନ ଥିଲେ। କିଭଳି ନା, ଭୌତିକ ଦୃଷ୍ଟିରୁ ଭୀମସେନ ଏବଂ ଅର୍ଜୁନ ଆଙ୍କ ଭଳି ଭୌତିକତାରେ ଜ୍ଞାନ ବା ଶସ୍ତ୍ର ଶକ୍ତି ଧନ, ଅର୍ଜୁନଙ୍କର ଗୋଟିଏ ନାମ ଧନଞ୍ଜୟ, ତେଣୁ ମେଟେରିଆଲି ଅପୋନେଣ୍ଟ ଆଉ ସ୍ପିରିଚୁଆଲି ଅପୋନେଣ୍ଟ, ସ୍ପିରିଚୁଆଲ ଅପୋନେଣ୍ଟ କିଏ? ଯୁଧିଷ୍ଠିର ମହାରାଜ। ତେଣୁ ମେଟେରିଆଲି ଆଉ ସ୍ପିରିଚୁଆଲି କୌଣସି ଲାଷ୍ଟ ନାହିଁ, ପୁଣି ବି ବିପଦ। ଏବଂ ପ୍ରଭୁପାଦ ତାଙ୍କର ଲାଷ୍ଟ କନକ୍ଲୁଜନ ଦେଉଛନ୍ତି, ଏ ଭୌତିକ ଜଗତ ଭଗବାନଙ୍କର ଏଭଳି ଅଦ୍ଭୁତ ଭାବରେ ପ୍ରଭୁଙ୍କର ଇଚ୍ଛାରେ ନିର୍ମିତ ହୋଇଛି, ଯେତେ ଜଣେ ପାୟସ ବ୍ୟକ୍ତି ହେଉନା କାହିଁକି, ପୁଣ୍ୟବାନ ବ୍ୟକ୍ତି ହେଉନା କାହିଁକି, ତାକୁ ଏଠି ସଫରିଂ ହେବାକୁ ପଡ଼ିବ। କିନ୍ତୁ ସିଏ ଏଠାରେ ଡିଷ୍ଟର୍ବ କିଭଳି ନ ହେବ ତାର ଉପାୟ ଭୀଷ୍ମଦେବ କହିଦେଇଛନ୍ତି, ବିପ୍ରଧର୍ମ ଅଚ୍ୟୁତାଶ୍ରୟ, ତିନୋଟି ଜିନିଷ କରିବାକୁ ପଡ଼ିବ। ନିଶ୍ଚିତ ସଫରିଂ ଆସିବ, କିନ୍ତୁ ତିନିଟା ଜିନିଷ କଲେ ଆମେ ଡିଷ୍ଟର୍ବ ହେବା ନା। ଏକରେ ବିପ୍ର, ବିପ୍ର ଅର୍ଥରେ ପ୍ରଭୁପାଦ ଲେଖୁଛନ୍ତି ବ୍ରାହ୍ମଣ ଆଉ ବୈଷ୍ଣବମାନଙ୍କର ଯେଉଁମାନେ ଆଶ୍ରୟ କରିବେ, ଆଉ ଦ୍ୱିତୀୟରେ ଧର୍ମ, ସନାତନ ଧର୍ମକୁ ଯେଉଁମାନେ ଆଶ୍ରୟ କରିବେ, ଆଉ ଅଚ୍ୟୁତ ଯେଉଁମାନେ ଭଗବାନଙ୍କୁ ଆଶ୍ରୟ କରିବେ। ଏଇ ତିନି ଜଣଙ୍କୁ ଯେଉଁମାନେ ଆଶ୍ରୟ କରିବେ, ଏ ଜଗତରେ ଯେତେ ଦୁଃଖ ଆସିଲେ ସୁଦ୍ଧା ସେ ମୂଲ୍ୟମାନ ହେବେ ନା। ଦେଖନ୍ତୁ ପାଣ୍ଡବମାନେ ମୂଲ୍ୟମାନ ସବୁ ସମୟରେ ଭଗବାନଙ୍କୁ ଆଶ୍ରୟ କରିଛନ୍ତି। ଏବଂ ପାଣ୍ଡବମାନଙ୍କ କଥା ଛାଡ଼ନ୍ତୁ, ପ୍ରହ୍ଲାଦଙ୍କର କଥା ନିଅନ୍ତୁ, ସାତ ବର୍ଷର ବାଳକ ପ୍ରହ୍ଲାଦ, ଯାହାଙ୍କର ପିତା ସବୁଠୁ ନୃଶଂସ ଭାବରେ ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଛନ୍ତି, କିନ୍ତୁ ପ୍ରହ୍ଲାଦଙ୍କ ଜୀବନରେ ଦେଖନ୍ତୁ ତିନି ଜଣଙ୍କୁ କେବେ ହେଲେ ଛାଡ଼ିନାହାନ୍ତି। ଯେଉଁଠି ଷଣ୍ଡ ଅମର୍କ ତାଙ୍କୁ ବିପରୀତ ପ୍ରବଚନ ଦିଅନ୍ତି, ପୁଣି ବି ଗୁରୁଙ୍କୁ ଗୁରୁ ବୋଲି ପ୍ରଣାମ କମ୍ ସେ କମ୍ କରନ୍ତି, ଏଭଳିଆ ଥାର୍ଡ କ୍ଲାସ୍ ଗୁରୁକୁ ବି କମ୍ ସେ କମ୍ ପ୍ରଣାମ କରନ୍ତି, ରିଜେକ୍ଟ କରିନଥିଲେ ଷଣ୍ଡ ଅମର୍କଙ୍କୁ, କମ୍ ସେ କମ୍ ଗୁରୁଙ୍କ ଆବସେଣ୍ଟରେ ସେ କ୍ଲାସ୍ ବି ଦେଇଦେଉଥିଲେ, କାହିଁ ଗୁରୁଙ୍କ ପ୍ରବଚନ କିଛି କାଟୁନଥିଲେ, ସେ ବରଂ ତାଙ୍କ ସ୍ୱତନ୍ତ୍ର ପ୍ରବଚନ ଦେଉଥିଲେ। ବିପ୍ରମ ଆଉ ଧର୍ମ, ଏବଂ ଶ୍ରେଷ୍ଠ ଧର୍ମ କଥା, ଭାଗବତ ଧର୍ମ କଥା କହିଲେ, କାହା ମୁଖରେ କହିଲେ, କମ୍ପ୍ରମାଇଜ୍ କଲେନି। ପ୍ରହ୍ଲାଦ କେବେ କହିଲେନି ଠିକ ଅଛି ମୋ ବାପା ତ ଭକ୍ତ, ମୋ ବାପା ପଚାରୁଛି ଶାସ୍ତ୍ରର ସାର ଜିନିଷ କ'ଣ, ସେ କେବେ କହିଲେନି ଯେ ଭଗବାନଙ୍କୁ ପୂଜା ନ କରିବା ଶ୍ରେଷ୍ଠ ସାର ବୋଲି, ସାଙ୍ଗେ ସାଙ୍ଗେ କହିଲେ ଶ୍ରବଣମ କୀର୍ତ୍ତନମ ବିଷ୍ଣୁ, ସାଙ୍ଗେ ସାଙ୍ଗେ କେବଳ ଏତିକି କହିଲେନି, ଇତି ପୁଂସାର ପିତା ବିଷ୍ଣୁ ଭକ୍ତି ଚେତ ନବଲକ୍ଷଣ, ଏଇ ନବଲକ୍ଷଣ ଭକ୍ତି ହେଉଛି ଶ୍ରେଷ୍ଠ ଜିନିଷ, କ୍ରିୟତେ ଭଗବତ ତତ୍ମନ୍ୟ ଅଧିକମ ଉତ୍ତମ। ତୋର ଚ୍ୟାଲେଞ୍ଜ ଦେଇ ବାପା କହିଲେ, ବାବା ଏ ଜଗତରେ ଏହାଠୁ ଅଧିକ ଜିନିଷ ଅଛି ବୋଲି ମୋ ଭଳିଆ ଛୋଟ ବାଳକ, ସାତ ବର୍ଷର ବାଳକ, ମୁଁ କହୁଛି ଆଉ କିଛି ନାହିଁ, ମୁଁ ମନେ କରୁନି ଅଧିକ ଅଛି ବୋଲି, ଧର୍ମ ସହିତ କମ୍ପ୍ରମାଇଜ୍ କର, ବାବା ଆଗରେ ବି ପ୍ରବଚନ ଦେଇଦେବେ। ଆଉ ଅଚ୍ୟୁତ ଆଶ୍ରୟ ସବୁ ସମୟରେ ପ୍ରଭୁଙ୍କ ଆଶ୍ରୟ କରିଥାଏ। ସେଥିପାଇଁ ଦେଖନ୍ତୁ ଯେତେ ଟ୍ରିବୁଲେସନ ଆସିଛି, ଯେତେ ସଫରିଂ ଆସିଛି, ପ୍ରଭୁପାଦ ଗୋଟେ ସୁନ୍ଦର କଥା ଲେଖିଛନ୍ତି, ସବୁ ଟଲରେଟ୍ କରିଛନ୍ତି, ସବୁ ସହ୍ୟ କରିଛନ୍ତି, ପୁଣି ବି ତାଙ୍କର ବାବାଙ୍କୁ କୃପା କରିଛନ୍ତି। ପ୍ରହ୍ଲାଦଙ୍କୁ ତୋର ଶିକ୍ଷା ନେବା ଦରକାର, ସବୁ ସହ୍ୟ କରିଛନ୍ତି ବାବାଙ୍କ ବାବାଙ୍କ ପ୍ରତି ସବୁ ସମୟରେ ଦୟା ପାଇଁ, ଠିକ ଅଛି ମୋ ବାବା ଯାହା କରିଛି କରୁ, ସେ ଡିଷ୍ଟର୍ବ ହବ ମୋତେ। ପ୍ରଭୁପାଦ ସେୟା କହୁଛନ୍ତି, ଜଣେ ଏ ଭୌତିକ ଜଗତରେ ଯେତେ ପୁଣ୍ୟମୟ ବ୍ୟକ୍ତି ହେଲା କାହିଁକି ସେ ଡିଷ୍ଟର୍ବ ହବ, ଯଦି ବିପ୍ର ଧର୍ମ ଏବଂ ଅଚ୍ୟୁତଙ୍କୁ ଆଶ୍ରୟ ନ କରେ। ଏବଂ ଯୁଧିଷ୍ଠ ମହାରାଜ ଏ ଭୀଷ୍ମଦେବ ଯୁଧିଷ୍ଠ ମହାରାଜ ତାହା ହିଁ କହୁଛନ୍ତି, ମୁଁ ବର୍ତ୍ତମାନ କାରଣ କିଛି ଦେଇପାରିବି ନା, ଯତ୍ର ଧର୍ମ ସୁତ ରାଜା ଗଦା ପାଣି ପ୍ରକୋଦର କୃଷ୍ଣ ଅସ୍ତି ଗାଣ୍ଡିବମ ଚାପମ ଶ୍ରୁହ କୃଷ୍ଣ ଦତ ବିପଦ। ଯଦି ଯୁଧିଷ୍ଠ ମହାରାଜ ବର୍ତ୍ତମାନ ପ୍ରଶ୍ନ କରିବେ, ଠିକ ଅଛି ପ୍ରଭୁ ଆପଣ କହୁଛନ୍ତି କାରଣ କିଛି ଦେଇପାରିବେନି, ତାହେଲେ ଆମ କ୍ଲେଶର କାରଣ ଆମେ କାହାକୁ ଜିଜ୍ଞାସା କରିବୁ, ଆମେ କାହିଁକି କଷ୍ଟ ପାଇଲୁ, ଆମ ପ୍ରତି କାହିଁକି ଅନ୍ୟାୟ କରାଗଲା, ଏହାର ସମାଧାନ, ଏହାର ସମାଧାନ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ନହି ଅସ୍ୟା କହ ଚିତ୍ରାଜନ୍ ପୁମାନ ବେଦ ବିଧି ପୁମାନ ବେଦ ବିଦିଷିତମ ଯଦ ବି ଜିଜ୍ଞାସୟା ଯୁକ୍ତା ମୁହ୍ୟନ୍ତି କବେ ଓପିହି ମୁହ୍ୟନ୍ତି କବେ ଓପିହି। ଏତେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକରେ ତୁମେ ଯେଉଁ ମୋତେ ପ୍ରଶ୍ନ କରୁଛ, ତୁମକୁ କାହିଁକି କଷ୍ଟ ମିଳିଛି, ଏ ବିଷୟରେ କବୟ ଯେଉଁମାନେ ବିଦ୍ୱାନ ସେମାନେ ମଧ୍ୟ ମୂହ୍ୟମାନ ହେବେ, କାହିଁକି ନା କୌଣସି ସିଦ୍ଧାନ୍ତ ସେମାନେ ଆଣିପାରିବେ ନା, ତୁମକୁ କାହିଁକି ଦୁଃଖ ମିଳିଛି। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ କୃଷ୍ଣ ଏ ତାଙ୍କର ଟୀକାରେ କହୁଛନ୍ତି, କହିଛି ତପି କାଳେ କୋପି ପୁମାନ ବ୍ରହ୍ମ ହେବି କୋପି ନ ବେଦ ଅହଂ କୋ ବା ବରାକ ଇତି ଭାବମ। ଭଗବାନଙ୍କର ପ୍ରାଣ ଭଗବାନଙ୍କର ଯୋଜନାକୁ ବ୍ରହ୍ମା ଭବ ଶିବଜୀ ବ୍ରହ୍ମାଜୀ ମଧ୍ୟ ଜାଣନ୍ତିନି, ତାଙ୍କର ଯୋଜନା ଯାହା କୁହାଯାଉଥିଲା ସକାଳେ ନିରଙ୍କୁଶ ଇଚ୍ଛା, ତେଣୁ ମୋ ଭଳିଆ ଭୀଷ୍ମଦେବ ମୁଁ ସରସଜ୍ଜାରେ ସହନେ କରୁଛି ଏଭଳି ଦିନ ଅବସ୍ଥାରେ ମୁଁ ବା କେମିତି କହିବି ତୁମକୁ କାହିଁକି ଦୁଃଖ ମିଳିଛି ନା, ଏଇଥିପାଇଁ କହିପାରିବିନି, ନହିଁ ଅସ୍ୟ କଶ୍ଚିତ ରାଜନ ପୁମାନ ବେଦ ବିଧିତମ ଯଦ ବିଜ୍ଞାସୟା ଯୋଗ୍ୟତା ମୁହ୍ୟନ୍ତି କବେ ଓପି କବଳ ବିଦ୍ୱାନରେ ମୁହ୍ୟମାନ ହୁଅନ୍ତି। ଭଗବାନ କାହିଁକି ଏ ଜିନିଷ କଲେ, ପ୍ରଭୁଙ୍କ ପ୍ରାଣ ଉପରେ ଯଦି କେହି ଜଣେ ମଥା ଖର୍ଚ୍ଚ କରେ, କାହିଁକି ଭଗବାନ ସୃଷ୍ଟି କଲେ, କାହିଁକି ଭଗବାନ ସୃଷ୍ଟି କଲେ, ଯେମିତି ପ୍ରଭୁପାଦ କହୁଛନ୍ତି, ଭଗବାନଙ୍କର ଡେଫିନେସନ ପ୍ରଭୁପାଦ ଦେଉଛନ୍ତି, ଭଗବାନ କାହାକୁ କୁହାଯିବ ନା, ପ୍ରଭୁପାଦ ଗୋଟେ ସରଳ ଉଦାହରଣ ଦେଉଛନ୍ତି, ତୁମେ କାରଣ ଖୋଜି ଖୋଜି ଯାଅ, ଏ ଜଗତରେ ଯେଉଁ ବସ୍ତୁ ଦେଖିଲେ ତାର କାରଣ ଖୋଜ ଖୋଜ। ଯିଏ କହୁଛନ୍ତି ଭଗବାନ କାହାକୁ ଆମେ ଜାଣିବୁ ନା, ଗୋଟେ କାରଣ ଖୋଜ, ଏଭଳି ଗୋଟିଏ ବସ୍ତୁ ନିକଟରେ ପହଞ୍ଚିବ ଯାହାର କାରଣ କେହି ନାହାନ୍ତି, ଯାହାଙ୍କର କାରଣ କେହି ନାହାନ୍ତି ଏବଂ ଯିଏ ସମସ୍ତଙ୍କର କାରଣ ସେ ଭଗବାନ, ଯାହାଙ୍କର କେହି କାରଣ ନାହାନ୍ତି ତାଙ୍କର କାରଣଟାକୁ ଆପଣ କେମିତି ମଥା ଖର୍ଚ୍ଚ କରିବେ, ଭଗବାନ କିଏ, ଭଗବାନ କାହିଁକି ଏ ସୃଷ୍ଟି କଲେ, କାରଣ ତାର ତ କିଛି କାରଣ ନାହିଁ, ସେ ସର୍ବ କାରଣ କାରଣ, ସବୁ କାରଣର କାରଣ ସିଏ, ତାଙ୍କର କାରଣଟାକୁ ଆପଣ କେମିତି ଜାଣିବେ, କବେ ଅପି ମୋହିତା, ବିଦ୍ୱାନରେ ବି ମୋହିତ ହୁଅନ୍ତି, ଭଗବାନଙ୍କର ଯୋଜନା କ'ଣ କେହି ଜାଣିପାରିବ ନା। ସେଥିପାଇଁ ଭଗବତ ଗୀତାରେ କହିଲେ, ବେଦାଂସମତୀତାନି ବର୍ତ୍ତମାନାଞ୍ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାତୁ ବେଦନା କଶ୍ଚନ, ମୋତେ କେହି ଜାଣନ୍ତି ନା, ମୁଁ ଜାଣେ ବର୍ତ୍ତମାନକୁ ମୁଁ ଜାଣେ, ବେଦାଂସମତୀତାନି ବର୍ତ୍ତମାନାଞ୍ଚ ଅର୍ଜୁନ। ଏ ଶ୍ଳୋକ ତ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ମୁଁ ବର୍ତ୍ତମାନକୁ ସମ୍ପୂର୍ଣ୍ଣ ଭାବରେ ଜାଣେ, ସମ୍ପୂର୍ଣ୍ଣ ଶବ୍ଦ ତିନିଟା ଲଗେଇବେ, ଅତୀତର ଭବିଷ୍ୟତକୁ ମୁଁ ପୂର୍ଣ୍ଣ ଭାବେ, ଅତୀତର ଘଟଣାକୁ ପ୍ରତ୍ୟେକ ବିଶ୍ୱର ଟିକି ନେଇକି ଜିନିଷ ରେକର୍ଡ ମୋ ପାଖରେ ଅଛି, ପ୍ରତ୍ୟେକ ଜୀବ ପ୍ରତ୍ୟେକ ଜୀବର ପ୍ଲାନ୍ ପ୍ରୋଜେକ୍ଟ ସବୁକିଛି ଅଛି ପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ଭାବରେ। ବେଦ ହଁ ମୁଁ ଜାଣେ, ସମତି ତାହେଲେ ବର୍ତ୍ତମାନ ବର୍ତ୍ତମାନ ଆଣିଛ ଅର୍ଜୁନ, ବର୍ତ୍ତମାନଙ୍କୁ ମଧ୍ୟ ଜାଣେ, ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ତିନିଟା କମ୍ପ୍ଲିଟ୍ ନଲେଜ ଭଗବାନଙ୍କର। ଆଉ ପ୍ରତ୍ୟେକ ଜୀବ ସୁଖ ଦୁଃଖ ପାପ ପୁଣ୍ୟ, ଯାହା ଗତକାଲି ଆମର ଗୋଟେ ଆଲୋଚନା ହେଉଥିଲା, ଜଣେ ଭକ୍ତ ମୋତେ କହୁଥିଲେ, ମହାରାଜ ଆମର ପୂଜ୍ୟପାଦ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ ସାଙ୍ଗେ ପ୍ରବଚନ ଦେଉଥିଲେ, ସେ କହୁଥିଲେ ଗୋଟେ କଥା, ଯାହା ହଉ ପ୍ରସଙ୍ଗ ମହାରାଜ ମଧ୍ୟ ବି ଆସିଲା, ଯେ ମହାରାଜ କହୁଥିଲେ କୋଟି କୋଟି ବର୍ଷ ପୂର୍ବେ ଜୀବ କ'ଣ କରିଛି ଆଉ ଭବିଷ୍ୟତରେ କୋଟି କୋଟି ବର୍ଷ ପରେ କ'ଣ କରିବ ତାର ଟାର୍ଗେଟିଂ ଭଗବାନଙ୍କୁ ଜଣା। ବେଦାନ ସମତି ତା ଆଣି ବର୍ତ୍ତମାନ ଆଣିଛି ଅର୍ଜୁନ ଭବିଷ୍ୟାଣି ଚଭୁତାଣି, ଭବିଷ୍ୟକୁ ଜାଣ, ଠିକ ଅଛି ବର୍ତ୍ତମାନ ତିନି କାଳକୁ ଜାଣ, ଆଉ ଭୂତ ଚଭୁତାଣି, ଏ ବହୁତ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ଜୀବ ଭୂତ ପ୍ରତ୍ୟେକ ଜୀବକୁ ମୁଁ ଜାଣେ, ଯୋଉ ସାଜି ପଡ଼ ହଁ ମହାରାଜ ଯାହା କହୁଥିଲେ ଠିକ द्रौपदी लिखिं ता प्रत्येक जीव मुझे अर्थात अतीत भविष्य बर्तमान प्रत्येक जीवर टार्गेट प्रत्येक जीवर डेस्टिन प्रत्येक जीवर जहाँ कि सबकि भगवान जानते कि वेदम समदिता बर्तमान भविष्य वेद मा क्वेश्चन कि मत कहीं जानते देख गीता सहित महाजन प्रवचन सेम कवयपी मुहता विद्वान मान के जानपर से भक्त स्वतंत्र किसी प्लान प्रोजेक्ट न था आपन गोटे सुंदर उदाहरण ने पांडव मान महाभारत मुझे कह एते दुख भोगे कि गोटे स्वतंत्र स्पेशल प्लान किसी योजना करना सका कहते पुणी से रिपीट कर भगवान का मास्टर प्लान अच्छी ना भक्त कहीं गोटे छोट क्षुद्र प्लान कर भक्ति विनोद ठाकुर सुंदर कथा कहते तर स्वभाव किभरी ना सदा शुद्ध सिद्ध काम सदा शुद्ध सिद्ध काम भकत भकत जाने नित्य स्वामी भकत जा तुमी तो रखिबे जारे के तारे मारी दे पारे तुमी तो रखिबे जारे सकल धीरा विधि तुमी सकल धीरा विधि तुमी सकल विधिर विधि तुम सदा शुद्ध सिद्ध काम भकत वत्सल नाम भक्त कहीं प्लान प्रोजेक्ट करना तार उत्तर या भगवान भक्त वत्सल प्रभु जदि भक्त वत्सल मो पाई गोटे स्वतंत्र योजना रखी कहीं योजना करी ना सदा शुद्ध सिद्ध काम भकत वत्सल नाम भकत जनर नित्य स्वामी ये भीष्मदेव वर्तमान कहे ना युधिष्ठिर महाराज कहे ना आम दुखर कारण कहतु बर्तमान इंगित कर परवर्त श्लोक अरे मत कौन पचार जो काल द्वारा जगत सबकि संगठित हो काल तुम बंधु से तुम पाखे दंडायमान प्रश्न कर मत कहीं पचार मो भाया क्षुद्र लोक को मत पचार उत्तर पाई विश्वनाथ चौधरी आम टीकार कह परवर्त क्या कह तुम्हें तो राखी जारे केतारे मारी देवारे सकेल विधिर विधि तुम्हें भगवान सब विधि विधि तेणु भक्तर को स्वतंत्र योजना न था कौन भी महिला जब पांडव मान दशा टाइम चिंता करे आपत लोक बस चिंता करूँ कई जन हाथ टेक मत कहतु ना पांडव मान ये दुख पाए आप कारण दीपारे ना तार द्वितीय कारण मुदेवी भागवत कहुई महाभारत कहुई आपर बहुत लोग ना आज्ञा युधिष्ठिर महाराज स्वर्ग को जाऊ खसी पड़े ତାଙ୍କର ଏ ଅବସ୍ଥା ହେଇଗଲା ପଞ୍ଚପାଣ୍ଡବ ମାନେ ଯୁଧିଷ୍ଠିର ମହାରାଜ ନର୍କ ଦେଖିବାକୁ ଯାଇଥିଲେ ସେ ମିଛ କଥା କହିଥିଲେ ଏ ଜିନିଷ ବାହ୍ୟ ଦୃଷ୍ଟିରେ ଶବ୍ଦ ଠିକ ଆପଣ କହିବେ କିନ୍ତୁ ତତ୍ତ୍ୱ ଦୃଷ୍ଟିରେ ସବୁ ଭୁଲ କବୟ ଅପି ମୋହିତା ଯାହା ପ୍ରସଙ୍ଗକ୍ରମେ ଗୋଟେ ଆସିଗଲା ମୁଁ ଆପଣଙ୍କୁ କହୁଛି ଓଡ଼ିଶାରେ ତ ବହୁତ ବଡ଼ ଗୋଟେ ଅପପ୍ରଚାର କମ୍ ସେ କମ୍ ପାଣ୍ଡବମାନଙ୍କୁ ଜାଣିବା ଦରକାର ପାଣ୍ଡବମାନେ ସମସ୍ତେ ଭଗବାନଙ୍କର ନିତ୍ୟ ପରିକର ଏ ପାଣ୍ଡବମାନଙ୍କର କଥା ଚାଲିଛି ଲୋକମାନେ କୁହନ୍ତି ଠିକ୍ ଅଛି ପଞ୍ଚପାଣ୍ଡବ ହିମାଳୟ ଆରୋହଣ କରିବା ବେଳେ ସେମାନେ ପଡ଼ିଯାଇଛନ୍ତି କିଏ ଯଦି ସ୍ଥିର କଲେ ନା କ'ଣ ଆଉ ସବୁ ପଡ଼ିଗଲେ ଏ ତ ଓଡ଼ିଶାର ବହୁତ ବଡ଼ ପ୍ରଚାର କିନ୍ତୁ ଭାଗବତର ସିଦ୍ଧାନ୍ତ ନୁହେଁ ଭାଗବତ ଆପଣ ପଢ଼ିବେ ପ୍ରଥମ ସ୍କନ୍ଧରେ ପାଣ୍ଡବମାନେ ସ୍ୱର୍ଗାରୋହଣ କରିଛନ୍ତି କିନ୍ତୁ ପାଣ୍ଡବମାନେ ବୈକୁଣ୍ଠକୁ ଯାଇଛନ୍ତି ପାଣ୍ଡବମାନେ ଭଗବାନଙ୍କର ନିତ୍ୟ ସଙ୍ଗୀ କାହିଁକି ଆପଣଙ୍କ ବି କେମିତି ହେଲା ଏ କିଭଳି ସମ୍ଭବ ନା ଆପଣ ମନେ ରଖନ୍ତୁ ଦଶମ ସ୍କନ୍ଧକୁ ପଳାନ୍ତୁ ଦଶମ ସ୍କନ୍ଧରେ ଯେତେବେଳେ ବ୍ରହ୍ମା ଶିବଜୀ ଧରଣୀ ମାତା ସହିତ ସମସ୍ତେ ପ୍ରାର୍ଥନା କରିଛନ୍ତି କାହାକୁ କ୍ଷୀରସାଗର ତଟରେ ଭଗବାନଙ୍କୁ ଆସିବା ପାଇଁ ଜଗତକୁ ସେତେବେଳେ ଭଗବାନ କ'ଣ ଆଦେଶ ଦେଇଥିଲେ ବ୍ରହ୍ମାଜୀ ତୁମେ ଯା ଯେତେ ଦେବତାମାନେ ଅଛ ସମସ୍ତେ ତୁମେ ଯେ ବୃଷ୍ଣୀ କୂଳରେ ଏ କେଉଁ କୂଳରେ ବୃଷ୍ଣୀ କୂଳରେ ବୃଷ୍ଣୀ କୂଳରେ ତୁମେ ସବୁ ଜନ୍ମ ଗ୍ରହଣ କର ତେଣୁ ସବୁ ଦେବତାମାନେ ହିଁ ଏ ଯେତେ ଥିଲେ ଦ୍ୱାରକାରେ ମଥୁରାରେ ପ୍ରାୟ ଦେବଂଶୀ ସମସ୍ତେ ଭଗବାନଙ୍କର ଦୁଇ ପାର୍ଶ୍ୱଦ ଅଛନ୍ତି ଗୋଟେ ପାର୍ଶ୍ୱଦ ହେଉଛି ନିତ୍ୟ ପାର୍ଶ୍ୱଦ ଯେଉଁମାନେ ଯାହା କୁହନ୍ତି ତାଙ୍କର ଫିକ୍ସ ପୋଷ୍ଟ ଭଗବାନଙ୍କର ନିତ୍ୟ ପାର୍ଶ୍ୱଦ ଏ ପାଣ୍ଡବମାନେ ଭଗବାନଙ୍କର ନିତ୍ୟ ପାର୍ଶ୍ୱଦ କିନ୍ତୁ ଭଗବାନ ଯେତେବେଳେ ଏଠି ଲୀଳା କରନ୍ତି, ଏଠି ଯୋଉ ଭକ୍ତମାନେ ଅଛନ୍ତି, କିଏ କିଏ ଚିନ୍ତା କରନ୍ତି, ଇଚ୍ଛା କରନ୍ତି ମୁଁ ଟିକେ ପ୍ରଭୁଙ୍କ ସାଙ୍ଗରେ ଏଇ ଲୀଳା କରନ୍ତି, ଯେମିତି ଆପଣଙ୍କୁ ଠିକ ଅଛି, ମୁଁ ତ ସିଦ୍ଧାନ୍ତ ଚାଲିଲା, ମୁଁ ସିଦ୍ଧାନ୍ତ କଥା କହିଲି, ପୁତନା ପୁତନା ଭଗବାନଙ୍କ ନିତ୍ୟ ପାର୍ଶ୍ୱ, ଯେ ଯେଉଁଆଡ଼େ ଯେଉଁଠି ପ୍ରଭୁଙ୍କର ରୋଲ୍ ପଡ଼ିବ ପୁତନା ବୋଧ ଲୀଳା, ପୁତନା ଇମିଡିଏଟ୍ ସେଠିକି ଯିବେ। ଆଉ ଯଦି ଆପଣ କହିବେ ଭଗବାନ ଏଇ ପୁତନାକୁ ମାରିଦେଲେ ପୁତନା କ'ଣ ହେଲା, ମୁକ୍ତି ପାଇଗଲା, ମା ଗତି ପାଇଗଲା, ତାହେଲେ ପୁତନା ରୋଲ୍ ଫୁଣି କ'ଣ କିଏ କରିବ ନା? ଆମେ କହିଲେ ବଳି ମହାରାଜଙ୍କର ପୂର୍ବ ଚରିତ୍ର କହୁ, ତାଙ୍କର କନ୍ୟା ଥିଲେ ରତ୍ନମାଳା, ସିଏ ହିଁ ପୁତନା ହେଲେ, ଏଇ କାମନା କରିଥିଲେ, ଯେଭଳି ସେ କାମନା କରି ଏଇ ଗତିଟା ପାଇଲେ। ନିତ୍ୟ ଯେଉଁ ପୁତନା ଅଛନ୍ତି ତାଙ୍କ ଶରୀରରେ, ସେ ଯେଉଁ ନିତ୍ୟ ସିଦ୍ଧ ପୁତନା, ସେ ସବୁବେଳେ ରୁହନ୍ତି ଭଗବାନ ପାର୍ଶ୍ୱଦ, ସେ ନିତ୍ୟ ପରମାନେଣ୍ଟ ପୋଷ୍ଟରେ ରହିଛନ୍ତି। ଇଏ ଯେଉଁ ପୁତନା ଯିଏ ସାଧନା କରୁଥିଲେ ଏଠି ବଳି ମହାରାଜଙ୍କର କନ୍ୟା ଭଗବାନଙ୍କୁ ମାରିବା ପାଇଁ କାମନା କରିଥିଲେ, ସିଏ ମୁକ୍ତି ପାଇକି ମାତୃଗତି କଲେ, କିନ୍ତୁ ଭଗବାନଙ୍କର ଯେଉଁ ପୁତନା ସେ ଫିକ୍ସ ଅଛନ୍ତି। ଏ ଯିବ ଗୋସ୍ୱାମୀଙ୍କର ସିଦ୍ଧାନ୍ତ, ପାଣ୍ଡବମାନେ ସେଭଳି, ଏ ପଞ୍ଚପାଣ୍ଡବଙ୍କର ପୋଷ୍ଟ ଫିକ୍ସ, କିନ୍ତୁ ଦେବତାମାନେ ପଞ୍ଚପାଣ୍ଡବ ସ୍ୱର ଆବିଷ୍ଟ ହୋଇଥିଲେ, ଆପଣ ଜାଣନ୍ତି ନା, ଧର୍ମରାଜ ଯୁଧିଷ୍ଠିରଙ୍କ ଦେହରେ, ବାୟୁ ଭୀମସେନଙ୍କ ଦେହରେ, ଏଭଳି ପାଞ୍ଚଟି ଦେବତା, ଇନ୍ଦ୍ର ଅର୍ଜୁନଙ୍କ ଦେହରେ, ଏଭଳି ପାଞ୍ଚଟି ଦେବତା ପାଞ୍ଚଜଣଙ୍କ ସ୍ୱରରେ ଆବିଷ୍ଟ ହୋଇଥିଲେ। ତେଣୁ ଓଡ଼ିଆରେ ଯେଉଁ ସିଦ୍ଧାନ୍ତ ଅଛି ଯେ ସ୍ୱର୍ଗକୁ ଗଲେ ଆଉ କେଉଁଠି ବୈକୁଣ୍ଠକୁ ଗଲେ କିଭଳି ସମ୍ଭବ ନା, ଭଗବାନଙ୍କର ନିତ୍ୟ ପାର୍ଶ୍ୱଦମାନେ ବୈକୁଣ୍ଠକୁ ଗଲେ, ଯେଉଁ ଦେବଂଶୀମାନେ ଯେଉଁ ଦେବତାମାନେ ଆବିଷ୍ଟ ହୋଇଥିଲେ ପଞ୍ଚପାଣ୍ଡବଙ୍କ ଶରୀରରେ, ସେମାନେ ସ୍ୱର୍ଗକୁ ଗଲେ। ତେଣୁ ଆପଣ କହିବେ ଜଣଙ୍କ ଶରୀରରେ ଦୁଇ ଜଣ କେମିତି ଆବିଷ୍ଟ ହେଉଛନ୍ତି, ପ୍ରବଚନ ଆପଣଙ୍କର କମସେ କମ୍ ଫଣ୍ଡାମେଣ୍ଟାଲ, ଆପଣ ଆଜ୍ଞା ନିଜେ ଶୋଇଛନ୍ତି କି ଗୋଟେ ଭୂତ ଆସି ଆପଣ ମାଡ଼ି ପଡ଼ୁଛି, ହଉଛି କି ନାହିଁ? ଆପଣଙ୍କ ଶରୀରରେ ଯଦି ଗୋଟେ ସୂକ୍ଷ୍ମ ଶରୀର ପ୍ରବେଶ କରୁଛି, ସେ ଚେତନ ଭଗବାନଙ୍କର ପାର୍ଶ୍ୱଦମାନେ କାହିଁ ପ୍ରବେଶ କରିପାରିବେ ନା, କାହିଁ ପ୍ରବେଶ କରିପାରିବେ? ଭାଗବତ ଗୋଟେ ଗୋଟେ ଅନ୍ଧ ଜିନିଷ ନା, ଗୋଟେ ହଁ ବ୍ୟାସ ବସିକି ଲେଖି ଦେଇଛନ୍ତି, ହଁ ଆମେ ସବୁ କ'ଣ ଏଥର ଅଛି ଗୋଟେ କଳ୍ପନା ଜିନିଷ, ଚାଲ ଏ ଟିଭି ଫିଭି ଖୋଲିକି ବସି ଆମେ ବାବା ଗୁଡ଼ା ପାଗଳା ଗୁଡ଼ା କ'ଣ ବସିକି ଆଜି ଗପୁଛନ୍ତି ନା, ଅଛି ଆଜ୍ଞା ସବକି, ଆପଣ ସାଇଣ୍ଟିଫିକାଲି ପୁରା ରିସର୍ଚ୍ଚ କରି ଦେଖନ୍ତୁ, ଭାଗବତରେ ସବ ଶିକ୍ଷା ହିଁ ଅଛି। ହଁ ମୁଁ କହୁଥିଲି ଆପଣମାନଙ୍କୁ ଯେ ପାଣ୍ଡବମାନେ କାହିଁକି ଦୁଃଖ ପାଉଛନ୍ତି, ତାର କାରଣ କବୟପି ମହତା କେହି ଜଣେ ସିଦ୍ଧାନ୍ତରେ କହିପାରିବେନି, ଭଗବତ ଇଚ୍ଛା। ଆଉ ପାଣ୍ଡବମାନଙ୍କର ଅବସ୍ଥା ଦେଖନ୍ତୁ, ଭଗବାନ ତାଙ୍କୁ କେତେ ବିପଦରେ ପକାଇଛନ୍ତି, ଏତେ ନିରାଶ୍ରୟ କରିଦେଇଛନ୍ତି, ପୁଣି ବି ସେ କୌଣସି ଯୋଜନା କରିନାହାନ୍ତି, କୌଣସି ଯୋଜନା କରିନାହାନ୍ତି। ମୁଁ ଆପଣଙ୍କୁ ଗୋଟେ ଦୃଶ୍ୟ କହୁଛି ମହାଭାରତରେ, ଯେଉଁ ସମୟରେ ପାଣ୍ଡବମାନେ ବନବାସ କରୁଛନ୍ତି, ବନବାସକୁ ଯାଉଛନ୍ତି, ସେ ମହାଭାରତରେ ଏଭଳି ଦିନ ଅବସ୍ଥାରେ ଯାଉଛନ୍ତି ଯାହାଙ୍କୁ ସୂର୍ଯ୍ୟ ଚନ୍ଦ୍ର ଦିନ ଦେଖିନଥିଲେ, ସେ ଦ୍ରୌପଦୀ କିଭଳି ଯାଉଛନ୍ତି, ପାଣ୍ଡବ ପଞ୍ଚୁ ପାଣ୍ଡବ ଭାଇମାନେ କିଭଳି ଯାଉଛନ୍ତି, ଏବଂ ବିଦୁର ଏହି ବର୍ଣ୍ଣନାଟା ଦେଉଛନ୍ତି ଯୁଧିଷ୍ଠିର ମହାରାଜଙ୍କ ଆଗରେ। ଦେଖନ୍ତୁ ଏତେ ଦୟାବନ୍ତ, ଏତେ ପୁଣ୍ୟବନ୍ତ, ଏତେ ଯାହା କହନ୍ତି ପାଞ୍ଚଟି ଶକ୍ତିରେ ସମସ୍ତେ ବଳିଆନ, ପୁଣି ବି ତାଙ୍କୁ ଏଭଳି ବିପଦ, କିନ୍ତୁ କୌଣସି ସ୍ୱତନ୍ତ୍ର ଯୋଜନା କଲେ ନା, ଏ ହେଉଛି ଆମର ମୁଖ୍ୟ ପଏଣ୍ଟ। ଭକ୍ତଙ୍କଠାରୁ ସବୁଠୁ ବଡ଼ ଶିକ୍ଷା ତା ସ୍ୱତନ୍ତ୍ର ଯୋଜନା କିଛି ନାହିଁ। ଏବଂ ବିଦୁର କହୁଛନ୍ତି ଧୃତରାଷ୍ଟ୍ରକୁ, ଧୃତରାଷ୍ଟ୍ର ପ୍ରଶ୍ନ କରୁଛନ୍ତି, ଭାଇ ମୋତେ କୁହ ନାହିଁ, ପଞ୍ଚ ପାଣ୍ଡବମାନେ ଯେତେବେଳେ ବନକୁ ଯାଉଛନ୍ତି, ନିଶ୍ଚିତ ତାଙ୍କର କୌଣସି କୌଣସି ଭିନ୍ନ ଯାହା କହନ୍ତି ମାନେ ପରିବେଶରେ ସେ ଯାଉଥିବେ, ତାଙ୍କର ଅବସ୍ଥା କିଭଳି ମୋ ନିକଟରେ ବ୍ୟାଖ୍ୟା କର। ବିଦୁର ପ୍ରବଚନ ଦେଉଛନ୍ତି, କିଏ କିଭଳି ଯାଉଛନ୍ତି ଶୁଣନ୍ତୁ, ବସ୍ତ୍ରଣେ ସମ୍ବୃତମ ମୁଖ୍ୟମ କୁନ୍ତି ପୁତ୍ର ଯୁଧିଷ୍ଠିର ବାହୁ ବିଶାଳ ସମ୍ପଶ୍ୟମ ଭୀମ ଗଚ୍ଛେତ ପାଣ୍ଡବ। ପ୍ରଥମେ ଯାଉଛନ୍ତି ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ କିଭଳି ଯାଉଛନ୍ତି ନା, ବସ୍ତ୍ରଣ ସମୃତ୍ୟ ସମ୍ୟକ ଆବୃତ୍ୟ, ବସ୍ତ୍ର ଦ୍ୱାରା ମୁହଁକୁ ସମ୍ପୂର୍ଣ୍ଣ ଆବୃତ କରିଛନ୍ତି। କାହିଁକି ବସ୍ତ୍ର ଦ୍ୱାରା ଆବୃତ କରିଛନ୍ତି ଆପଣ କୁହନ୍ତୁ, କାଳ ଏତେ ବଳବାନ, ଏଭଳି ଅବସ୍ଥାରେ ନିରାଶ୍ରୟ ଅବତାରେ ଯୁଧିଷ୍ଠିର ମହାରାଜ ବାହାରିକି ଯାଉଛନ୍ତି, ପୁଣି ବି ପ୍ରୋଜେକ୍ଟ କରୁନାହାନ୍ତି, କୌଣସି ଯୋଜନା କରୁନାହାନ୍ତି, କାହିଁକି? ତାପରେ ବିଦୁର କହିଲେ ଯୁଧିଷ୍ଠିରଙ୍କୁ, ଏତେ ସୁନ୍ଦର ସୁଶୀଳ ସ୍ୱଭାବ ଧର୍ମବିତ୍ ମହାରାଜ ଯୁଧିଷ୍ଠିର, ଏତେ ତାଙ୍କର କ୍ରୋଧ ଆସିଛି, ସେ ଚିନ୍ତା କରୁଛନ୍ତି ପ୍ରଭୁଙ୍କର କି ଇଚ୍ଛା, ବିନା ଦୋଷରେ ଆମକୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି, ଆମ ଅଧିକାର ଥାଇ ଆମକୁ ରାଜ୍ୟରୁ ବିତାଡ଼ିତ କରାଯାଉଛି, ଏବଂ ତୃତୀୟରେ ଆମେ ନ୍ୟାୟ ପାଇଁ କୁରୁବଂଶର ସମସ୍ତ ବୁଦ୍ଧଙ୍କ ଆଗରେ ହାତ ପାତିଛୁ, କିନ୍ତୁ କେହି ଜଣେ ଆମକୁ ନ୍ୟାୟ ଦେଇପାରିଲେ ନା, ଏହାର ଆପତ୍ତି ଆମେ କାହାକୁ ଜଣେଇବୁ? ଆଉ ଏତେ କ୍ରୋଧ ଆବିଷ୍ଟ ହୋଇଛନ୍ତି ଧର୍ମରାଜ ନା, ସମୃତ୍ତି ବସ୍ତ୍ର ଆବୃତ କରିଛନ୍ତି, କାହିଁକି ନା ମୋର ଏତେ କ୍ରୋଧ ଅଛି ବର୍ତ୍ତମାନ ଯଦି ମୁଁ କାହାକୁ ଚାହିଁଦେବି ନା ସେ ଧ୍ୱଂସ ହେଇଯିବ, ମୁଁ କାହାକୁ ଚାହିଁବି ନା। ଏତେ ସୁଶୀଳ ସ୍ୱଭାବ ପୁଣି ବି ବନକୁ ଯାଉଛନ୍ତି, କୌଣସି ତାଙ୍କର ସ୍ୱତନ୍ତ୍ର ଯୋଜନା ନାହିଁ। ସେ ଚାହିଁଥିଲେ ସବୁକିଛି କରିପାରିଥାନ୍ତେ, କେବଳ ଭୀମ ତ ବାରବାର ଅର୍ଡର ମାଗିଛନ୍ତି, ପ୍ରଭୁ ଆପଣ ଖାଲି ମୋତେ ଅର୍ଡର ଦିଅନ୍ତୁ ନା, ମୁଁ ଏତେ ଦିନ ଖାଇପିଇ କାହିଁକି ରହିଛି, ମୁଁ ଆପଣ କାର୍ଯ୍ୟ କରିବିନି। ସେଥିପାଇଁ ଏଇ ଶୋକଳ କହୁଛନ୍ତି ବାହୁ ବିଶାଳ ସମ୍ପଶ୍ୟମ, ଭୀମସେନ କେବଳ ବାହୁକୁ ଦେଖି ଦେଖି ଯାଉଛି, ଭୀମସେନ ରାସ୍ତାକୁ ଚାହୁଁ, ଭୀମସେନ କେବଳ ବାହୁକୁ ଦେଖୁଛି। ଦେଖନ୍ତୁ ଆପଣ ଜଗତରେ ପଞ୍ଚୁପାଣ୍ଡବ ଭଳି ବଳିଆ ନୁହନ୍ତି, ସବୁ ଟାର୍ଗେଟ ଆପଣଙ୍କର ଫେଲ ହେଇଯିବ, ଆପଣ କେତେ ବଳ। ଭୀମସେନ କେବଳ ବାହୁକୁ ଦେଖି ଦେଖି ଯାଉଛନ୍ତି, କିନ୍ତୁ ଦ୍ରୌପଦୀଙ୍କର ବସ୍ତ୍ର ଗୋଟିଏ ଆଙ୍ଗୁଳି ଉଠେଇ ପାରିଲେ ନା। ପ୍ରଭୁପାତ କହିଲେ, ପ୍ରଭୁପାତ କହିଲେ ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି, ଏ ଭଗବାନ ଏ ହାତର ନୁହେଁ, ପ୍ରତ୍ୟେକ ପାର୍ଟରେ ରହିଛନ୍ତି, ପ୍ରତ୍ୟେକ ପାର୍ଟରେ, ଏ ଗୋଟେ ଏଭଳି କମ୍ପ୍ୟୁଟର, ଏବଂ ପ୍ରତ୍ୟେକ ପାର୍ଟକୁ ନ୍ୟୁଟ୍ରାଲାଇଜ କରିଦେବେ। ଏ ହାତଟା ଏମିତି ଉଠିଛି ନା ପ୍ରଭୁ, ବର୍ତ୍ତମାନ ଏଇଠୁ ବାହାରି ଯିବେ, ଏ ବର୍ତ୍ତମାନ ପାରାଲିସିସ, ଏ ପ୍ରଭୁଙ୍କ ସତ୍ୟ। କେତେ ବଳ ଆପଣଙ୍କର ଅଛି ଆଜ୍ଞା? ଭୀମସେନ ବାହୁ ଦେଖି ଦେଖି ଗଲେ, କିଛି ପ୍ରତିକ୍ରିୟା କରିପାରିଲେ ନା। ଯେଉଁଠି ଦ୍ରୌପଦୀ ରଜସ୍ଖଳା ଅବସ୍ଥାରେ ବସ୍ତ୍ର ଆବୃତ ହୋଇଯାଇଛି ରଜ ରକ୍ତରେ, ପୁଣି ବିପଦେ କଥା ଭୀମସେନ କହିପାରିଲେ ନା। ଜଗତରେ କେହି ନିଜକୁ ଅତି ବଳିଆନ ବୋଲି ମନେ କରିବା ଉଚିତ ନାହିଁ, ପୁଣି ବି ସହ୍ୟ କରିଛନ୍ତି, ଆଉ ଆଜି ବଣକୁ ଯାଉଛନ୍ତି, କେବଳ ବାହୁକୁ ଦେଖି ଦେଖି ଯାଉଛନ୍ତି। ବାହୁ ବିଶାଳ ସମ୍ପ୍ରସ୍ୟନ, ବିଶାଳ ବାହୁ ତାଙ୍କ ଦେଖି ଦେଖି ଯାଉଛନ୍ତି। ଭୀମ ଗଚ୍ଛେଦ ପାଣ୍ଡବ, ଭୀମସେନ ଯୁଧିଷ୍ଠିରଙ୍କୁ ପଛରେ ଯାଉଛନ୍ତି। ଆଉ ଶିକତା ବପନ ସବ୍ୟସାଚୀ, ସବ୍ୟସାଚୀ ଅର୍ଜୁନ ଶିକତା ବାଲିଗୁଡ଼ାକ ବିଛି ମିଛି ଯାଉଛନ୍ତି। ରାଜନ ଗଚ୍ଛତି, ସେ ମଧ୍ୟ ଯୁଧିଷ୍ଠିର ମହାରାଜ ଗମଗଚ୍ଛନ କରୁଛନ୍ତି। ମାଦେପୁତ୍ର ସହଦେବ ମୁଖମ ଆଲିପ୍ୟ ଗଚ୍ଛତି, ସହଦେବ ଏ ପାଞ୍ଚ ଭାଇଙ୍କର ଗୁଣ ତ ମହାଭାରତରେ ଯାହା ବର୍ଣ୍ଣନା କରାଯାଇଛି ବହୁତ ସୁନ୍ଦର ଗୁଣ। ସହଦେବ କୁଳ ମର୍ଯ୍ୟାଦାକୁ ଏତେ ପ୍ରାଧାନ୍ୟ ଦେଉଥିଲେ, ପଞ୍ଚ ପାଣ୍ଡବ ଭିତରେ ସେ ଯାହା କହନ୍ତି ରତ୍ନ ସଦୃଶ ଥିଲେ। ପ୍ରକୃତରେ କୁଳର ମର୍ଯ୍ୟାଦା ବହୁତ ଆବଶ୍ୟକ। ଆଚାର କୁଳ ମାଖ୍ୟାତି ଦେଶ ମାଖ୍ୟାତି ଭାଷଣ ସମ୍ଭ୍ରମ ସ୍ନେହ ମାଖ୍ୟାତି ବପୁର ମାଖ୍ୟାତି ଭୋଜନ। ଆଚାର କୁଳ ମାଖ୍ୟାତି, ଆଚରଣ ଜଣାପଡ଼ିବ, ଆମେ ବୈଷ୍ଣବ କୁଳର ଲୋକ, ଆମର ଆଚରଣ ଏଭଳି ହେବା ଦରକାର, ଆମେ ବିଷ୍ଣୁ ଭକ୍ତ, ସବୁ କୁଳକୁ ନେଇଯାଆନ୍ତୁ ଆଚାର। ଆଉ ଆଜି ସବ୍ୟସାଚୀ ଅର୍ଜୁନ ବାଲି ବିଞ୍ଚି, ଶିକତା ରୋପଣ ସବ୍ୟସାଚୀ ବାଲିକୁ ବିଞ୍ଚି ବିଞ୍ଚି ଯାଉଛନ୍ତି, ରାଜା ଅନୁଗଚ୍ଛତି ଯୁଧିଷ୍ଠିରଙ୍କର ଅନୁଗମନ କରୁଛନ୍ତି। ଆଉ ମାଦ୍ରିପୁତ୍ର ସହଦେବ, ସହଦେବଙ୍କର ଏତେ କୁଳ ମର୍ଯ୍ୟାଦା ଥିଲା, ମୁଁ କାହାକୁ ମୁଖ ଦେଖେଇବି ନା, ମୁହଁକୁ ଆଲିପ୍ୟ ପୁରା ମୁହଁକୁ ଯାହା କହନ୍ତି ବେରୋପ କରିଦେଇଛନ୍ତି, ବିଲକୁଲ ମୋତେ କେହି ନ ଚିହ୍ନନ୍ତୁ, ମୁଁ ଏଇ କୁଳର ଲୋକ ଚିନ୍ତା କରୁନି, ମୁଁ ରାସ୍ତା କଡ଼ରେ ଆଜି ଏଭଳି କଥା କହୁଛି, ମୁଁ ଆଜି ଏଭଳି ଆଚରଣ କରୁଛି, ମୁଁ ଏଭଳି କାର୍ଯ୍ୟ କରୁଛି, ମୋର ବଂଶ ପରମ୍ପରାର ନାମ ପଡ଼ିବ। ଗୋଟିଏ ପଦ କଥା ଭୀମସେନ କହିଥିଲେ, କୁନ୍ତିଦେବୀ ଭୀମସେନ ଉପରେ ଏତେ କ୍ରୋଧ ଆବିଷ୍ଟ ହେଇଗଲେ, ଭୀମସେନ ତୁମେ କ'ଣ କହୁଛ, ଭାରତର ଶିକ୍ଷା, ଭାଗବତର ଶିକ୍ଷା ଦେଖନ୍ତୁ କିଭଳି। କୁନ୍ତିଦେବୀ କେବଳ ଗୋଟିଏ କଥା ଭୀମସେନଙ୍କ ମୁଖରୁ ଶୁଣିଲେ, ଭୀମଙ୍କୁ କେବେ ତିରସ୍କାର କରୁନଥିଲେ, ଛୋଟ ପିଲା ଅବସ୍ଥାରେ ଭୀମଙ୍କୁ ବହୁତ ଡାଣ୍ଟିଲେ, ଭୀମ ତୁମେ କେବେ କଦାପି ଜୀବନ ମଧ୍ୟରେ ଏଭଳି ବଚନ ମୋ ସମ୍ମୁଖରେ କହିବ ନା। କାହିଁକି ନା ଯେତେବେଳେ ଦୁର୍ଯ୍ୟୋଧନଙ୍କ ସହିତ ଭୀମସେନ ଖେଳୁଥିଲେ, ମୁଁ ସେ ବିଷୟରେ ଏତେ ଏକ୍ସପର୍ଟ ନୁହେଁ, ବଟ୍ ମାନେ ଜାଣିଥିବେ, ଭୀମସେନଙ୍କୁ ଲଡ଼ୁ ଦେଇଦେଇଥିଲେ ନା ଦୁର୍ଯ୍ୟୋଧନ, ଲଡ଼ୁ ଖାଇଦେଲା ପରେ କ'ଣ ଜଣକୁ ପଳେଇଗଲେ, ଏମିତି ଉଦ୍ଧାର ପାଇକି ଆସିଲେ। ଉଦ୍ଧାର ପାଇକି ଆସିଲା ପରେ ସେ କହୁଛନ୍ତି, ମା ଜାଣିଥିଲୁ ଭାଇ ଦୁର୍ଯ୍ୟୋଧନ କ'ଣ କଲା, ନା ମୋତେ ବିଷ ଲଡ଼ୁଦେଲା। କୁନ୍ତିଦେବୀ, ଆମ ଭଳି ମା ହେଇଥିଲା, ଆମର ମା ହେଇଥିଲେ ତ ବହୁତ ଖୁସି ହେଇଥାନ୍ତା, ହା ଠିକ୍ ଅଛି ବଦମାସ ଟୋକାଟା ନା ମୋତେ ବିଷ ଲଡ଼ୁ ଦେଇଛି, ଠିକ୍ କରିଛି, ମା ତ ଖୁସି ହେଇଥାନ୍ତା। କିନ୍ତୁ କୁନ୍ତିଦେବୀ ବହୁତ ଦୁଃଖିତ କଲେ, କହିଲେ ଭୀମସେନ ମୋ ଆଗରେ ଏ ବଚନ କହିଲ, ଦ୍ୱିତୀୟବାର ଏ ବଚନ କୁରୁ ସଭାରେ ଏ କୁରୁ କୁଳର ଯେ କୌଣସି ବ୍ୟକ୍ତିର କର୍ଣ୍ଣକୁ ଯେଭଳି ନଯାଏ ନା, କାହିଁକି ଏ ଆମର ବଂଶ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବ, ଦୁର୍ଯ୍ୟୋଧନ ତୋର ବିରୋଧ ଆଚରଣ କଲେ ସୁଦ୍ଧା ସେ ଭାଇ କେତେ ବଡ଼ ମର୍ଯ୍ୟାଦା, ଚିନ୍ତା କର, କେବେ ତୁମେ ଭୀମସେନ ଆଉ ଏ କଥା ଉଚ୍ଚାରଣ ମୁଖରେ ଉଚ୍ଚାରଣ ବି କରିବ ନା। ତେଣୁ ମାଦ୍ରିପୁତ୍ର ସହଦେବ, ସହଦେବ ଯେ ମାତୃପୁତ୍ର, ସିଏ ମୁଖକୁ ଆଲିପ୍ୟ କରିକି ଯାଉଛନ୍ତି। ଆଉ ନକୁଳ କିଭଳି ଯାଉଛନ୍ତି, ପାଂଶୁ ପୁଲିସ୍ତ୍ୟ ସର୍ବାଙ୍ଗେ ନକୁଲେ ଚିତ ବି ହୋଲେ ଦର୍ଶନୀୟ ତମମ ଲୋକେ ରାଜନମ୍ମନୁଗଚ୍ଛତି, ରାଜ ସମସ୍ତେ ରାଜନ ଅନୁଗଚ୍ଛ ଧୃତରାଷ୍ଟ୍ର ଏ ଯୁଧିଷ୍ଠିରଙ୍କୁ ସମସ୍ତେ ଅନୁଗମନ କରୁଛନ୍ତି। ପାଂଶୁ ଲିପ୍ୟସ୍ତୁ। ପାଂଶୁ ମାନେ ଆମର ଓଡ଼ିଆରେ ପାଉଁଶ କୁହାଯାଏ। ପାଉଁଶ ଅର୍ଥରେ ଆପଣ ଯାହା ନିଅନ୍ତୁ, ଭୂମିର ମାଟି ଯାହା ହଉ ପୁରା ସମ୍ପୂର୍ଣ୍ଣ ବୋଳି ଦେଇଛନ୍ତି। ସର୍ବାଙ୍ଗେ ସର୍ବାଙ୍ଗେ ନକୁଲ ଚିତ ବିହୋର ନକୁଲ। ପଞ୍ଚୁପାଣ୍ଡ ମଧ୍ୟ ସବୁଠୁ ସୁନ୍ଦର କିଏ ଜାଣିଛନ୍ତି? ନକୁଲ। ନକୁଲ ଦେଖିବା ପାଇଁ ଏତେ ସୁନ୍ଦର, ତାଙ୍କୁ ଯେକୌଣସି ନାରୀ ଦେଖେ ବିମୋହିତ ହୋଇଯାଏ। ମହାଭାରତରେ ଅଛନ୍ତି ଏବଂ ନକୁଲ ଦେଖିଲେ ଏହି ବର୍ତ୍ତମାନ ଏଭଳି ସମୟ, ବିପଦ ସମୟ, ଏଭଳି ଦୁଃଖଦ ସମୟ, ଆମେ ବନକୁ ବାସ କରୁଛୁ, ବନକୁ ଯାଉଛୁ, ଏ ସମୟରେ ମୋର ଏ ରୂପର ଗୌରବ ଦେଖିବା ଉଚିତ ନୁହେଁ। ମୋତେ ଦେଖି କେହି ପ୍ରସନ୍ନ ନ ହୁଅନ୍ତୁ, ମୋତେ କେହି ଆକର୍ଷିତ ନ ହୁଅନ୍ତୁ। ସେଥିପାଇଁ ଆମର ସ୍ୱତନ୍ତ୍ର, ଆପଣ କୁହନ୍ତୁ ନା, ଓଡ଼ିଶାରେ ଜନ୍ମ ହେଇଛନ୍ତି ନା, କାହିଁକି ପିତା ମାତା ପିତା ମରିଗଲା ପରେ ଲୋକମାନେ ଦେଖିବେ ଲୁଗା ଧୋଇବେ ନା, ତୈଳ ମର୍ଦ୍ଦନ କରିବେ ନା, ସାବୁନ ଲଗେଇବେ ନା, କାହିଁକି? ଇଏ ଗୋଟେ କାରଣ, ଭୋଗ ବୃତ୍ତି ଆସିବ ନା। ଅନ୍ୟକୁ ଦେଖି ମୋର ଚିତ୍ତବୃତ୍ତି ଯେଭଳି ଚଞ୍ଚଳ ନୁହଁ, କମ୍ ସେ କମ୍ ମୁଁ ଚିନ୍ତା କରିବା ଦରକାର ମୋର ପିତୃପୁରୁଷମାନେ କ'ଣ କରିଛନ୍ତି। ଏ ସାଇକୋଲୋଜି ସାଇନ୍ସରେ ସାଇକୋଲୋଜି ଆଫେକ୍ଟରେ ଆପଣ ମାଇଣ୍ଡ ଉପରେ ପଡ଼ିବ ନା। ଇ ପିତାମାତାଙ୍କର କମ୍ ସେ କମ୍ ଚିନ୍ତା କରିବା ଦରକାର, ବାବା ମୋର ଏଭଳି ସୁଗୁଣ ଲୋକ ଥିଲେ, ଏଭଳି କାର୍ଯ୍ୟ ମୋ ପାଇଁ କରିଥିଲେ। ଏଥିପାଇଁ ଏସବୁ ପ୍ରୋସେସ୍ ଥିଲା। ଆଉ ଭାଗବତର ଶିକ୍ଷା ଦେଖନ୍ତୁ ଯେ ଯେଉଁ ସମୟରେ ତୃତୀୟ ପ୍ରଥମ ସ୍କନ୍ଧରେ ପ୍ରଭୁବାଦ କହୁଛନ୍ତି, ଯେତେବେଳେ ସ୍ୱାମୀମାନେ ନାରୀଙ୍କ ନିକଟରୁ, ତାଙ୍କର ପତ୍ନୀମାନଙ୍କ ନିକଟରୁ ଦୂରକୁ ଯାଆନ୍ତୁ, ନାରୀମାନେ କେଶ ପ୍ରସାଧନ କରନ୍ତି ନା, ସୁନ୍ଦର ବସ୍ତ୍ର ପିନ୍ଧନ୍ତି ନା, କେଉଁଥି ପାଇଁ? ଭଗବତୀକୁ ତ୍ୟାଗ କରିବା ପାଇଁ। ବହୁତ ସ୍ପେସିଫିକ୍ ଟାଇମ୍ ଅଛି ଯେଉଁ ସମୟରେ ବ୍ୟକ୍ତି ତା କମ୍ ସେ କମ୍ ଭଗବତୀକୁ ଛାଡ଼ିବା ଦରକାର। ଭଗବତୀକୁ ନ ଛାଡ଼ିଲେ ବ୍ୟକ୍ତି କେବେ ଶାନ୍ତି ପାଇବ ନା। ଭୋଗଶ୍ୟ ପ୍ରସପ୍ତାହୁତ ଚିତ ବ୍ୟବସାୟତ୍ମିକା ବୁଦ୍ଧି ସମାଧିମ ବିଧିଗତି। ବ୍ୟକ୍ତି କାହିଁକି ସମାଜରେ ସୁଖ ପାଉନି, ଗୀତା ବାଣୀ ଜାଣିନି, ବ୍ୟକ୍ତି କ'ଣ କରୁଛି ନା, ଯଦି ଗୋଟେ ମାଙ୍କଡ଼ କୁହାଯାଏ ତୁ ଦୁଇ ଡାଳକୁ ଧର ଗୋଟେ ଫଳକୁ ଖା, ସେ ଖାଇପାରିବ? ଆରେ ମାଙ୍କଡ଼ ଯେତେ ଏକ୍ସପର୍ଟ ହେଇକି ଘୁରିଲା ସୁଦ୍ଧା ସେ ଗୋଟେ ହାତରେ ଧରିକି ଗୋଟେ ଜମ୍ପ ମାରି ଗୋଟେ ଫଳକୁ ଖାଇବ, ଯଦି ଦୁଇ ହାତରେ ଧର ଫଳକୁ ଖା, ମାଙ୍କଡ଼ ଯେତେ ଏକ୍ସପର୍ଟ ଗଛରେ ହେଲେ ସେଟା ଖାଇପାରିବେ। ଏ କଳିଯୁଗର ଯେଉଁମାନେ ମାଙ୍କଡ଼, ଯେଉଁମାନେ ଚାହୁଁଛନ୍ତି ଦୁଇ ଆଡୁ ଆମେ କାମ କରିବୁ, ଭୋଗ ଐଶ୍ୱର୍ଯ୍ୟରେ ଗର୍ଭତ ରହିବୁ, ତା ସହିତ ହରିଙ୍କୁ ଆଖିଠାରେ ମାରିବୁ, ତାପରେ ଆମେ ଶାନ୍ତିରେ ରହିବୁ, ଇଏ ସମ୍ଭବ ନୁହେଁ। ଗୀତରେ ବିଲକୁଲ କାଟି ଦିଆଯାଇଛି ଏ ମାଙ୍କଡ଼ ବୃତ୍ତି ଛାଡ଼ିବାକୁ ପଡିବ। ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତାନାମ ତୟା ପ୍ରଭୂତ ଚେତସାମ, ଯେଉଁମାନଙ୍କୁ ଭୋଗ ଐଶ୍ୱର୍ଯ୍ୟରେ ପ୍ରବୃତ୍ତ ହେଇଯାଇଛନ୍ତି ତାଙ୍କ ଚିତ୍ତଟା ଅପରିହୃତ ହେଇଯାଇଛି। ବ୍ୟବସାୟତ୍ମିକା ବୁଦ୍ଧି ସମାଧୀନ ବିଧିଗତେ, ଏଠି ବ୍ୟବସାୟ ବୁଦ୍ଧିଟାକୁ ଗୋଟିଏ ଅର୍ଥରେ ନିଅନ୍ତୁ ନା। ଆପଣ କହିବେ ଭଗବାନ ଅର୍ଜୁନଙ୍କୁ ବ୍ୟବସାୟ ବୁଦ୍ଧି କଥା କହିଛନ୍ତି, ମୋର ବ୍ୟବସାୟତ୍ମକ ବୁଦ୍ଧି କରିବା କ'ଣ ଦରକାର ନା? ବ୍ୟବସାୟତ୍ମକ ବୁଦ୍ଧି ଅର୍ଥ ପ୍ରଭୁପାଦ ଲେଖୁଛନ୍ତି ୱାନ୍ ପଏଣ୍ଟେଡ଼ନେସ୍, ୱାନ୍ ପଏଣ୍ଟେଡ଼ନେସ୍। ବ୍ୟକ୍ତିର ଗୋଟେ ସ୍ଥିର ଷ୍ଟ୍ରଙ୍ଗ ଡିଟର୍ମିନେସନ୍ ନାହିଁ, ସ୍ଥିର ନିଶ୍ଚୟ ବୁଦ୍ଧି ନାହିଁ, ପରିବାର ବି ସଂସାର କମ୍ ସେ କମ୍ ସଂସାର ଭିତରେ ପଶୁଛି, ସଂସାରଟା କିଭଳି ସୁଖୀ କରିବି, ଏଥିପାଇଁ ୱାନ୍ ପଏଣ୍ଟେଡ଼ନେସ୍ ନାହିଁ। କାହିଁକି? ଆମେ ସଂସାର ପ୍ଲାନ୍ ପ୍ରୋଜେକ୍ଟ ବି ଜାଣିନା, କେବଳ ତାର ଜୀବନର ଗୋଟେ ଉଦ୍ଦେଶ୍ୟ ଭୋଗ ଐଶ୍ୱର୍ଯ୍ୟ ନା, ସମ୍ଭବ ନାହିଁ, ଆମେ ଛାଡ଼ିବାକୁ ପଡିବ। ଶିକ୍ଷା ଏଭଳି ଦୁଃଖଦ ସ୍ଥିତିରେ ନ କହୁ, ବିଲକୁଲ ଶରୀରକୁ କିଭଳି ସର୍ବାଙ୍ଗୀ ମାଂସ ପିଲିପ୍ତ ସର୍ବାଙ୍ଗେ ନକୁଳ ଚିତ ବିହୋଳେ, ନକୁଳ ଚିତ ବିହୋଳ, ଏତେ ତାଙ୍କର ଚିତ ବିହୋଳ ଅବସ୍ଥା ରହିଛି, ସେ ବହୁତ ଦୁଃଖିତ ହେଉଛନ୍ତି। ଆମ ବଂଶରେ କିଭଳି କାର୍ଯ୍ୟ ହେଉଛି, କିଭଳି ଅନ୍ୟାୟ ଆମ ପ୍ରତି ହେଉଛି, ଏବଂ ଦର୍ଶନୀୟତମ ଲୋକେ ରାଜନ ମନୋଗଚ୍ଛନ୍ତି, ମୋତେ କୌଣସି ଲୋକ ଦର୍ଶନ ନ କରନ୍ତୁ, ମୋତେ ଦେଖିକି ଆକୃଷ୍ଟ ନ ହୁଅନ୍ତୁ, ରାଜାଙ୍କ ପଛରେ ଯାଇଛନ୍ତି। ଏବଂ କୃଷ୍ଣ ଦ୍ରୌପଦୀ, ଦ୍ରୌପଦୀ କିଭଳି ଯାଉଛନ୍ତି ନା, କୃଷ୍ଣ ତୁ କେଶ ପ୍ରଚ୍ଛାଦ୍ୟ ମୁଖ ମାୟତ ଲୋଚନ ଦର୍ଶନୀୟା ପ୍ରଭୁ ରାଜନ ମନୋଗଚ୍ଛନ୍ତି, କ୍ରନ୍ଦନ କରୁଛନ୍ତି କୃଷ୍ଣ। ଏହି ଜୀବନର ଯେଉଁ ଇତିହାସ, ଭଗବାନ ଦେଖନ୍ତୁ କେଉଁ ସମୟରେ ଆପଣ ଗାଡ଼ି ଚଲାଉଛନ୍ତି ନା, ଆପଣ ଗାଡ଼ି କରିଛନ୍ତି, ଗାଡ଼ିରେ ପେଟ୍ରୋଲ ପକାଉଛନ୍ତି, ପେମେଣ୍ଟ ଖର୍ଚ୍ଚ କରିଛନ୍ତି, ଏକ୍ସିଲେଟର ମାରୁଛନ୍ତି, ଗିଅର ଆପଣଙ୍କ ହାତରେ ଅଛି, ଷ୍ଟିଅରିଂ କିନ୍ତୁ ଭଗବାନଙ୍କ ହାତରେ, ସବୁସମୟରେ ମନେ ରଖିଥିବି। ଆପଣ ଭାବନ୍ତୁ ନା, ମୋ ଗାଡ଼ିରେ ବହୁତ ସ୍ପିଡ୍ ଅଛି, ମୁଁ ଏକ୍ସପର୍ଟ ଗିଅର ପକାଇବି, ଷ୍ଟିଅରିଂଟା ଯେକୌଣସି ସମୟରେ ଭଗବାନ ମୁଡ଼ିଦେବେ, ଟିକେ କେୟାରଫୁଲ, ସବୁ ସମୟରେ ଭଗବାନଙ୍କର ଶରଣାଗତ ହେବା ଦରକାର। ପ୍ରଭୁ ମୋତେ ଆପଣ ହିଁ ବୁଦ୍ଧି ଦିଅନ୍ତୁ, ନଚେତ ଯେକୌଣସି ସମୟରେ ଆକ୍ସିଡେଣ୍ଟ, ଯାହା ଆମର ଲେଖୁଛନ୍ତି ବର୍ତ୍ତମାନ ଆକ୍ସିଡେଣ୍ଟ ନେଭର ପ୍ଲାନ୍ ଇଟ୍ ହ୍ୟାପେନ୍ସ, ଆପଣଙ୍କର ଯେଉଁ ଆକ୍ସିଡେଣ୍ଟ ଆସିବ ବି ତାକୁ ପ୍ଲାନ୍ ଆପଣ କରୁନଥିବେ, ଏଇଟା ଘଟିଯିବ ଏ କାଳ ଦ୍ୱାରା। ଦେଖନ୍ତୁ କୃଷ୍ଣ ଦ୍ରୌପଦୀ ଯାହାଙ୍କୁ ସୂର୍ଯ୍ୟଦେବୀ ଦର୍ଶନ ପାଆନ୍ତି ନା, ସେ ଆଜି କିଭଳି ଯାଉଛନ୍ତି ନା, କୃଷ୍ଣ କେଶେ ପ୍ରଚ୍ଛାଦ୍ୟ। ନାରୀ ରଜସ୍କଳା ସମୟରେ କେବଳ ଗୋଟିଏ ବସ୍ତ୍ର ପିନ୍ଧେ। ଓଡ଼ିଶାର ବହୁ କଳାହାଣ୍ଡି କୋରାପୁଟ ଜିଲ୍ଲାରେ ଏ ବହୁତ ସୁନ୍ଦର ଅଛି ସଭ୍ୟତା, ଆମେ ଯାଇଛୁ ଶୁଣିକି ଆସୁଛୁ। ସ୍ୱତନ୍ତ୍ର ତାଙ୍କ ପାଇଁ ଘର କରାଯାଏ, ଗୋଟିଏ ବସ୍ତ୍ର ପିନ୍ଧନ୍ତି। ଭାଗବତର ଶିକ୍ଷା ଏସବୁ ଆଜ୍ଞା, ଦ୍ରୌପଦୀ ରଜସ୍କଳା ଥିଲେ, ଗୋଟିଏ ବସ୍ତ୍ର ପିନ୍ଧିଥିଲେ ଏବଂ ବସ୍ତ୍ରଟି ଯାହା କୁହନ୍ତି ରକ୍ତ ଦ୍ୱାରା ଆବୃତ ଏବଂ କେଶ ରଜସ୍କଳା ନାରୀର କେଶ ସବୁ ଖୋଲାଯାଏ ଏବଂ ସେ କେଶ ଦ୍ୱାରା ଦ୍ରୌପଦୀ ନିଜ ସରସ ମୁଖକୁ ଆଚ୍ଛାଦନ କରିଛନ୍ତି। ସେ ତାଙ୍କର ପରିଚୟ ଦେବା ପାଇଁ ଚାହୁଁନାହାନ୍ତି। ମୁଁ ଦ୍ରୌପଦୀ ଭଳି କିଭଳି କୁହନ୍ତୁ, ଦ୍ରୌପଦୀ ଭଳି ସତୀ ନାରୀ କିଭଳି ପରିଚୟ ଦେବେ ଏଭଳି ଅବସ୍ଥାରେ। କେଶମ ଏ କୃଷ୍ଣ ତ କେଶ ପ୍ରଚ୍ଛାଦ୍ୟ ମୁଖମାୟତ ଲୋଚନ, ମୁଖକୁ ଆଚ୍ଛାଦ୍ୟ କରିଛନ୍ତି, ଲୋଚନକୁ ଆଚ୍ଛାଦ୍ୟ କରିଛନ୍ତି। ଦର୍ଶନୀୟ ପ୍ରରୋଦତି ରୋଦନ କରି କରି ଯାଉଛନ୍ତି, ରାଜାନ ମନୋଗଚ୍ଛତି ରାଜାଙ୍କ ପଛ ପଛରେ ଯାଉଛନ୍ତି। ଏଭଳି ଅବସ୍ଥାରେ ଯାଉଛନ୍ତି ପୁଣି ବି କୌଣସି ପ୍ରତିକାର ନାହିଁ, ସେହି ପ୍ରଭୁଙ୍କ ଉପରେ ଆଶ୍ରୟ କରିଛନ୍ତି। କୁହନ୍ତୁ ଆପଣ କବେ ଅପି ମୋହିତା, କେତେ ଜଣ ବିଦ୍ୱାନ କହିପାରିବେ କାହିଁକି ଏଭଳି ଦଶା ହେଇଛି, କ'ଣ ତାଙ୍କର ବାଧ୍ୟ ଅଛି, ପଞ୍ଚୁପାଣ୍ଡବଙ୍କର କ'ଣ ଦୋଷ ଅଛି? ଭୀଷ୍ମଦେବ ସେୟା କହୁଛନ୍ତି, ମୁଁ କହିପାରିବେ ନା, କବେ ଅପି ମୋହିତା, ବିଦ୍ୱାନ ମଧ୍ୟ ମୂଲ୍ୟମାନ ହେବେ ଏବଂ ଭକ୍ତ ସେ କଥା ଜାଣେ, ପଞ୍ଚୁପାଣ୍ଡବ ସେ କଥା ଜାଣନ୍ତି। ସେଥିପାଇଁ ସେ କୌଣସି ସ୍ୱତନ୍ତ୍ର ଯୋଜନା କରନା, ସେ ଭଗବାନଙ୍କ ଶରଣ ନେଇକି ଆଜି ବଣକୁ ଚାଲିଯାଇଛନ୍ତି ଏବଂ ଭକ୍ତିଧର ଠାକୁର ସେ କଥା ହିଁ କହୁଛନ୍ତି ଯେ ଭକ୍ତ ତାର ଭାବନା କ'ଣ ନା, ତୁମାର ଚରଣେ ନାଥ କରିଅଛି ପ୍ରଣିପାତ, ତୁମାର ଚରଣେ ନାଥ କରିଅଛି ଭକତି ବି ତୁମାର ଚରଣେ ନାଥ କରିଅଛି ପ୍ରଣିପାତ, ତୁମାର ଚରଣେ ଭକତି ବି ରଖିବେ ତାହାର ବିଶ୍ୱାସ, ରଖିବେ ତାହାର ବିଶ୍ୱାସ ଭକ୍ତ ଏହି ବିଶ୍ୱାସ ତାହା ଭକ୍ତ ସବୁ ସମୟରେ ଦେଖନ୍ତୁ ପଞ୍ଚୁପାଣ୍ଡବ ଯାଉଛନ୍ତି ପୁଣି ବି ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ, ତୁମାର ଚରଣନାଥ କରିଅଛି ପ୍ରଣିପାତ ଭକତି ବିନୋଦ ତବ ଦାସ। ସେ ପ୍ରଣିପାତ ନିଜର ଦାୟିତ୍ୱଟାକୁ ଆମର ଗୁରୁଦେବ ସବୁ ସମୟରେ କୁହନ୍ତି, ମୋର ପରମାନନ୍ଦ ଗୁରୁଦେବ ଗୌରବିନ୍ଦ ସ୍ୱାମୀ ଗୁରୁ ମାନେ ସରଳ ଓଡ଼ିଆରେ ଗୋଟେ କଥା କୁହନ୍ତି, ବହୁତ ହାର୍ଡ ଟଚ୍, ଆପଣଙ୍କ ଦାୟିତ୍ୱଟାକୁ ଯେପର୍ଯ୍ୟନ୍ତ ଆପଣ ନିଜ ମୁଣ୍ଡରେ ମୁଣ୍ଡେଇଥିବେ ଭଗବାନ କାହିଁକି ମୁଣ୍ଡରେ ମୁଣ୍ଡେଇବେ, ଆମ ଦାୟିତ୍ୱଟାକୁ ଭଗବାନଙ୍କୁ ଅର୍ପଣ କରିବେ ଆପଣ। ଏବଂ ସେଇ କଥା ହିଁ ଭଗବାନ ଭଗବତ ଗୀତାରେ କହୁଛନ୍ତି, ଯୋଗେ କ୍ଷମ ମହାନୀୟ, ଯୋଗ ଆଉ କ୍ଷମ ଏଇ ଦାୟିତ୍ୱଟା ଭଗବାନ ନେବେ। ଆମେ ଭାବନ୍ତି ଯୋଗମାନେ ଏ କ୍ଷମମାନେ ଯାହା ଅଛି ତାର ଦାୟିତ୍ୱ ନେବେ, ତାମାନେ କ'ଣ ଧନଜନ, କିନ୍ତୁ ପ୍ରଥମ ଅଛି ତ ଶରୀର, ଶରୀରକୁ ନେଇକି ତ ଧନଜନ ନା, ପ୍ରଥମେ ଶରୀରର ସୁରକ୍ଷା କ୍ଷମର ଦାୟିତ୍ୱ ମାନେ ଭଗବାନ ପ୍ରଥମେ ଭକ୍ତର ଶରୀରକୁ ସୁନ୍ଦର କରନ୍ତି, ଶରୀରର ଦାୟିତ୍ୱ ନିଅନ୍ତି, ଶରୀର ଯାହା କି ଦରକାର ଭଗବାନ ପୋଷଣ କରନ୍ତି। ସେଥିପାଇଁ ସେ କହିଥିଲେ ରୋଗ ଅଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମଧ୍ୟ, ଭଗବାନଙ୍କ ଇଚ୍ଛା ପ୍ରଭୁଙ୍କର ଇଚ୍ଛା, ତେବେ ତାର ସ୍ୱତନ୍ତ୍ର ଯୋଜନା ନାହିଁ। ଏବଂ ଭୀଷ୍ମଦେବ ପ୍ରବଚନ ଦେଉଛନ୍ତି, ହେ ଯୁଧିଷ୍ଠିର ଇଏ କବୟ ଅପି ମୋହିତା, ତୁମକୁ କାହିଁକି ଦୁଃଖ ମିଳିଛି, ମୁଁ ଏଟା କହିପାରିବେ ନା, ବିଦ୍ୱାନ ବି ମୂଲ୍ୟବାନ ହେଇଯିବେ, କିନ୍ତୁ ତୁମେ ଶୁଣ ମୁଁ ତୁମକୁ ସାର କଥା କହୁଛି, ତୁମେ ଆଉ ଦୁଃଖ କର ନା, ତୁମେ ଯାଅ ବର୍ତ୍ତମାନ ପ୍ରଜାମାନଙ୍କୁ ପାଳନ କର, କାରଣ ତୁମେ ଜାଣ ଏ ଜଗତରେ ସମସ୍ତେ ଦୈବର ଅଧୀନ, ସମସ୍ତେ ତସ୍ମାଦିଦମ୍ବୈ ବତନ୍ତ୍ରମ ବ୍ୟବସ୍ୟ ଭାରତାଶ୍ରବ ତସ୍ୟାମ ଭୀତ ନାଥ ନାଥ ପାହି ପ୍ରଜା ପ୍ରଭୋ। ବହୁତ ସୁନ୍ଦର ଭାଗବତରେ ଏ ଶ୍ଳୋକରେ ପ୍ରଭୁ ବୋଲି କହିଛନ୍ତି, ଭୀଷ୍ମଦେବ କହୁଛନ୍ତି ପ୍ରଭୁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଭୀଷ୍ମଦେବ କିଭଳି ଯୁଧିଷ୍ଠିରଙ୍କୁ ପ୍ରଭୁ ବୋଲି କହିବେ। ପ୍ରଭୁ ଅର୍ଥରେ ପ୍ରକୃତରେ ଭୀଷ୍ମଦେବ ତ ତ୍ରିକାଳ ଦ୍ରଷ୍ଟା, ସେ ଜାଣନ୍ତି ଯୁଧିଷ୍ଠିର ହିଁ ରାଜା ହେବେ, ତ ତାଙ୍କୁ ପ୍ରଭୁ ବୋଲି କହୁଛନ୍ତି। ହେ ପ୍ରଭୁ ତସ୍ୟାଦ ବିହିତ ଅନାଥ ନାଥ ବାହି ପ୍ରଜା, ପ୍ରଭୁ ଯେଉଁ ପ୍ରଜାମାନେ ଅନାଥ ହେଇଯାଇଛନ୍ତି ତାଙ୍କୁ ତୁମେ ପାଳନ କର। ଯୁଧିଷ୍ଠିର କହିବେ କେମିତି ଆଜ୍ଞା ପାଳନ କରିବି, ମୋର ତ ଦୁଃଖ ଦୂର ହେଇନି ନା, ଏଇ ଯେ ଦୁଃଖର କାରଣ ମୁଁ କେମିତି ଜାଣିବି ନା। ତସ୍ମାଭିମମ୍ ଦୈବ ତନ୍ତ୍ରମ୍, ଇଏ ଭଗବାନଙ୍କର ଯୋଜନା, ଏ ଦୈବର ଯୋଜନା ବୋଲି ତୁମେ ଜାଣିନ, ଇଏ ସାର କଥା ମୁଁ ତୁମକୁ କହୁଛି। ଏବଂ ବ୍ୟବସ୍ୟବର ତସ୍ୟ, ନିଶ୍ଚିତ କର, ଏଇଟା ଗୋଟିଏ ପଏଣ୍ଟ, ଗୋଟିଏ ଜିନିଷ, ଭଗବାନ ସ୍ୱତନ୍ତ୍ର ନିରଙ୍କୁଶ ଇଚ୍ଛା ସ୍ୱତନ୍ତ୍ର ଯୋଜନାରେ ପାଣ୍ଡବମାନଙ୍କ ଦ୍ୱାରା ଗୋଟିଏ ବହୁତ ବଡ଼ ଶିକ୍ଷା ଦେଇଛନ୍ତି। ତାହେଲେ ଆପଣ କହିବେ କାହିଁକି ଏମିତି ଦଣ୍ଡ ଦେଲେ, କାହିଁକି ଦଣ୍ଡ ଦେଲେ, ଦୈବ ଯଦି ଦଣ୍ଡ ଦେଲେ କାହିଁକି ଦଣ୍ଡ ଦେଲେ, ତାର ଉତ୍ତର ପ୍ରଭୁପାଦ ଜୀ ମହାରାଜ ଦେଇଛନ୍ତି ତାଙ୍କ ଭାବାର୍ଥରେ। ଏହି ଶ୍ଳୋକର ଭାବାର୍ଥରେ ପ୍ରଭୁପାଦ ଲେଖୁଛନ୍ତି, ହଁ, ଯେଭଳି ବହୁ, ହଁ, ନୂଆ ବହୁ ଆସିଲେ ଶାଶୁବୁଢ଼ୀ କ'ଣ କରେ, ବୋହୁକୁ ଶିକ୍ଷା ଦେବାକୁ ହେଲେ ସେ ଝିଅକୁ ଦେଖେଇକି କୁହେ, ମାନେ ବୋହୁର କିଛି, ଏ ଝିଅର କିଛି ଦୋଷ ନଥିବ, ତାର ବୋହୁକୁ ସଦୃଢ କରିବା ପାଇଁ, ନୂଆ ବୋହୁଟା ଘରକୁ ଆସିଛି ନା, ତାକୁ ଯଦି କିଛି ଚାଷ୍ଟାଜ କରିବେ, ତାକୁ ଯଦି କିଛି ଗାଳି ଗୁଲଜ କରିବେ, ସେ ଘରୁ ଖବର କରିଦେବ, ଇଏ କେମିତି କାମ, ଶ୍ୱଶୁର ଘର ଆସିକି ପହଞ୍ଚୁ ପହଞ୍ଚୁ ମୋ ପଛରେ ଲାଗିଲେ। ତେଣୁ ବୋହୁକୁ ସଦୃଢ କରିବା ପାଇଁ ହେଲେ ଶାଶୁବୁଢ଼ୀ ଏତେ ଚାଲାକ, ସେ କ'ଣ କରେ ନା, ତାର ଝିଅକୁ ଦେଖେଇବି, ଝିଅ ବି ଦୋଷ ନା, ଝିଅ କହିବ ଏମିତି କ'ଣ ଚାଲିଛୁ, ଏମିତି କ'ଣ କାର୍ଯ୍ୟ କରୁ, ବାସ୍ତବରେ ଝିଅ ଠିକ, କିନ୍ତୁ ବୋହୁକୁ ଶୋଧନ କରିବା ପାଇଁ ଝିଅ, ପ୍ରଭୁପାଦ ଏକ୍ଜାମ୍ପଲ ଦେଉଛୁ। ସେଭଳି ଭଗବାନ ପାଣ୍ଡବମାନଙ୍କୁ କାହାର ବୋଲି ଦେଇଥିଲେ, ଆରେ ପାଣ୍ଡବମାନେ ହେଲେ ଝିଅ, ଆମେ ହେଲେ ବୋହୁ, ଆମେ ତାଙ୍କର ପରଲୋ, ଟିକେ ଯଦି ଭଗବାନ କିଛି କହିଦେବେ ନା, ଏକବାର ଛାଟ ହରେ କୃଷ୍ଣ ଗପ କରୁ କରୁ ଟିକେ କ'ଣ ଅସୁବିଧା, ମାଳା ଥୁଆ ହବ, ବାବା ବାବା ଝିଅ ମୋର ଏଠି ରହିଲା, ମୁଁ ଘରକୁ ଚାଲିଲି, ବାପା ମାଆର ସେବା କରିବି, କ'ଣ ମିଳିବ, ବାବା ଝିଅକୁ ଆସିଥିଲି, ଏତିକି ଝମିଳା, ଏଠି ଆମର ଅବସ୍ଥା ହେଲା ନା, ଆମେ ଆମର ଧୈର୍ଯ୍ୟ ନାହିଁ, ଆଉ ନୂଆ ବହୁ ଯଦି ପଦେ କଥା କହିଦେବେ ସାଙ୍ଗେ ସାଙ୍ଗେ କୋର୍ଟ କେସ୍ ଘର ପଳେଇବ, ଆମର ଅବସ୍ଥା ସେ ନା, ଭଜନ କରିବ ଯଦି କିଛି ଅସୁବିଧା ଅସୁବିଧା ହବ, ଧୈର୍ଯ୍ୟ ଆମର ନାହିଁ। ଭଗବାନ ଦେଖେଇଲେ, ଦେଖ କମ୍ ସେ କମ୍ ପାଣ୍ଡବମାନେ ଏତେ ବିପଦ ରହି ମଧ୍ୟ କିଭଳି ମୋର ଶରଣାଗତ ହୋଇଛନ୍ତି, କିନ୍ତୁ ପ୍ରକୃତରେ ପାଣ୍ଡବମାନେ ଝିଅ ରୋଲ୍ କରିଛନ୍ତି, ଝିଅ କୌଣସି ଦୋଷ ନା, ପ୍ରଭୁପାଦ ପ୍ରଭୁପାଦ ହିଁ ଦୃଷ୍ଟି ଦେବେ, ପୁଣି ଭୀଷ୍ମଦେବ ଚାଲୁ ରଖିଛନ୍ତି ତାଙ୍କର ପ୍ରବଚନକୁ, କେତେ ସୁନ୍ଦର ପ୍ରବଚନ, ଶେଷରେ କହିବେ ସେ କାଳ କିୟସ୍, ଏବଂ ଭୀଷ୍ମଦେବ ହସ୍ତ ତ ଉଠେଇ ପାରୁନାହାନ୍ତି, କେବଳ ଦୃଷ୍ଟି ଦ୍ୱାରା ସଙ୍କେତ କରୁଛନ୍ତି, ଯୁଧିଷ୍ଠିର ସେ କାଳ ଆପଣଙ୍କ ପାଖରେ ଠିଆ ହେଇଛି, ଯିଏ ଯାହାକୁ ତୁମେ ସାରଥି କରିଥିଲ, ଯାହାକୁ ତୁମେ ମନ୍ତ୍ରୀ କରିଥିଲ, ଯାହାକୁ ତୁମେ ପାର୍ଷଦ ବନେଇଥିଲ, ସେହି କାଳ ତାଙ୍କୁ ତୁମେ ପ୍ରଶ୍ନ କର, ସେ ଉତ୍ତର ଦେବେ ତୁମକୁ କାହିଁକି ଦୁଃଖ ପ୍ରଦାନ କରିଛନ୍ତି। ଏବଂ ଏହି ପ୍ରବଚନ ସମୟରେ ଠିକ ସୂର୍ଯ୍ୟ ଉତ୍ତରାୟଣକୁ ଆସିଛନ୍ତି ଭୀଷ୍ମଦେବ, ସିଧା ପ୍ରବଚନ ବନ୍ଦ କରି ପ୍ରଭୁ ଚାହୁଁଛନ୍ତି। ଏ ହେଉଛି ଭକ୍ତର ଦଶା, ଭକ୍ତ ଯେତେ ପ୍ରବଚନ ଯେତେ ଉପଦେଶ ଦେଇସାରିଲା ପରେ ଅନ୍ତିମ ଟାର୍ଗେଟ ଥାଏ କିଭଳି ମୁଁ ପ୍ରଭୁଙ୍କ ପ୍ରତି ମୋର ମତି ଯିବ, ଅଜାଣ ବିଲ ସେହି ମତି ଚାଲି ଆସିଲା, କେବଳ ପୁତ୍ର ନାମଟାକୁ ନାରାୟଣ କରିଥିଲା। କମ୍ ସେ କମ୍ ଯେଉଁମାନେ ଇସ୍କନରେ ରହୁଛନ୍ତି ଆଉ ଯେଉଁମାନେ ଇସ୍କନକୁ ଭଲ ପାଉଛନ୍ତି, ଆପଣମାନେ ଯେତିକି ଆସିଛନ୍ତି କମ୍ ସେ କମ୍ ଇସ୍କନର ସୌହୃଦ ବନ୍ଧୁ, ଆପଣମାନେ ଜାଣିବା ଦରକାର ଆପଣଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ଭଗବାନ ଯୋଜନା ରଖିଛନ୍ତି। କ'ଣ ନା, ଆପଣଙ୍କୁ ନିଶ୍ଚିତ ପ୍ରଭୁ ଦେଖାଦେବେ, ଆପଣ ଯେତେ ପ୍ରବଚନ ଯେତେ ସଂସାର ସବୁ କାର୍ଯ୍ୟ କରିଛନ୍ତି, ଲାଷ୍ଟ ମୋମେଣ୍ଟରେ ଆପଣଙ୍କ ମତି କୃଷ୍ଣଙ୍କ ନିକଟ ରହିବ ନା, କିଭଳି ପ୍ରମାଣ ନା, ଅଜାମ୍ବି ଅଜାମ୍ବି ଯଦି ବାଲ୍ୟ ଅବସ୍ଥାରେ ପ୍ରଭୁଙ୍କର ନାମ କୀର୍ତ୍ତନ କରି ଅନ୍ତିମ ସମୟରେ ପ୍ରଭୁ ତାର ସ୍ମରଣ ଦେଇଥିଲେ, ମତି ଚକାର ତନୟ ବାଲୋ ନାରାୟଣ ଆହୋ, ତିନି ଜଣ ଜମୌତ ଆସି ପହଞ୍ଚି ଯାଇଛନ୍ତି, କିନ୍ତୁ ମତି ଚକାର ତନୟ, ନାରାୟଣର ପୁତ୍ର ରୂପରେ ତାଙ୍କର ମତି ବିଲକୁଲ ଲାଗିଯାଇଛି। ଆଉ ଭୀଷ୍ମଦେବ ସବୁ ଯେଉଁ ଯୋଦ୍ଧା କେବଳ ଗୋଟିଏ ଦିନ, ଭୀଷ୍ମଦେବ ଟାଇମ୍ ମାଗିଥିଲେ, ମୋତେ ଗୋଟିଏ ଦିନ ଦରକାର, ଗୋଟିଏ ଦିନରେ କୁରୁକ୍ଷେତ୍ର ଯୁଦ୍ଧକୁ ମୁଁ ସମାପ୍ତ କରିବି। ଏବଂ ଯେତେବେଳେ ଅର୍ଜୁନ ସହିତ ଯୁଦ୍ଧ କରୁଛନ୍ତି ଲାଷ୍ଟ ଯୁଦ୍ଧରେ, କହିଲେ ଆଚ୍ଛା ଅର୍ଜୁନ ଆଜି ମୋର କବଚ ତିନି ତିନୋଟି ସର ଭାଙ୍ଗି ଦେଲେଣି, କାହା ବଳରେ, ଓ ପ୍ରଭୁ ତାଙ୍କ ପକ୍ଷରେ ଅଛନ୍ତି। ଭୀଷ୍ମଦେବ ଜାଣିଲେ ନା, ମୁଁ ଯୁଦ୍ଧ କରିବି ନା, ଆରେ ବାବା ମୋର ଗୋଟିଏ ସର ଏ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯୁଦ୍ଧକୁ ଅବସାନ କରିବା ପାଇଁ ସମର୍ଥ, କେବଳ ଯଦି ପ୍ରଭୁ ନଥାନ୍ତେ। ଏଇ ଯୁଦ୍ଧ କରିସାରିଲା ପରେ ବି, ପ୍ରବଚନ ଦେଇସାରିଲା ପରେ ବି ମତି ରହିଲା ହରିଙ୍କ ନିକଟରେ। ତେଣୁ ଯେଉଁମାନେ ପ୍ରଭୁଙ୍କର ନାମ କୀର୍ତ୍ତନ କରୁଛନ୍ତି, ପ୍ରଭୁଙ୍କ ପାଇଁ ସେବା କରୁଛନ୍ତି, ପ୍ରଭୁଙ୍କ ପାଇଁ ପ୍ରଚାର କରୁଛନ୍ତି, ପ୍ରଭୁଙ୍କ ପାଇଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରୁଛନ୍ତି, କିଭଳି ସେମାନେ ହାରାସ ହେବେ ଯେ ପ୍ରଭୁ ତାଙ୍କର ଅନ୍ତିମ ସ୍ମରଣ ଆସିପାରିବ, ସେଥିପାଇଁ ପ୍ରଭୁଙ୍କର ନାମ କୀର୍ତ୍ତନ କମସେ କରିବା ଦରକାର। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁ ନିଶ୍ଚିତ ଆମ ନିକଟକୁ ଆସିବେ, ଭୀଷ୍ମଦେବଙ୍କ ନିକଟକୁ ଯେଉଁ ଆସିଥିଲେ ଏବଂ ବର୍ତ୍ତମାନ କହୁଛନ୍ତି, ହେ ଅନାଥ ପ୍ରଜାମାନଙ୍କୁ ତୁମେ ପାଳନ କର, ହେ ଯୁଧିଷ୍ଠିର ତୁମେ ଆଉ ମନ ଦୁଃଖ କର ନା। ଏ ଦୈବଙ୍କର ଇଚ୍ଛା ଏବଂ ଦୈବଙ୍କର ଯୋଜନାକୁ ଯାହା ପୂର୍ବରେ ବିଶ୍ୱନାଥ ଚତୁର୍ଥୀ ଠାକୁର କହିଲେ, ଭବ ଶିବଜୀ ବ୍ରହ୍ମାଜୀ ମଧ୍ୟ ଜାଣନ୍ତି ନା। ଠିକ ଅଛି, ମୁଁ କଥା ତ ସରିବା ନା କି ଆରମ୍ଭ ବି ହେଇପାରେ ନା, ମୁଁ ଆପଣଙ୍କୁ ପୁଣି, ବ୍ରହ୍ମାଜୀ ମଧ୍ୟ ଭଗବାନଙ୍କ ପ୍ଲାନ୍ ଜାଣନ୍ତି ନା, ତାର ପ୍ରମାଣ ବହୁତ ଲୋକ ଅଛନ୍ତି ଯେଉଁମାନେ ବ୍ରହ୍ମାଜୀଙ୍କର ଭକ୍ତ ଶିବଜୀଙ୍କର ଭକ୍ତ, ସେମାନେ ତ ଇସ୍କନ ଭକ୍ତଙ୍କୁ ବିଲକୁଲ ଭଲ ପାଆନ୍ତି ନା। ସେ କହିଲେ ତ ଆମର ଗୀତା ପଢ଼ିବେ, ଆମର ତେଲ କିଲୋଗ୍ରାମ ପ୍ରଭୁ କୁହନ୍ତି, ଆଜ୍ଞା ଯାହା ପାଖକୁ ଯାଉଛୁ କେବଳ ଗୋଟିଏ, ତୁମର ଖାଲି ସେ କୃଷ୍ଣ 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 ଆଉ କିଛି ନା, ଆଉ କୋଉ ଦେବାଦେବୀ ବିଷୟରେ କିଛି କଥା, ଖାଲି କୃଷ୍ଣ। ଆମେ କୃଷ୍ଣ ବିଷୟରେ କହିବୁ ନା କାହା ବିଷୟରେ କହିବୁ, ଯିଏ କହିଲେ ଭଗବତ ଗୀତାରେ ଅହଂ ସର୍ବସ୍ୟ ପ୍ରଭୋ ମତ ସର୍ବଂ ପ୍ରବଦ୍ୟତେ ଇତି ମତ୍ତ୍ୱା ହୁଏଂ ଦେବାଂ ବୁଦ୍ଧାଭାବ ସମନ୍ୱିତା। ମୋ ନିକଟରୁ ସବୁ ସୃଷ୍ଟି ହେଇଛି, ଆରେ ଯାହାଙ୍କ ନିକଟରୁ ସବୁ ସୃଷ୍ଟି ହେଇଛି ତାଙ୍କର କଥା ଆମେ କହୁଛୁ, ଆଉ ସୃଷ୍ଟ ବସ୍ତ୍ର କଥା ଆମେ କାହିଁ କହିବାକୁ ଯିବୁ ନା। ତୁମେ ଖାଲି ସେଇ କୃଷ୍ଣ କୃଷ୍ଣ, ଆଉ ବ୍ରହ୍ମା ନାହିଁ, ଶିବ ନାହିଁ, ନାରଦ ନାହିଁ, କାହା କଥା ନାହିଁ, ମାଙ୍କୁ ପୂଜା କରୁନ, କିଛି କରୁନ, ଖାଲି କୃଷ୍ଣ ନା ଆମର କୃଷ୍ଣ ଆଜ୍ଞା। କାହିଁକି ନା ବ୍ରହ୍ମାଜୀ ଶିବଜୀ ତାଙ୍କର ଟାର୍ଗେଟ ଜାଣନ୍ତି ନା, ଯାହାର ଟାର୍ଗେଟ କେହି ଜାଣନ୍ତି ନା, ଯାହାଙ୍କର ପ୍ଲାନ୍ କେହି ଜାଣନ୍ତି ନା, ତାଙ୍କର ପ୍ଲାନ୍ ଜାଣିବା ପାଇଁ ଆମେ ସ୍ୱତନ୍ତ୍ର ଚେଷ୍ଟା କରୁଛୁ। ଆମେ କ'ଣ ବୁଦ୍ଧିମାନ ନୁହେଁ, ଆମେ ବୁଦ୍ଧିମାନ ନୁହେଁ, ବୁଦ୍ଧିମାନ ବ୍ରହ୍ମାଜୀ ଜାଣିପାରନ୍ତି ନା, କିନ୍ତୁ ଭକ୍ତ ଜାଣେ। ଆପଣ କେବେ ତାର ବ୍ରହ୍ମାଙ୍କଠାରୁ ଭକ୍ତ କ'ଣ ବଡ଼, ସେମିତି ତୁଳନା କରିପାରିବେ ନା। ତେଷାମ ଅହମ୍ ତେଷାମ ଏବ ଅନୁକମ୍ପାର୍ଥମ ଅହମ ଜ୍ଞାନଦତମ ନାଶୟାମି ଆତ୍ମଭାବାସ୍ତୁ ଜ୍ଞାନ ଦୀପନ ଭାସତେ। ଭଗବାନ ଯେତେବେଳେ ଟର୍ଚ୍ଚ ଲାଇଟ୍ଟା ବ୍ରହ୍ମାଙ୍କୁ ନ ମାରିକି ଭକ୍ତଙ୍କୁ ମାରିଦେବେ, ବ୍ରହ୍ମା ବି ଅନ୍ଧକାରରେ ବସିଥିବେ, ଭକ୍ତ ବି ପ୍ରବଚନ ଷ୍ଟାର୍ଟ କରିବେ। ଜ୍ଞାନ ଦୀପନ ଭାସତେ, ଟର୍ଚ୍ଚ ଲାଇଟ୍ ଭଗବାନ ନିକଟରେ ଅଛି ଆଜ୍ଞା। ତେଣୁ ଇସ୍କନ ଭକ୍ତମାନେ ସିଧା ଯାଉଛନ୍ତି, ପ୍ରଭୁ ଆମ ଆଡ଼କୁ ଟର୍ଚ୍ଚ ଲାଇଟ୍ ମାରନ୍ତୁ, ଆମର ଜ୍ଞାନ ଦୀପ ଦରକାର। ଆଉ ବ୍ରହ୍ମାଜୀ ତ ଅନ୍ଧକାରରେ ପଡ଼ିଛନ୍ତି, ପ୍ରମାଣ ବଳି ମହାରାଜ ଚରିତ୍ରକୁ ଜାଣୁ। ମୁଁ ଏଇଠି କଥା ମୁଁ ବିଶ୍ରାମ ଦେବି, ସଂକ୍ଷେପରେ ମୁଁ ଆପଣଙ୍କୁ କହିବି, କାରଣ ମୁଁ ମୋର ଦୋଷ କ୍ଷମା କରିବ, ମୁଁ ଆଜ୍ଞା ଏତେ ଶୋଧନ ପରାୟଣ ବ୍ୟକ୍ତି, ମୋର ଭଜନ ସାଧନ ବିଶେଷ ନାହିଁ। ଆଉ ମହାରାଜ ତ ରସର ସାଗର, ସେ ଛୋଟ ପିଲାବେଳୁ କଥା କହି 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 ଯାହା କହନ୍ତି ମୁଖ ଖୋଲିଲେ ହିଁ ସେ କଥା କହିବେ, ଆମେ ତ ସେଭଳି ବିଦ୍ୱାନ ନୁହେଁ। କମସେ କମ୍ ମୁଁ ଗୋଟିଏ ଚିନ୍ତା କରୁଥିଲି, ପ୍ରକୃତରେ ମହାରାଜ ମୋତେ ସୁଯୋଗ ହିଁ ଦେଲେ, ଆପଣମାନଙ୍କ ଭଳିଆ ମାନେ ମହାରାଜଙ୍କ ମୁଖରେ ଯେଉଁମାନେ ଶୁଣେ ମୋ ପାଖରେ କ'ଣ ଶୁଣେ। ମୁଁ କମସେ କମ୍ ଚିନ୍ତା କଲି ମହାରାଜଙ୍କର କୃପାକୁ ନେଇକି ହିଁ ମୁଁ ଆଜି ଯିବି, ଯାହା ମହାରାଜଙ୍କ କୃପାରେ ମୁଁ କିଛି କହୁଛି, ସେଥିପାଇଁ ମୁଁ ଏତେ ଶ୍ଳୋକ ଉପରେ ପ୍ରତ୍ୟେକ ଶ୍ଳୋକର ପ୍ରତ୍ୟେକ ଶବ୍ଦଙ୍କୁ ମୁଁ କହିପାରିବି ନା, ମୁଁ ଏତେ ସଂସ୍କୃତରେ ଦକ୍ଷତା ନାହିଁ। ଯାହା ପ୍ରଭୁ ମୋତେ ଜ୍ଞାନ ଦେଇଛନ୍ତି ମୁଁ ଆପଣଙ୍କୁ କହୁଛି, ମୋର ବହୁତ ବହୁତ ତ୍ରୁଟି ଆପଣମାନେ ଜାଣିଥିବେ। ପୁଣି ମୁଁ ଆପଣଙ୍କୁ ତୁଳନା ଦେଇ କହୁଛି, ଦେଖନ୍ତୁ ବ୍ରହ୍ମାଜୀ କିଭଳି ଜାଣନ୍ତି ନା, ଆଉ ଭଗ ବି ଜାଣନ୍ତି ନା। ଶିବଜୀଙ୍କ କଥା ମୁଁ କହିଲି, ବ୍ରହ୍ମାଙ୍କର ଗୋଟେ ଉଦାହରଣ ଦେଉଛି, ଯେତେବେଳେ ଭଗବାନ ବଳି ମହାରାଜଙ୍କୁ ବନ୍ଦନ କରିଛନ୍ତି, ବଳି ମହାରାଜଙ୍କୁ ବନ୍ଦନ କରିଛନ୍ତି, ଆଗେ ଦୁଇ ପାହାଜ ନେଇଗଲେ, ସୈନ୍ୟମାନେ ଆସିଲେ ଆକ୍ରମଣ କରିବା ପାଇଁ, ବଳି ମହାରାଜ ପ୍ରବଚନ ଦେଇ ତାଙ୍କୁ ବିଦା କରିଦେଲେ, କିନ୍ତୁ ଭଗବାନ କ'ଣ କଲେ ଜାଣିଛନ୍ତି, କେତେ ବଡ଼ କାମ କଲେ ବଳି ମହାରାଜଙ୍କୁ, ସିଧା ଗରୁଡ଼ଙ୍କୁ ଭଗବାନ ଇଙ୍ଗିତ ବି ଦେଲେ ନା। ଗରୁଡ଼ କ'ଣ କଲେ ଜାଣିଛନ୍ତି ଭଗବାନଙ୍କୁ, ଏ ବଳି ମହାରାଜଙ୍କୁ ବରୁଣ ପାଶରେ ବାନ୍ଧିଦେଲେ। ଯେତେବେଳେ ବରୁଣ ପାଶରେ ବଳି ମହାରାଜ ବନ୍ଧା ହେଇଛନ୍ତି, ବାନ୍ଧିଲେ କିଏ ନା ଗରୁଡ଼, ଭଗବାନ ତ ବିଲକୁଲ ଧରା ପଡ଼ୁନାହାନ୍ତି। ବାମନ ଦେବଙ୍କର ଅବତାର ଏଭଳି ଅବତାର, ରେ ଭାଇ ସେ ଡୁପ୍ଲିକେଟ୍ ରୋଲ୍ କରିକି ଛାଇବସି ଡୁପ୍ଲିକେଟ୍ ସବୁ ଡୁପ୍ଲିକେଟ୍ କରିକି ଲାଷ୍ଟରେ ତାଙ୍କ ରୂପ ଦେଖେଇଲେ। ଆରେ ବାନ୍ଧିଲେ କିଏ ଗରୁଡ଼, କିନ୍ତୁ କିଭଳି ବାନ୍ଧିଲେ, ଭାଗବତରେ କହୁଛନ୍ତି ଅତଟାକ୍ଷତମ ବିରାଟ ପ୍ରଭୁ ଚିକିତ୍ସିତମ, ବିରାଟ ଗରୁଡ଼ ପ୍ରଭୁ ଚିକିତ୍ସିତମ। ଭାଗବତରେ ପ୍ରଭୁଙ୍କର କ'ଣ ଇଚ୍ଛା ଗରୁଡ଼ ଜାଣେ, ଆଚ୍ଛା ମାଷ୍ଟର ଇଚ୍ଛା ସବଜେକ୍ଟ କେମିତି ଜାଣିବ, ପ୍ରଭୁପାଦ ତାଙ୍କର ଫର୍ପଟରେ ଲେଖୁଛନ୍ତି। ଆପଣ ସିଦ୍ଧାନ୍ତ ଭାଇ ତ ପ୍ରଭୁପାଦଙ୍କୁ ପଳେଇଯିବେ, କାରଣ ଯେଉଁ ଇସ୍କନ ଭକ୍ତମାନେ ବହୁତ ନିରାଶ ହୁଅନ୍ତି, କମସେ କମ୍ ସେମାନେ ତାଙ୍କ ଜୀବନରେ ଯେତେ ଟୀକା ଅଛି ଖେଳେଇକି ଥରେ ଦେଖନ୍ତୁ, ଖେଳନ୍ତୁ, ସବୁ ଟୀକା ଖେଳେଇ ସାରିଲା ପରେ ଟୀକାର ସିଦ୍ଧାନ୍ତ ଯାହା ପାଇବେ ପ୍ରଭୁପାଦଙ୍କ ଫର୍ପଟରୁ ତାହା ପାଇବେ ନିଶ୍ଚିତ। ଆପଣ ଥରେ କେବଳ ଗୀତାରୁ ଷ୍ଟାର୍ଟ ଆଗେ କରନ୍ତୁ ସବୁ, ସେଥିପାଇଁ ଆମର ପରମାର୍ଥ ଗୁରୁଦେବ କୁହନ୍ତି ଏଭ୍ରିଥିଙ୍ଗ ଇଜ୍ ଇନ୍ ପ୍ରଭୁପାଦ ବୁକ୍, ସବୁକିଛି ପ୍ରଭୁପାଦଙ୍କ ବହିରେ ଅଛି, ସବୁକିଛି ପ୍ରଭୁପାଦଙ୍କ ବହିରେ ଅଛି। ପ୍ରବାଦ କହୁଛନ୍ତି ଆଚ୍ଛା ଗଣ୍ଡ କିଭଳି ଜାଣିଲେ ବଳି ମହାରାଜଙ୍କର ଏ ବାମଦେବଙ୍କର ଇଚ୍ଛା ଯେ ବଳି ମହାରାଜଙ୍କୁ ତୁମେ ବରୁଣ ପାଶରେ ବନ୍ଦନ କର ବୋଲି କେମିତି ଆଣିଲେ ତାଙ୍କର ତ ନିରଙ୍କୁଶ ଇଚ୍ଛା ପ୍ରବାଦ କହୁଛନ୍ତି ନାହିଁ ସେ ତାଙ୍କର ଆସୋସିଏଟ୍ସ ଯେହେତୁ ଗରୁଡ ସବୁ ସମୟରେ ଭଗବାନ ବିଷ୍ଣୁଙ୍କ ପାଖରେ ରହିଛନ୍ତି ତେଣୁ ଗରୁଡଙ୍କର ମନୋବୃତ୍ତି ବିଲକୁଲ ଭଗବାନଙ୍କର ମନୋବୃତ୍ତି ତୁଲ୍ୟ ଯେପରି ଆପଣ ତୃତୀୟ ସ୍କନ୍ଧରେ ବିଷ୍ଣୁଙ୍କର ବୈକୁଣ୍ଠ ଲୋକର ଯେତେବେଳେ ବର୍ଣ୍ଣନା କର ସେଠି ବି ଦେଖିବେ ବୈକୁଣ୍ଠ ଲୋକର ଯେଉଁମାନେ ଅଧିବାସୀ ସେମାନଙ୍କର ମନର ଗତି ମନର ଭାବନା ସମ୍ପୂର୍ଣ୍ଣ ଭଗବତ ଭାବନା ଭଳି ସେମାନେ ଜାଣିପାରନ୍ତି ଭଗବାନଙ୍କର ଇଚ୍ଛା କ'ଣ ଯେପରି ଭୀଷ୍ମଦେବ ପ୍ରବଚନ ଦେଉଛନ୍ତି ବିଲକୁଲ ଭଗବାନଙ୍କର ଯାହା ପ୍ରବଚନ ତାକୁ ହିଁ କହୁଛନ୍ତି ଭଗବାନଙ୍କର ଯୋଉ ସିଦ୍ଧାନ୍ତ ତା ହିଁ ଦେଉଛନ୍ତି କିପରି ନା ଭଗବାନଙ୍କ କୃପା ଗୌଡ ଭଗବାନ ଇଚ୍ଛାରେ ଜାଣିଛନ୍ତି ସେଥିପାଇଁ କ'ଣ କଲେ ନା ବବନ୍ଧ ବର୍ଣ୍ଣ ବାସେଇ ବଲି ସୂତେ ଅହନିକୃତ କିପରି ମୋମେଣ୍ଟରେ ବଳି ମହାରାଜଙ୍କୁ ବନ୍ଦନ କଲେ ଭଗବାନ ତ ବାମନ ଦେବକୁ ବିଲକୁଲ ବଳି ମହାରାଜଙ୍କୁ ବିଲକୁଲ ହାରାସ କରିଛନ୍ତି ବାମନ ଦେବ ଅହନି ଯେଉଁ ସମୟରେ ସୋମରସ ଯଜ୍ଞରୁ ବାହାରୁଛି ଠିକ ସେହି ମୁହୂର୍ତ୍ତରେ ବଳି ମହାରାଜଙ୍କୁ ବନ୍ଦନ କଲେ ଗୌଡ ଯାଇ ବନ୍ଦନ କରୁଛନ୍ତି ବଳି ମହାରାଜଙ୍କର ଧୈର୍ଯ୍ୟ ଦେଖନ୍ତୁ ଜଣେ ଭକ୍ତ ଜଗତରେ ଯେତେ ପ୍ରହ୍ଲାଦଙ୍କ ଠାରୁ ବଳି ଆଜ୍ଞା ଶ୍ରେଷ୍ଠ ହେଇଗଲେ ଧୈର୍ଯ୍ୟରେ ସେଟା କିଏ କହୁଛନ୍ତି ଭଗବାନ ନିଜ ମୁଖରେ କହିବେ ଆପଣମାନେ ଶୁଣିଲେ ଆଉ ପ୍ରହ୍ଲାଦ ବି ଆସିଲେ ବଳି ମହାରାଜଙ୍କୁ ଦର୍ଶନ କରିବା ପାଇଁ ଏବଂ ପ୍ରହ୍ଲାଦ ଭୋ ଭୋଇ କାନ୍ଦିଲେ ଯେତେବେଳେ ବଳି ମହାରାଜକୁ ଭଗବାନ ଆଦେଶ ଦେଇଥିଲେ ତୁମେ ସୁତଳ ଲୋକକୁ ଯାଅ ବିଶ୍ୱକର୍ମାଙ୍କର ନିର୍ମିତ ସୁତଳ ଲୋକକୁ ତୁମେ ଯାଅ ମୁଁ ସେଠାରେ ତୁମର ଦ୍ୱାରପାଳ ହେଇ ରହିବି ପ୍ରହ୍ଲାଦ ଭୋ ଭୋଇ କାନ୍ଦୁଛନ୍ତି ପ୍ରଭୁ ରଜକୁଣରେ ଜନ୍ମ ଆମର ଅସୁର କୂଳ ପ୍ରତି ଆପଣଙ୍କର କେତେ ବଡ଼ କୃପା ମୋର ପିତାଙ୍କୁ ଆପଣ ଉଦ୍ଧାର କଲେ ମୋ ପାଇଁ ଆପଣ ଏତେ କ୍ରୋଧ ସ୍ୱୀକାର କରି ଆସି ଆମର ବଂଶକୁ କୃତାର୍ଥ କଲେ ଆଉ ମୋର ନାତି ବଳି ମହାରାଜ ତାର ଆପଣ ଦ୍ୱାରପାଳ ହେଲେ ପ୍ରଭୁ ଆପଣ ବର ଫେରେଇ ନେଇଯାଆନ୍ତୁ ଆପଣ ସବୁ କିଛି କରନ୍ତୁ ବରଟା ଫେରେଇ ନେଇଯାଆନ୍ତୁ ଆପଣ ଦ୍ୱାରପାଳ ହୁଅନ୍ତୁ ନା ଦେଖନ୍ତୁ ଆଜ୍ଞା ଭକ୍ତ ହେଲେ କି ପ୍ରଫିଟ୍ ଜନନୀ କୃତାର୍ଥା ଧରଣୀ ପବିତ୍ରା ବସୁନ୍ଧରାଜ ବସତି ତ ଧନ୍ୟା କିତି ବଡ ଯାହା କହନ୍ତି ସବୁ ତାଙ୍କ ବଂଶ ପରମ୍ପରା ପାଇଁ ଯାହା କହନ୍ତି ସ୍ୱତନ୍ତ୍ର ଯୋଜନା କରିଦେଇଗଲେ ଭକ୍ତ ବଳି ପ୍ରହ୍ଲାଦ ତାଙ୍କର ନାତି ବଳି ପୁଣି ଆସିବେ ସେଇ ବଂଶରେ ବାଣାସୁର ଶିବଜୀଙ୍କର ପାର୍ଶ୍ୱତ କରିଦେବେ ଭଗବାନ ତାଙ୍କୁ ଅସୁର କଲେ ଜନ୍ମ ହେଇଥିଲେ ଭକ୍ତିରେ ନିରାଶ ହେବ ନାହିଁ ଗୁରୁଦେବ କହନ୍ତି ଭକ୍ତିର ନିରାଶ ହେଉଛି କ'ଣ କରିବି ନା ଯଦି ଭଜନ କରିକରି ଆମେ ନର୍କକୁ ଜାଣିବୁ ଭଜନ ଛାଡ଼ିବି ନା ଏଇ ଡିଟରମିନେସନ୍ ନିରାଶ ହେବ ନାହିଁ ଆମ ଜୀବନରେ ପ୍ରଭୁ ଯଦି ଅସୁର କୋଳରେ ଯାତ ପ୍ରହ୍ଲାଦକୁ ଆମେ ସେତେବେଳେ ଭକ୍ତ ନୁହନ୍ତି ଆମେ ତାଠୁ ହୀନ ହେଲେ ବି ଆମର ଆଶା ରହିବା ଦରକାର ଉଚ୍ଚ ଆଶା ରହିବା ଦରକାର ପ୍ରଭୁ ନିଶ୍ଚିତ ମୋତେ କୃପା କରିବି ମୋର ସାଧନ ନାହିଁ ଭଜନ ନାହିଁ କିନ୍ତୁ ମୋର ଗୋଟିଏ ଯୋଗ୍ୟତା ଅଛି ମୋର ଆଶାଟା ଅଛି ପ୍ରଭୁ ମୋତେ ଉଦ୍ଧାର କରିବେ ଏବଂ ବବନ୍ଧ ବର୍ଣ୍ଣ ଯେଉଁ ସମୟରେ ବାହାରୁଛି ସମରସ ସେହି ସମୟରେ ବାନ୍ଧିଲେ ଏବଂ ବାନ୍ଧିଦେଲେ ମୁଁ ମୋ ପଏଣ୍ଟ ଥିଲା ବ୍ରହ୍ମା ବି ଟାର୍ଗେଟ୍ ଜାଣନ୍ତି ନା ଭଗବାନଙ୍କର କ'ଣ ଭଗବାନ କାହା ଉପରେ ଆଜି ଗୁଳି ଚଳେଇବେ ଏବଂ କ'ଣ ତାଙ୍କର ପ୍ଲାନ୍ ଅଛି ବ୍ରହ୍ମା ଜାଣନ୍ତି ନା ବ୍ରହ୍ମା ଆଜ୍ଞା ଚକିତ ହେଇଗଲେ ବ୍ରହ୍ମଲୋକରେ ଭଗବାନ କେତେ ବଡ଼ ଅନ୍ୟାୟ କାର୍ଯ୍ୟ କଲେ ଭଗବାନ କେତେ ବଡ଼ ଅନ୍ୟାୟ ମାନେ କହୁନାହାନ୍ତି ମାନସିକ ସ୍ଥିତି ଏଭଳି କେବଳ ବ୍ରହ୍ମାଙ୍କର ନୁହେଁ ଚତୁର୍ଦ୍ଦିକ ସୁଖଦେବ ଗୋସ୍ୱାମୀ କହୁଛନ୍ତି ହାହାକାର ମହାନାସୀ ରୁଦ୍ୟତେ ସର୍ବତୋ ଦିଶମ୍ ନିଗୃହ୍ୟମାଣ ସୁରପତେ ବିଷ୍ଣୁନାମ ପ୍ରଭବିଷ୍ଣୁନା ବିଷ୍ଣୁନାମ ପ୍ରଭବିଷ୍ଣୁନାମ ବିଷ୍ଣୁ ଯିଏ ଅତ୍ୟନ୍ତ ପ୍ରଭାବଶାଳୀ ପରାକ୍ରମଶାଳୀ ପ୍ରଭୁ ବିଷ୍ଣୁ କ'ଣ କରିଛନ୍ତି ଅସୁରପତେ ବଳି ମହାରାଜଙ୍କୁ ବନ୍ଦନ କଲେ ତାଙ୍କ ମନ୍ଦିରରେ କ'ଣ ଅବସ୍ଥା ଆସିଲା ନା ହାହାକାର ମହାନାସୀ ଚାରିଦିଗରେ ଗ୍ରହ ନକ୍ଷତ୍ର ପ୍ରତ୍ୟେକ ଜୀବ କାନ୍ଦୁଛନ୍ତି ବଳି ମହାରାଜଙ୍କର ଅବସ୍ଥା ଦେଖିକି କୁହନ୍ତୁ ଆପଣ କିଏ ବଳି ମହାରାଜଙ୍କ ଅବସ୍ଥାରେ କ୍ରନ୍ଦନ ନ କରିବ ଦୁଇ ପାଦ ଭୂମି ଦେଇସାରିଲେଣି ଏବଂ ତୃତୀୟ ପାଦ ଦେବା ପାଇଁ ବି ପ୍ରବିଜ କରିକି ଠିଆ ହେଇଛନ୍ତି ସୋମରସ ତାହାଙ୍କ ସମ୍ମୁଖରେ ବାହାରୁଛି ଯିଏ ଯଜ୍ଞ କରୁଛନ୍ତି ଭଗବାନ କହିଛନ୍ତି ପ୍ରଭୁ ମୁଁ ନିଶ୍ଚିତ ଆପଣଙ୍କୁ ତୃତୀୟ ପାଦ ଦେବି ପୂର୍ବୀ ଭଗବାନ ତାଙ୍କୁ ବନ୍ଦନ କରିଛନ୍ତି ସମସ୍ତେ କାନ୍ଦୁଛନ୍ତି ବଳି ମହାରାଜଙ୍କର ଅବସ୍ଥା ଦେଖିକି ବ୍ରହ୍ମାଜୀ ସିଧା ଆସିକି ପହଞ୍ଚିଗଲେ ସିଧା ଆସି ପହଞ୍ଚିଗଲେ ଭଗବାନ ଯାହା ମୋର କହିବାର ପ୍ରଥମ ପଏଣ୍ଟ ଥିଲା କଥା ଆରମ୍ଭ ହେଇଥିଲା ବ୍ରହ୍ମାଜୀ ଜାଣନ୍ତି ନା ଭଗବାନଙ୍କ ଯୋଜନାଙ୍କୁ ବ୍ରହ୍ମାଜୀ ଆସି କହୁଛନ୍ତି ପ୍ରଭୁ ଆପଣ କ'ଣ ମାନେ ବଡ଼ ଲୋକଙ୍କୁ ତ ଯେମିତି ଯଦି ଚିଫ୍ ମିନିଷ୍ଟର ଆସିକି ଟ୍ରାଫିକ୍ ଜାମ୍ କରେ ଆପଣ ତାକୁ କ'ଣ କହିବେ? ଟ୍ରାଫିକ୍ କହିବ ନା ଆପଣ କ'ଣ ଦେଖାଯାଉ ଗାଡ଼ି ଠିଆ କରିଦେବେ? ସେ ସେମିତି କହିବେନି, ସାର୍ ଆପଣ ଟିକେ ଆଗରୁ ଫୋନ୍ କଲେନି, ତା ଅର୍ଥ ଆପଣ ଟ୍ରାଫିକ୍ ନିୟମ ମାନିବା ଦରକାର। ଯେମିତି ଆମର ଓଡ଼ିଆରେ ଗୋଟେ ନାହିଁ, ଗୋବର ଗୋଠିବା ପାଇଁ କହିବେନି ଝାଡ଼ୁଟା ଆଉ ଝୁଡ଼ିଟାକୁ ଦେଇଦେବେ। ଗୋବର ଗୋଠିବା କହିବା କ'ଣ ଦରକାର? ଝାଡ଼ୁଟାକୁ ଦିଆଗଲା ଝୁଡ଼ିଟାକୁ ଦିଆଗଲା, ତାପରେ ତ ଗୋବର ଗୋଠା। ଇଏ ଭିତ୍ତିରେ ବ୍ରହ୍ମାଜୀ ବର୍ତ୍ତମାନ ଭଗବାନଙ୍କୁ ତ ଡାଇରେକ୍ଟ ଦୋଷ ଦେଖିପାରିବେନି, ଭଗବାନ ପୁଅ ଆଉ ବୁଝିବା ପ୍ରତି ଭଗବାନ ପ୍ଲାନ୍ କ'ଣ? ବର୍ତ୍ତମାନ ଆସି ଗୋଟେ ସୁନ୍ଦର ଶ୍ଳୋକ କହୁଛନ୍ତି, ଯତ୍ପାଦ ଅବସଲମ୍ ପ୍ରଦାୟ ଦୁର୍ବାଙ୍କୁରେ ଅପିବିଧାୟ ସତୀ ସପର୍ଯ୍ୟାମ ଅପ୍ୟୁତମାଙ୍ଗତିମସୌ ଭଜତେ ତ୍ରିଲୋକେ ଦଶ୍ୱାବ ବିକ୍ଳବନାମ କଥମ ଆର୍ତ୍ତି ରୁଚ୍ଛେତ। ପ୍ରଭୁ ବଳିର ଯୋଗ୍ୟତାକୁ ଆଗେ କହୁଛନ୍ତି ବ୍ରହ୍ମାଜୀ, ଆପଣ କିଭଳି ବଳି ମହାରାଜଙ୍କୁ ବନ୍ଦନ କରିଛନ୍ତି, ଆପଣଙ୍କ ଏଇଟା ଭୁଲ, ଏଇଟା ସେ କହୁନାହାନ୍ତି, ଇନଡାଇରେକ୍ଟ କହୁଛନ୍ତି। ଆଗେ କ'ଣ କହୁଛନ୍ତି ନା, ଯତ୍ ପାଦ ଅସଠ ଦି ସଲିଲମ୍ ପ୍ରଦାୟ, ଆପଣଙ୍କ ପାଦରେ କିଏ ଯଦି କେବଳ ଗୋଟିଏ ଜଳ ବୁନ୍ଦେ ଦେଇଦେଉଛି, କିନ୍ତୁ ଚାଲାକରେ ପ୍ରବଚନ ଦେଉଛନ୍ତି ବ୍ରହ୍ମା ଦେଖନ୍ତି, ଆଉ ଦୁର୍ବା ଅଙ୍କୁରେ ଅପିବିଦାୟମ ସତିଂଶ ପର୍ଯ୍ୟାୟମ ଦୁର୍ବ ବଳି ମାନେ ବଳି ମହାରାଜ ଦୁଇ ପାଦ ଦେଇସାରିଲେଣି। ଏ ବଳି ମହାରାଜ ଦୁଇ ପାଦ ଯାହା ଥିଲା ସବୁ ଦେଇଦେଲେ, କିନ୍ତୁ ଆପଣ ଯେ ଗୋଟେ ଛୋଟ ଜିନିଷ ଦେଇଛି ଜଳ ଆଉ ଦୁର୍ବା ଅଙ୍କୁରେ ଦୁର୍ବଭାଷ ଅଙ୍କୁରେ ଦୁର୍ବା ଅଙ୍କୁରେ ଦେଇଛି ଜଳ ଦେଇଛି, ତାର ଅବସ୍ଥା କ'ଣ ନା ଅପି ଉତ୍ତମ ଗତି ମସ, ତାକୁ ଆପଣ ଉତ୍ତମ ଗତି ଦେଇଦିଅନ୍ତି, କେବଳ ଜଳ ବୁନ୍ଦିଆ ଦୁର୍ବଘାସ ଟିକେ ଦେଇଦେଲେ ଆପଣ ବଳି ମହାରାଜ ବନ୍ଦନ କରି ରଖିଲେଣି, ଯିଏ ଦୁଇ ପାଦ ଦେଇ ସାରିଲେଣି, ଦୁଇ ପାଦ ପାଇଁ ଜାଗା ଦେଇ ସାରିଲେଣି। ସେ କହୁଛନ୍ତି ଆପଣଙ୍କ ଏଇଟା ଭୁଲ ବୋଲି, ସେ କହୁନାହାନ୍ତି ଆଉ କିପରି ବଳି ମହାରାଜ ଦେଇଛନ୍ତି ନା ଅପିକ୍ଷ। ବ୍ରହ୍ମାଜୀ କହୁଛନ୍ତି ବିଲକୁଲ ଉଦାର ହୃଦୟରେ ବଳି ମହାରାଜ ଏମିତି ମାନେ ସନ୍ଦିଗ୍ଧ ମନରେ ଦେଇନାହାନ୍ତି, ଅଭିଜ୍ଞ ଅଭିମାନ ବିଲକୁଲ ଖୋଲା ହୃଦୟରେ, ଠିକ ଅଛି ପ୍ରଭୁ ଆପଣ ନିଅନ୍ତୁ, ଖୁସିରେ ଆନନ୍ଦରେ ଦେଇଛନ୍ତି। ଆଚ୍ଛା ଯଦି ଜଣେ ଗୋଟିଏ ଦୁବଭାଷା ଦେଇ ଗୋଟିଏ ଜଳ ଦେଇକି ସେ ଉତ୍ତମ ଗତି ପାଉଛି, ବଳି ମହାରାଜଙ୍କର କ'ଣ ଦୋଷ? ସେ ସବୁ ଦେଇସାରି ଆପଣ ତାଙ୍କୁ ମାନିଛନ୍ତି, ଭଗବାନ ତ ବହୁତ ସ୍ଲୋଗ ଅଛି, ମୁଁ ଆପଣ ଖାଲି ବ୍ରହ୍ମାଣ ପ୍ରୋଜେକ୍ଟ ଜାଣନ୍ତିନି ବୋଲି ଉଦାହରଣ ଆପଣଙ୍କୁ ଦେଉଛି ଭଗବାନଙ୍କର ପ୍ଲାନ୍ ପ୍ରୋଜେକ୍ଟ। ଏବଂ ଭଗବାନ କହୁଛନ୍ତି ଏ ବ୍ରହ୍ମାଜୀ ଶ୍ରୀ ଭଗବାନ ବାଚ, ଭଗବାନ ତାଙ୍କର ପୁଙ୍ଗ ପ୍ରବଚନ ଦେବେ, ଆରେ ମୋର ପ୍ଲାନ୍ ତୁମେ କ'ଣ ଜାଣିବ, ମୁଁ ତ ବଳି ମହାରାଜଙ୍କୁ ଗୋଟିଏ ସ୍ୱତନ୍ତ୍ର ସ୍ଥିତି ଦେବି, କମ୍ ସେ କମ୍ ବଳି ମହାରାଜ କ'ଣ ମୋ ଭକ୍ତ ତା ସ୍ଥିତି କିଭଳି ତୁମେ ଜାଣ, ବ୍ରହ୍ମାଜୀ ତୁମେ ଆଜି ମୋ ପ୍ରବଚନ ଶୁଣିକି ଫେର, ତାପରେ ମୋତେ କେବେ ପ୍ରଶ୍ନ କରିବ ନା କ'ଣ? ସମୟ ତ ହେଇଗଲାଣି, ମୁଁ 5 ମିନିଟ୍ ଆପଣଙ୍କ କଥାକୁ ବିଶ୍ରାମ ଦେବି। କ୍ଷୀଣରେ କଥଶ୍ୟତମ ସ୍ଥାନ କ୍ଷିପ୍ତ ବଦ୍ଧ ବଦ୍ଧଶ୍ଚ ଶତ୍ରୁବି, ଭଗବାନ ତାଙ୍କ ମୁଖରେ ବ୍ରହ୍ମାଣ୍ଡ ଆଗରେ ବଳିଙ୍କୁ ପ୍ରଶଂସା କରୁଛନ୍ତି। ବଳିର ଗୁଣ ଦେଖନ୍ତୁ କ'ଣ, ପ୍ରଥମେ ହେଲା କ୍ଷୀଣରେ କଥଶ୍ୟୁତମ, ତାଙ୍କୁ ତାର ସ୍ଥାନର ମୁଁ ଚ୍ୟୁତ କରିଦେଇଛି, ଆଗେ ରାଜପୁର ଚାଲିଗଲ ନା। ଆଚ୍ଛା କ୍ଷିପ୍ତ ବଦ୍ଧଶ୍ଚ ତାକୁ ମୁଁ ବନ୍ଦୀ କରିଛି, ଶତ୍ରୁବି ତାକୁ ଶତ୍ରୁତା ଆଚରଣ ତା ପ୍ରତି ବଳି ପ୍ରତି କରାଯାଇଛି, ଆଉ ଜ୍ଞାତି ନିଶ୍ଚୟ ପରିତ୍ୟକ୍ତା ତାର ଜ୍ଞାତି ମାନେ ତାର ପରିଜନ ମାନେ ତାକୁ ତ୍ୟାଗ କରିଦେଇଛନ୍ତି। ଆପଣଙ୍କୁ ପ୍ରମାଣ ନା ପ୍ରମାଣ ବିନ୍ଧ୍ୟାବଳି, ବିନ୍ଧ୍ୟାବଳି ଆସିକି ନିଜେ ପ୍ରାର୍ଥନା କରିବେ, ପ୍ରଭୁ ଆପଣ ଯାହା କରିଛନ୍ତି ମୋ ସ୍ୱାମୀ ଭିତରେ ଦଣ୍ଡ ଦେଇଛନ୍ତି ଠିକ କରିଛନ୍ତି, ଆରେ ସ୍ତ୍ରୀ ଯାହାକୁ ରିଜେକ୍ଟ କରିଦେଇଛନ୍ତି, ଭଗବାନ କହିଛନ୍ତି ତାକୁ ଜ୍ଞାତି ମଧ୍ୟ ତ୍ୟାଗ କରିଦେଇଥିଲେ ସେଇ ବଳି ଇଏ, ଆଉ ଜାତନାମ ଯାତନା ମଧ୍ୟ ଦିଆହେଇଛି, କ'ଣ ଯାତନା? ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ମୁଁ ତାଙ୍କୁ ଗରୁଡ଼ ଯୋଉ ବାନ୍ଧିଲେ କ'ଣ ଆରାମରେ ବାନ୍ଧିଲେ କି? ଆରେ ଗରୁଡ଼ ମୋର ମନୋଭାବ ବୁଝିକି ବାନ୍ଧିଲେ ତ କମ୍ ସେ କମ୍ ବାନ୍ଧିଲେ ଯେ ବଳି ମହାରାଜ କଷ୍ଟ ହେଉଛି କି ନାହିଁ, ଯାତନା ବି ବଳି ମହାରାଜ ପାଉଛନ୍ତି। ଆଉ କ'ଣ ସବୁଠୁ ବଡ଼ ଜିନିଷ କହୁଛନ୍ତି ଭଗବାନ, ଗୁରୁଣା ଭର୍ଷିତ ବ୍ୟକ୍ତି ସମାଜକୁ ସମାଜ ନିନ୍ଦା କରୁ, ଜ୍ଞାତିମାନେ ଆପଣଙ୍କର ବିରୋଧ ହେଇଯାଆନ୍ତୁ, ଶତ୍ରୁ ସମସ୍ତେ ହେଇଯାଆନ୍ତୁ, କଷ୍ଟ ବି ପାଆନ୍ତୁ, କମ୍ ସେ କମ୍ ଗୁରୁ ଆପଣଙ୍କୁ ଭର୍ଷଣା ନ କରନ୍ତୁ। ଜୀବନର ସର୍ବସ୍ୱ ଯୋଉ ଲାଷ୍ଟ ଆମର ସମ୍ପତ୍ତି ଆସେ ଗୁରୁଦେବ, ଭଗବାନ କହୁଛନ୍ତି ବ୍ରହ୍ମା ଆଙ୍କୁ ଗୁରୁ ବି ରିଜେକ୍ଟ କରିଛନ୍ତି ଏଇଭଳି। ଆଉ ଗୁରୁଣା ଭର୍ଷିତ ସପ୍ତ, ଗୁରୁ କେବଳ ଭର୍ଷଣା କଲେ ତାଙ୍କୁ ଅଭିଶାପ ବି ଦେଇସାରିଛନ୍ତି, ଇଏ ସେଇଭଳି। ଆଉ ଯହ ସତ୍ୟମ ସୁବ୍ରତମ, ଏତେ ଅବସ୍ଥା ପରେ ମଧ୍ୟ ଇଏ ସୁବ୍ରତ ତା ବ୍ରତକୁ ତ୍ୟାଗ କରିନାହାନ୍ତି ଏବଂ ଭଗବାନ ସବୁ କହିସାରିଲା ପରେ ଲାଷ୍ଟ ନିଜ କଥା କହୁଛନ୍ତି ଯେ ଭଗବାନ ଯେ ବଳିପତି ଛଳନା କରିଛନ୍ତି ଭଗବାନ ଏଟାକୁ ଲାଷ୍ଟ କହୁଛନ୍ତି ମୁଁ ସବୁଠୁ ବଳିପତି ଅନ୍ୟାୟ କରିଛି ନା କଣ ନା ମୁଁ ସବୁଆଡେ ପ୍ରବଚନ ଠିକ କରିଥିଲି ବଳିପତିର ଡୁପ୍ଲିକେଟ ପ୍ରବଚନ ଦେଇଛି ସତ କଥା ଆଜ୍ଞା ପ୍ରଥମ ଭଗବାନ ଆସି ବଳିକୁ ଠକେଇଲେ ଏ ବଳି ପ୍ରଥମେ ଦେଖିଛନ୍ତି ନା ତାର ଯଜ୍ଞଶାଳାକୁ ପଶୁଛନ୍ତି କହୁଛନ୍ତି ତୁମ ପୂର୍ବ ପୁରୁଷମାନେ ବହୁତ ଦାନୀ ତୁମେ ମୁଁ ଜାଣେ ତୁମେ ସବୁକିଛି ପ୍ରଦାନ କରିଦ ଭଗବାନ ତାଙ୍କ ବଳିକୁ ଟେକିଛନ୍ତି ଭଗବାନ ନିଜ ମୁଖରେ କହୁଛନ୍ତି ବ୍ରହ୍ମାଜୀ ତୁମେ ଜାଣ ମୁଁ ଆକୁ କେତେ ଠକେଇଛି ସର୍ବେବ ମନ୍ତରସ୍ୟ ଅୟମ୍ ଛଳେଇ ମୁକ୍ତ ମୟା ଧର୍ମମ୍ ମୁଁ ଛଳରେ ଆକୁ ଧର୍ମ ଶିକ୍ଷା ଦେଇଛି ତୁମେ ନଦେଲେ ତୁମର ବାପ ହବ ତୁମେ ନରକକୁ ଯିବ ତୁମେ ମୋତେ ଦାନ କର ତୁମେ ଗୁରୁଙ୍କ ଦ୍ୱାରା ଅଭିଶପ୍ତ ହେଇଛ ମୁଁ ଆକୁ ଠକେଇଛି କିନ୍ତୁ ନାୟମ୍ ତେଜତ୍ୟ ସତ୍ୟବା ମୋ ଭକ୍ତର ଗୁଣ ଦେଖ ଏ ସତ୍ୟ ବଚନକୁ ତ୍ୟାଗ କରେନି ବ୍ରହ୍ମାଜୀ କହିବେ ଆପଣ ତାଙ୍କୁ ଏତେ ଏତେ ବଡ ପ୍ରଶଂସା କରୁଛି ତାଙ୍କୁ ତା ପାଇଁ କଣ ରଖିଛନ୍ତି ଭଗବାନଙ୍କର ଯୋଜନା ବ୍ରହ୍ମାଜୀ ଜାଣନ୍ତି ନା ଦେଖନ୍ତୁ ଭଗବାନଙ୍କର ଯୋଜନା କିଭଳି ବର୍ତ୍ତମାନ ଏ ସମୟ ପ୍ରତିଦ୍ୟମେରେନ୍ଦ୍ର ମଦାଶ୍ରୟ ଆରେ ବାବା ବ୍ରହ୍ମାଜୀ କହୁଛନ୍ତି ଦେବତା ମାନେ ବି ଯେଉଁ ସ୍ଥିତି ପାଉନାହାନ୍ତି ମୁଁ ବଳିକୁ ସେଇ ସ୍ଥିତି ଦେବି ନା କି ସ୍ଥିତି ନା ଏ ସମୟ ପ୍ରାପିତ ସ୍ଥାନ ବଳି ପାଇଁ ଗୋଟେ ମୁଁ ସ୍ଥାନ ରଖିଛି ଦୁଷ୍ପ୍ରାପ୍ୟ ଅମର ବି ଅମର ଯେଉଁମାନେ ଦେବତାମାନେ ଅମୃତ ପାଳନ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ସେ ସ୍ଥିତି ନାହିଁ ନା ସେଇଟା କଣ ନା ସାବର୍ଣ୍ଣ ଅନ୍ତରସ୍ୟ ସାବର୍ଣ୍ଣ ମନୁଙ୍କର ସମୟରେ ଅୟମ୍ ଏଇଭଳି ମହାରାଜ ଭବିତ ଇନ୍ଦ୍ର ଇନ୍ଦ୍ର ହେବେ ବ୍ରହ୍ମାଜୀ କହିବେ ଆଜ୍ଞା କେତେ ଇନ୍ଦ୍ର ଏଭଳି ଛତେଇ ମାରିକି କଲେଣି ଅସୁବିଧା କଣ ଅଛି ଏଇ ଇନ୍ଦ୍ର ହେବେ ପୁଣି ଚୋରି ଡକାୟତ କରିବେ ଆପଣ ଚରଣରେ ପଡ଼ିବେ ଏ ତ ଇନ୍ଦ୍ରଙ୍କର କାମ ଏଇଟା ଇନ୍ଦ୍ରଟା ଗୋଟେ ବଡ଼ ପ୍ରଶ୍ନ କଣ ଆରେ ମୋର ଆଶ୍ରୟ ଭଗବାନ କହୁଛନ୍ତି ମୋର ଆଶ୍ରୟ ରହିବେ ଇଏ ମୁଁ ୟା ପାଇଁ ଏତେ ବଡ ପୋଷ୍ଟ ରଖିଛି ଆଚ୍ଛା ଆଉ କଣ ଦେବି ସେ ତ କେବେ ଭବିଷ୍ୟତରେ ବାହିବ ବର୍ତ୍ତମାନ କଣ ବାହିବ ନା ବର୍ତ୍ତମାନ ଭଗବାନ ବ୍ରହ୍ମାଙ୍କ ଆଗରେ ବଳି ମହାରାଜ କହିଛନ୍ତି ଇନ୍ଦ୍ରସେନ ମହାରାଜ ଯାହିବେ ଭଦ୍ରମସ୍ତୁତେ ସୁତଲମ୍ ସ୍ୱର୍ଗ ପ୍ରାତ୍ୟମ୍ ଜ୍ଞାନତେ ବି ପରିବାରତ ବ୍ରହ୍ମାଜୀଙ୍କ ଆଗରେ ଭଗବାନ କହୁଛନ୍ତି କାହାକୁ ବଳି ମହାରାଜଙ୍କୁ ଦେଖନ୍ତୁ ବଳି ମହାରାଜ ଇନ୍ଦ୍ର ନଥିଲେ ନା ଭଗବାନ ଆମେ ଇନ୍ଦ୍ର ବୋଲି ଆଡମିଟ୍ କଲେ ଇନ୍ଦ୍ରସେନ ମହାରାଜ ହେ ମହାରାଜ ହେ ବଳି ଇନ୍ଦ୍ରସେନ ଜାହି ମେ ଭଦ୍ର ଅସ୍ତୁତେ ତୁମେ ଭଦ୍ର ତୁମେ ବର୍ତ୍ତମାନ ଯା ନା ମୁଁ କେଉଁଠିକି ଯିବି ନା ସୁତଳମ୍ ସ୍ୱର୍ଗ ହି ମୁଁ ସ୍ୱତନ୍ତ୍ର ଗୋଟିଏ ସୁତଳ ଲୋକ ତୁମ ପାଇଁ ତିଆରି କରିଛି ବିଶ୍ୱକର୍ମା ଦ୍ୱାରା ନିର୍ମିତ କରିଛି ଇଏ ହେଉଛି ସ୍ୱର୍ଗ ବଳି ମହାରାଜ କି ମୁଁ ଏକୁଟିଆ ଯିବି କି ନା ଜ୍ଞାନ୍ତି ବି ପରିବାର ଜ୍ଞାନ୍ତି ପରିବାର ସହିତ ତୁମେ ସୁତଳ ଲୋକକୁ ଯାଅ ଏବଂ ମୁଁ ସୁତଳ ଲୋକକୁ ଗଲେ ଆଜ୍ଞା ମୋର ସେଠି ଭୟ ରହିବନି ନା ଭଗବାନ ତା ପରବର୍ତ୍ତୀ ଶ୍ଳୋକରେ କହିଲେ ମୁଁ ସେଠି ସର୍ବୋତ ଭାବରେ ରହିବି ତୁମର ଦ୍ୱାଳ ପାଳ ହେବି ଦେଖ ମୋର କହିବାର କଣ ଥିଲା ବ୍ରହ୍ମାଜୀ ଜାଣନ୍ତି ନା ସେ କିନ୍ତୁ ଦେଖିଲେ ଭଗବାନ ବଳି ମହାରାଜକୁ ଦାନ ଦେଲେ ଆସିକି ସେ ତା ଭଗବାନଙ୍କ ନାଁରେ ବି ଆପ୍ଲିକେସନ ଲେଖିଲେଣି ଭଗବାନଙ୍କ ସମ୍ମୁଖରେ ପ୍ରବଚନ ଦେଲେଣି ପ୍ରଭୁ ବଳି ସବୁ ଦେଇଦେଲେ ଆପଣ ଠକେଇଦେଲେ ବଳିକି ଯିଏ ଦୁବଘାସ ଜଳ ଦେଲା ସିଏ ବଡ଼ ଲୋକ ଆପଣ କୁହନ୍ତୁ ଆମେ କେମିତି ଜାଣିବା ସେଇ କଥା ହିଁ ଠିକ୍ ରିପିଟ୍ କରୁଛନ୍ତି ଭୀଷ୍ମଦେବ ହେ ଯୁଧିଷ୍ଠିର ପ୍ରଭୁଙ୍କର ଯୋଜନାକୁ କେହି ଜାଣନ୍ତି ନା ତୁମେ ଯାଅ ପ୍ରଜାମାନଙ୍କୁ ପାଳନ କର ଏବଂ ଭଗବାନଙ୍କୁ ପ୍ରଭୁଙ୍କର ଅଚ୍ୟୁତଙ୍କର ଆଶ୍ରୟ ରୁହ ଏଇଠି ଆମେ କଥାକୁ ବିଶ୍ରାମ ଦେବା।